ओमज्ञानतिमिरान्धस्य ज्ञानञ्जनशलाकया चक्षुरुन्मीलितं येन तस्मै श्रीगुरुवे नमः विष्णुपदाय कृष्णपृष्ठाय भूतले श्रीमते गौरगोविन्दस्वामिन्निति नामिने नमः विष्णुपदाय कृष्णपृष्ठाय भूतले श्रीमते भक्तिवेदान्त स्वामिन्निति नामिने नमस्ते सरस्वती देवे गौरवाणी प्रचारिणी निर्विशेष शून्यवादी पश्चात्यदेश तारिणी जय श्री कृष्ण चैतन्य प्रभो नित्यानंद श्री अद्वैत गदाधर शिवासादि श्री गौर भक्त वृंद हरे कृष्णा 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 हरे 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 राम 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 हरे हरे ॐ नमो भगवते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय ଭଗବାନ ଶ୍ରୀକୃଷ୍ଣଙ୍କର ପରମଧାମ ଗମନ ପ୍ରସଙ୍ଗରେ ମାନେ ଗତକାଲି ପର୍ଯ୍ୟନ୍ତ ଯାହା ଶୁଣିଥିଲେ ଯେ ଭଗବାନ ଇଚ୍ଛା କରି ଏ ବ୍ରହ୍ମସାପ ଛଳରେ ତାଙ୍କର କୂଳକୁ ହରେ କୃଷ୍ଣ ବଡ଼ା ହରେ କୃଷ୍ଣ ବ୍ରହ୍ମସାପ ଛଳରେ ବୈକୁଣ୍ଠ ପାର୍ଶ୍ୱଦ ତାଙ୍କର ଶିବ ପାର୍ଶ୍ୱଦମାନଙ୍କୁ ନିତ୍ୟ ଦ୍ୱାରକାକୁ ପ୍ରେରଣ କରିବେ ଏବଂ ଦ୍ୱାରକା ଲୀଳାକୁ ସମାପ୍ତ କରିବେ। ଦେବତାମାନଙ୍କୁ ସୋସୋ ଅଧିକାର ଏବଂ ସ୍ୱର୍ଗକୁ ପ୍ରେରଣ କରିବେ ପ୍ରଦାନ କରିବେ ସୋସୋ ଅଧିକାର ପ୍ରଦାନ କରିବେ ଏବଂ ସ୍ୱର୍ଗକୁ ପ୍ରେରଣ କରିବେ ଏବଂ ନିଜ ଶରୀରରେ ଆବିଷ୍ଟ ହୋଇଥିବା ଭଗବାନ ଶ୍ରୀକୃଷ୍ଣଙ୍କ ଶରୀରରେ ଆବିଷ୍ଟ ହୋଇଥିବା ଅଂଶମାନଙ୍କୁ ସୋସୋ ଧାମକୁ ପଠେଇବେ। ଏଇ ମନସ୍କାମନା ପୂର୍ଣ୍ଣ କରି ଏଇ ମନସ୍କାମନା କରି ଏବଂ କଳିକୁ ସ୍ଥାନ ଦେବା ପାଇଁ, କାରଣ ଭଗବାନ ଶ୍ରୀକୃଷ୍ଣ ଗତକାଲି ଆମେମାନେ ଆଲୋଚନା କରୁଥିଲେ, ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ବ୍ରହ୍ମାଣ୍ଡ ଲୀଳା କରୁଥିଲେ ତାଙ୍କର ଲୀଳାରେ କୀର୍ତ୍ତିଦେବୀ ସ୍ୱୟଂ ଜାଗରିତ ହୋଇକି ଥିଲେ। ଜାଗରିତ କୀର୍ତ୍ତି ମୂର୍ତ୍ତିମନ୍ତ ହିଁ କୀର୍ତ୍ତିଦେବୀ ସର୍ବତ୍ର ବିଚରଣ କରୁଥିଲେ। ଯିଏ ଭଗବାନଙ୍କର କୀର୍ତ୍ତିକୁ ଶ୍ରବଣ କରିବ, କୀର୍ତ୍ତନ କରିବ, ସିଏ ଉଦ୍ଧାର ପାଇବ। ଭଗବାନ ଶ୍ରୀକୃଷ୍ଣ ଚିନ୍ତା କରୁଛନ୍ତି, ମୁଁ ଯଦି ଏ ଲୀଳାକୁ ସାଙ୍ଗ ବି କରିଦିଏ ତଥାପି କଳି ପ୍ରବେଶ କରିପାରିବେନି, କାରଣ ବର୍ତ୍ତମାନ ଧର୍ମର ଚାରିପାଦ ଠାରୁ ଅଧିକ ଧର୍ମ ପ୍ରତିଷ୍ଠା କରିସାରିଛି। ତେଣୁ ମୋତେ ଏଭଳି ଏକ ଲୀଳା କରିବାକୁ ପଡ଼ିବ ଯେଉଁ ଲୀଳାକୁ ଶ୍ରବଣ କଲେ, କୀର୍ତ୍ତନ କଲେ ବା ପ୍ରଚାର କଲେ ଧର୍ମ ତିନୋଟି ପାଦ ନଷ୍ଟ ହୋଇଯିବ, କେବଳ ଗୋଟିଏ ପାଦ ରହିବ। ଏବଂ ଭଗବାନ କହୁଛନ୍ତି, ମୁଁ ପ୍ରେରଣା ଦେଇ ଅର୍ଜୁନ, ପରାଶର, ବ୍ୟାସ ଆଦି ମୁନିମାନଙ୍କ ଦ୍ୱାରା ମଧ୍ୟ ଏ ଲୀଳାକୁ ପ୍ରଚାର କରିବି। ଗ୍ରନ୍ଥରେ ସ୍ୱସ୍ୱ ସଙ୍ଗୀତାରେ ମୁଁ ତାଙ୍କ ଦ୍ୱାରା ମୁଁ ଅନ୍ତର ରହି ତାଙ୍କ ଦ୍ୱାରା ରଚନା କରିବି। କଳିଯୁଗର ଲୋକମାନେ ଏଗୁଡ଼ିକୁ ଶୁଣିଲେ, ଏଗୁଡ଼ିକୁ ପାଠ କଲେ ତାଙ୍କର ନିଶ୍ଚିତ ସନ୍ଦେହ ଆସିବ ଏବଂ ମୁଁ କଳିଯୁଗକୁ ଏଇଭଳି ଭାବରେ ସ୍ଥାନ ଦେବି, ଅନ୍ୟଥା କଳି ସ୍ଥାନ ପାଇବନି। ଗତକାଲି ଆମେମାନେ ସବୁ ଶୁଣୁଥିଲେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କେମିତି ବହୁତ ସୁନ୍ଦର ବ୍ୟାଖ୍ୟା କରିଛନ୍ତି। ତାର ପରେ ସମସ୍ତ ଯଦୁବାସୀମାନଙ୍କୁ ଭଗବାନ ଡାକି ସୁଧର୍ମା ସଭାରେ କହିଛନ୍ତି, ଦେଖ ବର୍ତ୍ତମାନ ବହୁତ ବିପଦ ସମୟ, ବ୍ରହ୍ମ ଅଭିଶାପ ଲାଗିଛି, ତୁମେମାନେ ସମସ୍ତେ ଶଙ୍ଖଧର ନାମକ ତୀର୍ଥକୁ ଯାଅ ପ୍ରଭାସ ନିକଟରେ, ଏବଂ ସେଠି ତୀର୍ଥ ସ୍ନାନ କରିବ, ଉପବାସ କରିବ, ଗାଭୀ ବ୍ରାହ୍ମଣ ଏବଂ ଦେବତାଙ୍କୁ ପୂଜା କରିବ, ଏ ପରମ ମଙ୍ଗଳ ଏବଂ ଅରିଷ୍ଟ ନାଶ ଏମାନେ ସମସ୍ତେ ଯାଇଛନ୍ତି। କିନ୍ତୁ ଯଦୁବାସୀମାନେ ପ୍ରଭାସ କ୍ଷେତ୍ରରେ ପହଞ୍ଚିଲା ପରେ ତାଙ୍କର ମତି ବିପରୀତ ହେଇଯାଇଛି। ଗତକିଲାମାନେ ଶୁଣୁଥିଲେ, ଏଠି କଥା ହିଁ ବନ୍ଦ ରହିଥିଲେ। ଇତି ସର୍ବେ ସମାକର୍ଣ୍ଣ ଯଦୁବୃଦ୍ଧା ମଧୁଦ୍ଧି ସହ ତଥେତି ନୌଭିଭୂତିର୍ଯ୍ୟମ ପ୍ରଭାସମ ପ୍ରଯୋଜୌ ରଥି। ସମସ୍ତେ ସମୁଦ୍ରକୁ ପାର ହେଇ ସ୍ୱ ସ୍ୱ ରଥ ନେଇ ନୌକା ଦ୍ୱାରା ରଥକୁ ଆରବଟିକୁ ନେଲେ, ପ୍ରଭାସକୁ ଗଲେ, ଏବଂ ପ୍ରଭାସ କ୍ଷେତ୍ରରେ ବହୁତ ବଡ଼ ବିପରୀତ କାମ କଲେ। ଯେଉଁ କ୍ଷେତ୍ରରେ ଅତି ପବିତ୍ର କ୍ଷେତ୍ର ପ୍ରଭାସ କ୍ଷେତ୍ର, କାହିଁକି ପ୍ରଭାସ ଅତି ପ୍ରିୟ କ୍ଷେତ୍ର ଭଗବାନଙ୍କର, ସୂର୍ଯ୍ୟ ଯେଭଳି ଭଗବାନ ଶ୍ରୀକୃଷ୍ଣଙ୍କୁ ଭାଗବତରେ ସବୁ ସମୟରେ ସୂର୍ଯ୍ୟ ସହିତ ତୁଳନା କରାଯାଇଛି। କୃଷ୍ଣେ ସୁଧାମ ଉପଗତ ଧର୍ମ ଜ୍ଞାନ ଆଦି ବିଷୟ କଲୌ ନଷ୍ଟ ଦୃଶାମ ଏସ ପୁରାଣ ଅର୍କ ଉଧିନା, ପୁରାଣ ଅର୍କ ଅଧୁନା ଉଦିତ। ଭଗବାନଙ୍କୁ କେବେ କୁହାଯାଏ ନାହିଁ ଯେ ଭଗବାନ ଜନ୍ମ ହେଇଛନ୍ତି ବୋଲି ଭାଗବତରେ, ଭଗବାନ ଉଦୟ ହେଇଛନ୍ତି। ଯେଭଳି ସୂର୍ଯ୍ୟ ଉଦୟ ହେଉଛନ୍ତି, ସୂର୍ଯ୍ୟ ପୂର୍ବ ଦିଗରୁ ଉଦୟ ହେଉଛନ୍ତି ମାନେ ନୁହେଁ ଯେ ପୂର୍ବଦାରୁ ସୂର୍ଯ୍ୟଙ୍କୁ ଜନ୍ମ ଦେଉଛି, ଇଏ ଭୁଲ ଜିନିଷ। ଯଦି ଭଗବାନ ଶ୍ରୀକୃଷ୍ଣଙ୍କୁ ସୂର୍ଯ୍ୟ ସହିତ ତୁଳନା କରାଗଲା ତାହେଲେ ଭଗବାନ କେଉଁଠି ଉଦୟ ହେଇଥିଲେ? ମଥୁରା ଶୈଳରେ ଉଦୟ ହେଇଥିଲେ, ମଥୁରା ଦିଗରେ। ଏବଂ ଅସ୍ତ କେଉଁଠି ହେଲେ? ପ୍ରଭାସ। କୃଷ୍ଣରୂପୀ ସୂର୍ଯ୍ୟ ପ୍ରଭାସ କ୍ଷେତ୍ରରେ ଅସ୍ତ ହେଲେ। ସେଥିପାଇଁ ପ୍ରଭାସ କ୍ଷେତ୍ର ବହୁତ ପୁଣ୍ୟ କ୍ଷେତ୍ର, ଆଉ ପ୍ରଭାସ କ୍ଷେତ୍ରରେ ଏଇଥିପାଇଁ ପୁଣ୍ୟ, ଭଗବାନ ସବୁ ଅନ୍ତରର କଥାଗୁଡ଼ିକୁ ଉଦ୍ଧବଙ୍କୁ 24 ଅଧ୍ୟାୟରେ ତତ୍ତ୍ୱଜ୍ଞାନ ପ୍ରଦାନ କରିଛନ୍ତି। ଏ ପ୍ରଭାସ କ୍ଷେତ୍ରରେ ବହୁତ ସୁନ୍ଦର, ଏବଂ ଏଇ ପ୍ରଭାସ କ୍ଷେତ୍ରକୁ ସମସ୍ତ ଯଦୁବାସୀମାନେ ଗଲା ପରେ ତାଙ୍କର ମତି ବିପରୀତ ହେଇଗଲା। ତସ୍ମିନ୍ ଭଗବତ ଆଦିଷ୍ଟ ଯଦୁଦେବେନ ଦାଦବା ଚକ୍ରୁ ପରମୟା ଭକ୍ତା ସର୍ବସେ ଉପବ୍ରହିତମ୍। ସମସ୍ତ ମଙ୍ଗଳ କାର୍ଯ୍ୟ କଲେ ଯଦୁବଂଶୀମାନେ, ସମସ୍ତେ ସେଠି ଗଲେ ଭଗବାନଙ୍କ ଆଦେଶରେ। ତସ୍ମିନ୍ ଭଗବତ ଆଦିଷ୍ଟ ଯଦୁଦେବେନ ଦାଦବା ଚକ୍ରୁ ପରମୟା ଭକ୍ତା, ଅତି ଭକ୍ତିରେ ପ୍ରଭାସ କ୍ଷେତ୍ରରେ ଦେବତାମାନଙ୍କୁ ଅର୍ଚ୍ଚନ କଲେ, ବ୍ରାହ୍ମଣମାନଙ୍କୁ ଅର୍ଚ୍ଚନ କଲେ ଏବଂ ଗାଭୀମାନଙ୍କୁ ପୂଜା କଲେ, ବହୁତ ଦାନ କଲେ। କିନ୍ତୁ ଏ ଯେଉଁ ବ୍ରହ୍ମ ଅଭିଶାପଟା ସ୍ୱତନ୍ତ୍ର ନୁହେଁ। ଭଗବାନ କହୁଛନ୍ତି, ଆପଣ ଶୁଣିବେ, ଭଗବାନ କହୁଛନ୍ତି ବ୍ରହ୍ମ ଅଭିଶାପଟା ହଉଛି ମୋର ଇଚ୍ଛାଟା ହଉଛି ବ୍ରହ୍ମ ଅଭିଶାପ, ବାସ ମୋର ଇଚ୍ଛାଟା ବ୍ରହ୍ମ ଅଭିଶାପ। ବ୍ରହ୍ମ ଅଭିଶାପଟା କି ସେପାରେଟ ଜିନିଷ ନୁହେଁ, ଯେମିତି ଏଠି କିଏ ଆଶୀର୍ବାଦ କରୁଛି ବା କିଏ ଅଭିଶାପ ଦଉଛି, ଏଟା ତାର ଇଚ୍ଛା, ଏଟା ଭଗବତ ଇଚ୍ଛା ନୁହେଁ। ଆପଣ କାହାକୁ ପ୍ରଣାମ କରିପାରନ୍ତି ବା କାହାକୁ ଚାପଡ଼ାଟେ ମାରିପାରିଥାନ୍ତି, ଏଟା ଆପଣଙ୍କର ଇଚ୍ଛା। କିନ୍ତୁ ବ୍ରାହ୍ମଣ ମାନେ ନାରଦ, ଭୃଗୁ, କଣୁଆ, ବାମଦେବ, ଯେତେ ଋଷିମାନେ ଆସିଥିଲେ, ସେମାନେ ଯେଉଁ ଅଭିଶାପ ଦେଲେ ଭଗବାନଙ୍କର ପୁତ୍ରମାନଙ୍କୁ, ସେ ତାଙ୍କ ଇଚ୍ଛାରେ ଦେଇନାହାନ୍ତି, ଭଗବତ ଇଚ୍ଛାରେ ଦେଇଛନ୍ତି। ପ୍ରମାଣ ଆପଣ ଶୁଣିବେ, ଯେତେବେଳେ ଭଗବାନ ଜରା ଯେତେବେଳେ କାନ୍ଦୁଛନ୍ତି, ଭଗବାନ ସେଠି କହିବେ, ଜରା ତୁମେ କାନ୍ଦନି, ତୁମେ ଭାବୁଛ ତୁମେ ମୋତେ ସର ମାରିଛ ବୋଲି, ନାଇଁ ନାଇଁ ନାଇଁ, ଭୁଲ ଧାରଣା। ଭଗବାନ ନିଜେ କହିବେ ମୋର ଇଚ୍ଛାଟା ହଉଛି ବ୍ରହ୍ମସାପ, ଭଗବାନ ନିଜେ ନିଜ ମୁଖରେ କହିଛନ୍ତି। ଭାଗବତକୁ ଆମେ 10 ପଢିକି ମଧ୍ୟ ଆଜ୍ଞା ଏ ପରୀକ୍ଷାରେ ଫେଲ ହେଇଯାଉଛୁ। ଭାଗବତ ମୁଁ କୌଣସି ଜ୍ଞାନ ଦ୍ୱାରା ଆପଣ ବୁଝିପାରିବେ ନା, ଭାଗବତ ଆପଣ ପଢିଲେ ହିଁ ବୁଝିଦେବେ ନା, ଭାଗବତଙ୍କର କୃପା ହେଲେ ବୁଝିବେ, ଭାଗବତଙ୍କର ସ୍ୱତନ୍ତ୍ର କୃପା ଅଛି, ସେ ଯଦି ପ୍ରକାଶିତ ହେବ ଆପଣ ବୁଝିପାରିବେ ନା ବୁଝିପାରିବେ। ଏଠି ସମସ୍ତେ ସେଠି ପହଞ୍ଚି ଯାଇଛନ୍ତି, ସମସ୍ତ ଭଗବାନଙ୍କ ଆଦେଶରେ ସମସ୍ତ ମଙ୍ଗଳମୟ କାର୍ଯ୍ୟ କଲେ, କିନ୍ତୁ ଭଗବତ ଇଚ୍ଛା ଯେହେତୁ ଏ ବ୍ରହ୍ମବିଶାପ ହଉ, କାରଣ ଜୀବର ସ୍ୱତନ୍ତ୍ରତା କିଛି ନାହିଁ, ଜୀବର ଅଣୁ ସ୍ୱତନ୍ତ୍ରତା ରହିଲେ ସୁଦ୍ଧା ଭଗବତ ଇଚ୍ଛା, ଭଗବାନ ଯେତେବେଳେ ଲୀଳା କରନ୍ତି ତାଙ୍କର ପାର୍ଷଦ ମାନଙ୍କ ସହିତ, ସେତେବେଳେ ଜୀବ ଭଳି ତାଙ୍କର ଜୀବ ଭଳି ସ୍ୱତନ୍ତ୍ର ସ୍ୱାଧୀନତା ନଥାଏ, ଯେଭଳି ଆମମାନଙ୍କର ସ୍ୱତନ୍ତ୍ର ସ୍ୱାଧୀନତା ଅଛି, ଅଣୁ ସ୍ୱାଧୀନତା ଅଛି, କିନ୍ତୁ ପାର୍ଷଦ ମାନଙ୍କ ସହିତ ଯେତେବେଳେ ଭଗବାନ ଲୀଳା କରନ୍ତି, ସେତେବେଳେ ସେମାନେ ଭଗବତ ଇଚ୍ଛା ଲୀଳା ଶକ୍ତି ପ୍ରେରଣାରେ ଭଗବାନଙ୍କ ଲୀଳାରେ ସହାୟ ପାଇଁ ସେମାନେ ପୁରା ଭଗବାନଙ୍କ ଇଚ୍ଛାର କଣ୍ଟ୍ରୋଲରେ ଥାନ୍ତି। ତେଣୁ ଏଇ ଯୋଉ ଅଭିଶାପ ହେଇଯାଇଛି, ଏଇ ଅଭିଶାପ ଫଳରେ ସେମାନେ ପ୍ରଭାସ କ୍ଷେତ୍ରରେ ପହଞ୍ଚିଲା ପରେ ବି ତାଙ୍କର ମତ ବି ଓଲଟା ହେଇଗଲା। ଯେମିତି ଗୋଟେ ଛୋଟିଆ ଉଦାହରଣ ଦେଲେ ଆପଣ ବୁଝିପାରିବେ, ଏ ଶ୍ଳୋକରେ ସ୍ପଷ୍ଟ କୁହାଯାଇଛନ୍ତି, ତତ ତସ୍ମିନ୍ ମହାପାନମ ପପୁମୈରକୟମ୍ ମଧୁ ଦୁଷ୍ଟ ବିଭ୍ରଂସିତ ଧିଆ ଯଦ୍ରବେ ଭସତେ ମତି। ଯୋଉ ମଧୁପାନ କଲେ ମୈରକ ମଧୁ ପ୍ରଭାସ କ୍ଷେତ୍ର ଭଳି ପୁଣ୍ୟ ତୀର୍ଥରେ ଯଦୁବଂଶୀମାନେ ମଧୁପାନ କରିବା, ମୈରକ ନାମକ ମଧୁ ଯାହାର ମାଦକତା ଶକ୍ତି ଅଛି, ଏଇଟା କେତେ ଯୁକ୍ତିଯୁକ୍ତ ଠିକ ନୁହେଁ। ଠିକ ସ୍ଥାନରେ ଏତେ ପୁଣ୍ୟ ସ୍ଥାନରେ ଏଭଳି ବିପଦ ସମୟ ବ୍ରହ୍ମବିଶାପ ଅଛି, କେମିତି ପାନ କଲେ? ଆମେ ଯଦି ଭଦ୍ରଲୋକ ହେଇକି, ଆପଣ ଚିନ୍ତା କରନ୍ତୁ, ଆମେ ଯଦି ଭଦ୍ରଲୋକ ହେଇକି ବି ମଦର ଖରାପ ଗୁଣ ଅଛି ବୋଲି ଜାଣିଛନ୍ତି, ମଦ ପିଉନାହାନ୍ତି, ଯିଏ ଭଗବାନଙ୍କର ଭକ୍ତ ସେ ପାନ ଖଣ୍ଡେ ବି ଖାଉନାହାନ୍ତି, ଭଗବାନଙ୍କ ପୁଅମାନେ କେମିତି ମଦପାନ କରିବେ? ମଦପାନ କରିବେ ବିପରୀତ କାମ କେମିତି କରିବେ? ଏଠି କହୁଛନ୍ତି ଦିଷ୍ଟ ବିଭ୍ରଂସିତ ଧିଆ, ଧିଆ ମାନେ ବୁଦ୍ଧି, ଦିଷ୍ଟ ଭଗବାନ ଦିଷ୍ଟେନ ଦୈବେନ ବିଭ୍ରଂସିତ ଧିଆ ନହି ଅନ୍ୟଥା ତସ୍ମିନ୍ ସ୍ଥାନେ ତତ୍ ଅନୁଚିତ ମିତି ଭାବମ। ସେଭଳି ସ୍ଥାନରେ ପ୍ରଭାସ ଭଳି ପୁଣ୍ୟ ସ୍ଥାନରେ ଏତେ ବିପଦ ଅଛି, କିନ୍ତୁ ସେଭଳି ସ୍ଥାନରେ ଭଗବାନଙ୍କର ଯଦୁବଂଶୀ ଲୋକମାନେ ମଧୁମୟର ପାନ କରୁଛନ୍ତି, ଉନ୍ମଟ ହେଉଛନ୍ତି, ଏଟା ଦିଷ୍ଟ ବିଭ୍ରଂସିତ ଦିଆ, ଭଗବାନ ମତିକୁ ପରିବର୍ତ୍ତନ କରିଛନ୍ତି। ତାହେଲେ ଏଟା କେହି ବି ଭାବିବା ଉଚିତ ନୁହେଁ, ମୁଁ ମାଂସ ଖାଉଛି ବା ମଦ ଖାଉଛି, ଭଗବାନ ହିଁ ମତିକି ପରିବର୍ତ୍ତନ କରୁଛନ୍ତି, ଯେମିତି ଗାଁ ଗହଳିର ଲୋକମାନେ ଯୁକ୍ତି କରନ୍ତି, କରି କରାଉଥାଏ ମୁଇଁ ମୋ ବିନୁ ଅନ୍ୟ ବ୍ୟକ୍ତି, ଭାଗବତକୁ ଭଲ ବ୍ୟବହାର କରନ୍ତି, ସେ ଯାହା କରୁଛନ୍ତି ସିଏ କରୁଛନ୍ତି, ମୁଁ କ'ଣ କରୁଛି? ସେ ତ ଭିତରେ ଅଛନ୍ତି, ସବୁ କରୁଛନ୍ତି, ଆଉ ଭଗବାନ ମତେ କହୁଛନ୍ତି ଯାହା, ମତେ ସେୟା କରୁଛି, ଭଗବାନ କହୁଛନ୍ତି ଏଇଟା ଖାଇବା ପାଇଁ, ଆଉ ନାଇଁ ନାଇଁ ନାଇଁ। ଭଗବାନ ଯେତେବେଳେ ତାଙ୍କର ପାର୍ଷଦମାନଙ୍କ ସହିତ ଲୀଳା କରନ୍ତି, ପାର୍ଷଦମାନଙ୍କୁ ଏ ରୂପରେ ସାହାଯ୍ୟ କରନ୍ତି, କେତେବେଳେ ତାଙ୍କୁ ବିପରୀତ ଅବସ୍ଥାକୁ ଆଣିପାରନ୍ତି, ଯେଭଳି ପରୀକ୍ଷିତ ମହାରାଜ, ସେଇ ପରୀକ୍ଷିତ ମହାରାଜଙ୍କୁ ଭଗବାନ ମାତୃଗର୍ଭରେ ସୁରକ୍ଷା ଦେଲେ, କିନ୍ତୁ ସେଇ ପରୀକ୍ଷିତ ମହାରାଜ ଯେତେବେଳେ ଯାଉଛନ୍ତି କୃଷ୍ଣାରେ ଶୃଙ୍ଗୀଙ୍କ ଆଶ୍ରମକୁ, ଶୃଙ୍ଗୀଙ୍କ ଆଶ୍ରମରେ ଜଳ ନ ପାଇ କ୍ରୋଧ କରୁଛନ୍ତି। ଆପଣ ଏଠି ପ୍ରଶ୍ନ କରି କୁହନ୍ତୁ, ଆପଣ ନିଜକୁ ପଚାରନ୍ତୁ, ଯିଏ ମାତୃଗର୍ଭରେ ଭଗବାନଙ୍କୁ ଦର୍ଶନ କରିଛନ୍ତି, ସେ କିଭଳି ଏଟା ସମ୍ଭବ ତାଙ୍କର କ୍ରୋଧ ଆସିବ, କିଭଳି ସମ୍ଭବ? କ୍ରୋଧ ଆସିଲେ ବି ସେ ସଂଯମ କରିପାରିଥାନ୍ତେ, କାରଣ ଏ ଶକ୍ତି ପରୀକ୍ଷିତ ମହାରାଜଙ୍କର ନାହିଁ, ଏଟା ଦିଷ୍ଟ ବିଭ୍ରଂସିତ ଦିଆ, ଭଗବାନ ପରୀକ୍ଷିତ ମହାରାଜଙ୍କର ମତିକୁ ପରିବର୍ତ୍ତିତ କରିଥିଲେ, କାରଣ ତାଙ୍କର ଲୀଳା ପାଇଁ। କିନ୍ତୁ ଜୀବର ଯୋଉ ମତି ପରିବର୍ତ୍ତନ ହେଉଛି, ସଦ୍ବୁଦ୍ଧିରୁ ଅସଦ୍ବୁଦ୍ଧିକୁ ଜୀବର ମତି ଯାଉଛି, ଏଟା କିଏ କରୁଛି? ଏଟା ପରମାତ୍ମା କରୁନାହାନ୍ତି। ଜୀବ ତାର ସ୍ୱରୂପ ହେଲା ଭଗବାନଙ୍କୁ ଭଜନ କରିବ, ସିଏ ଭଗବାନଙ୍କୁ ଭଜନ ଛାଡି ଯଦି ପାପକର୍ମ କରୁଛି ମାନେ ଏଟା ରଜଗୁଣର କାମ, ଇଏ ଗୁଣ ଦ୍ୱାରା ପ୍ରଭାବିତ ହେଇ କରୁଛି, ସିଏ ଭାବିବା ଉଚିତ କିନ୍ତୁ ମତେ ଭଗବାନ ପରିଚାଳିତ କରୁଛନ୍ତି ନା। ତେଣୁ ଏଠି କହୁଛନ୍ତି ଦିଷ୍ଟ ବିଭ୍ରଂସିତ ଧିଆ ଯଦ୍ରବେ ଭସତି ମତି, ବୁଦ୍ଧି ଦୈବ ଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା ତାଙ୍କର ମତି ଏଭଳି ବିକୃତ ହେଇଗଲା, ସମସ୍ତେ ମଧୁମୟର ମଧୁ ମୈରକୟ ମଧୁ ପାନ କରି ଉନ୍ମତ୍ତ ହେଇଗଲେ। ଏବଂ ଉନ୍ମତେଇ କଣ ହେଲେ ଏଠି କହୁଛନ୍ତି ମହାପାନମ୍ ଅବିମତ୍ତାନାମ୍ ବିରାଣାମ୍ ଦୃପ୍ତ ଚେତସାମ୍ କୃଷ୍ଣ ମାୟା ବିମୁଡାତ୍ମାମ୍ ସଂଘର୍ଷ ସୁମହତ୍ ସୁମହାନ ଅଭୂତ। ବିଶାଳ ବଡ଼ ସଂଗ୍ରାମ ଆରମ୍ଭ ହେଲା ପ୍ରଭାସ କ୍ଷେତ୍ର ଭଳି ସ୍ଥାନରେ। ଚିନ୍ତା କରନ୍ତୁ ଆପଣ, କେଉଁମାନେ ଭଗବାନଙ୍କ ପୁତ୍ରମାନେ, କାହିଁକି ନା ଭଗବାନ ତାଙ୍କ ପାର୍ଷଦମାନଙ୍କର ସୁପାର୍ଷଦମାନଙ୍କ ଦେହରୁ ଏ ଦେବତାମାନଙ୍କୁ ନେଇଯାଇଛନ୍ତି, କଳିକୁ ସ୍ଥାନ ଦେବେ, ତାଙ୍କ ଭିତରେ ସଂଘର୍ଷ ସୃଷ୍ଟି କରିବେ, ଦେବତାମାନଙ୍କୁ ସୁ ଅଧିକାର ଦେଇ ସ୍ୱର୍ଗକୁ ପଠେଇବେ। ଏଠି କହୁଛନ୍ତି ମହାପାନମ୍ ଅଭିମତ୍ତାନମ୍, ଏମିତି ସେମିତି ପାନ କଲେନି ମଧୁ, ସମସ୍ତେ ପୁରା ତଣ୍ଟି ପର୍ଯ୍ୟନ୍ତ ପିଇଲେ। ଅଭିମତ୍ତାନମ୍ ବିରାଣମ୍ ଦୃପ୍ତ ଚେତସାମ୍, ଏବଂ ସମସ୍ତେ ଗର୍ବିତ ଚିତ ହେଇଗଲେ। ଏତେ ଗର୍ବିତ ଚିତ ହେଲେ ମଦ୍ୟପାନ କଲା ପରେ, ମଧୁପାନ କଲା ପରେ, ଯେ ଜଣେ ମଦୁଆ ଯେ ଗର୍ବିତ ଚିତ ହୁଏ କି, ଦୁଇ ଚାରିଟା ଥାପଡ଼ ପକେଇଲେ ସେ ବସି ପଡ଼ିବ, ସେ କଣ ଯୁଦ୍ଧ କରିବ? ନାଇଁ, ଭଗବାନ ତାଙ୍କ କୃଷ୍ଣ ମାୟା ବିମୁଡାତ୍ମ, ଏଟା ହଉଛି ମୁଖ୍ୟ। କୃଷ୍ଣ ମାୟା କରିଛନ୍ତି, ତାଙ୍କର ଏମିତି ଗୁଣ ଆସୁଛି, ସମସ୍ତେ ମଦ୍ୟପାନ କରି ଦୃପ୍ତ ଚିତ ସାଙ୍ଗ, ମୁଁ ତୁମଠାରୁ ବଡ, ମୁଁ ତୁମଠାରୁ ଶକ୍ତିବାନ, ମୁଁ ତୁମଠାରୁ ଜ୍ଞାନବାନ, ସମସ୍ତଙ୍କ ଏଇ ଭାବନା ଚାଲି ଆସିଛି। ଏଠି କହୁଛନ୍ତି ମହାପାନମ୍ ଅଭିମତ୍ତାନମ୍ ବିରାଣମ୍ ଦୃପ୍ତ ଚେତସାମ୍ ଗର୍ବିତ ଚେତସାମ୍ କୃଷ୍ଣ ମାୟା ବିମୁଡାତ୍ମା। ଭଗବାନଙ୍କର ପୁତ୍ରମାନେ ଆଜି କୃଷ୍ଣ ମାୟାରେ, ଭଗବାନ ଶ୍ରୀକୃଷ୍ଣଙ୍କ ମାୟାରେ ବିମୁଢ ଆତ୍ମା ହେଇଯାଇଛନ୍ତି, ବିମୁଢ, ଜ୍ଞାନ ନାହିଁ ସେମାନଙ୍କର। ଇଏ ହେଉଛନ୍ତି ଭଗବାନଙ୍କର ଶକ୍ତି। କେହି ଜଗତର ବିଦ୍ୱାନ ବ୍ୟକ୍ତି ହଉ, ପ୍ରଭୁ ଯେତେବେଳେ ଚାହିଁବେ ବୁଦ୍ଧିକୁ ହରଣ କରିବା ପାଇଁ, ଏକ ନମ୍ବର ପଣ୍ଡିତକୁ ଏକ ନମ୍ବର ରାସ୍କେଲ କରି ରାସ୍ତାରେ ଠିଆ କରିଦେବେ। ଦେଖନ୍ତୁ କୃଷ୍ଣମାୟା ବିମୁଢ ଆତ୍ମା ସଂଘର୍ଷ ସୁମହାନ ଅଭୂତ, ବିଶାଳ ବଡ଼ ସଂଘର୍ଷ ଆରମ୍ଭ ହେଇଗଲା। ଆଚ୍ଛା ଆପଣ ପ୍ରଶ୍ନ କରିବେ, କୃଷ୍ଣମାୟାରେ କଣ ସମସ୍ତେ ମୋହିତ ହୁଅନ୍ତି? ଆପଣ ମନେ ରଖନ୍ତୁ, ଭଗବାନ ଶ୍ରୀକୃଷ୍ଣଙ୍କର ଇଚ୍ଛା, ଏତେ ବଳବତୀ ଇଚ୍ଛା, ବଳରାମ ବି ସେଥିରେ ହସ୍ତକ୍ଷେପ କରିପାରିଲେ। ବଳରାମଙ୍କର, ଯଦିଓ ଭଗବାନ ଶ୍ରୀକୃଷ୍ଣଙ୍କର ଭାଇ ଏବଂ ଭଗବାନଙ୍କର ବିସ୍ତାର, ଶ୍ରୀକୃଷ୍ଣଙ୍କର ବିସ୍ତାର, କିନ୍ତୁ ପ୍ରଭୁଙ୍କର ଇଚ୍ଛା ହଉଛି, ଆମର ଗୁରୁଦେବ ସବୁବେଳେ କୁହନ୍ତି ସେ ନିରଙ୍କୁଶ ଇଚ୍ଛାମୟ ପୁରୁଷ। ଭଗବାନ ଶ୍ରୀକୃଷ୍ଣଙ୍କ ଇଚ୍ଛା ଉପରେ କେହି ଅଙ୍କୁଶ ଲଗେଇ ପାରିବେ ନା, କିନ୍ତୁ ବଳରାମଙ୍କ ଇଚ୍ଛା ଉପରେ ଭଗବାନ ଶ୍ରୀକୃଷ୍ଣ ଅଙ୍କୁଶ ଲଗେଇଛନ୍ତି। ବଳରାମ ଚାହୁଁଥିଲେ ସୁଭଦ୍ରାଙ୍କୁ ବିବାହ କରିବା ପାଇଁ, କାହାକୁ ସହିତ, ଦୁର୍ଯ୍ୟୋଧନ ସହିତ, ତାଙ୍କ ଇଚ୍ଛାକୁ ଭଗବାନ ପୂରଣ କରିବାକୁ ଦେଲେ ନା। ବଳରାମଙ୍କ ଇଚ୍ଛା ଉପରେ ଭଗବାନ ଶ୍ରୀକୃଷ୍ଣ ଅଙ୍କୁଶ ଲଗେଇଦେବେ, କିନ୍ତୁ କୃଷ୍ଣ, ଭଗବାନ ଶ୍ରୀକୃଷ୍ଣଙ୍କର ଇଚ୍ଛା ଉପରେ କେହି ଅଙ୍କୁଶ ଲଗେଇ ପାରିବେନି। ସେଥିପାଇଁ ସେ ନିରଙ୍କୁଶ ଇଚ୍ଛାମୟ ପୁରୁଷ, ତାଙ୍କ ଇଚ୍ଛା ରଖି ଅଙ୍କୁଶ ଲଗେଇ ପାରିବେ ନା। ଇଏ ପ୍ରଭୁ, ସିଏ କୃଷ୍ଣମାୟା ବିମୁଢାତ୍ମା। ବଳରାମ ଯେତେବେଳେ ପ୍ରିଚିଂ କରିଛନ୍ତି, ଯେଉଁ ଯେଉଁ ସମୟରେ ସେ ଫେଲ ହେଇଛନ୍ତି, ଯଦି କୃଷ୍ଣ ସେ ମାୟା କରିଛନ୍ତି, ମୁଁ ଆପଣଙ୍କୁ ଗୋଟେ ପ୍ରମାଣ ଦେବି ମହାଭାରତରେ। ଭଗବାନ ଶ୍ରୀକୃଷ୍ଣ ସ୍ଥିର କରିସାରିଛନ୍ତି, ବଳରାମଙ୍କୁ ଦୁଇଥର ମନା କରିଛନ୍ତି। ବଳରାମ ଦୁର୍ଯ୍ୟୋଧନଙ୍କ ପ୍ରତି ବହୁତ ଆସକ୍ତ, ଇଏ ହେଉଛି ସ୍ୱାଭାବିକ। ଶିଷ୍ୟ ଯେତେ ସମସ୍ତେ ମୋବାଇଲ ଦୟାକରି ବନ୍ଦ କରନ୍ତୁ, ଯେତେ ଜଣଙ୍କର ମୋବାଇଲ ଅଛନ୍ତି ଆପଣ ବନ୍ଦ କରନ୍ତୁ, ନହେଲେ ସାଇଲେଣ୍ଟ ମୋଡ଼ରେ ରଖନ୍ତୁ। ଆପଣ ଭାବନ୍ତୁ ନା, ପ୍ରବଚନ ଗୋଟେ ପାଲା ଜିନିଷ ବୋଲି, ବହୁତ ଗୁରୁତ୍ୱ ଜିନିଷ, ଏ ଜୀବନର ସଉଦା କରାଯାଉଛି। କୃଷ୍ଣ କଥା ଜୀବନ ଆଗେ, ବଳରାମ କେଉଁ କଥା ମୁଁ କହୁଥିଲି, ହଁ ଶିଷ୍ୟ, ଶିଷ୍ୟ ଯେତେ ଅଯୋଗ୍ୟ ହେଲେଣି, ଗୁରୁଦେବ ସବୁବେଳେ ତାଙ୍କର ତାଙ୍କ ପ୍ରତି, ଗୁରୁଦେବଙ୍କର ତାଙ୍କ ପ୍ରତି ବାତ୍ସଲ୍ୟ ଥାଏ, ସବୁବେଳେ ଚାହାନ୍ତି ମୋ ଶିଷ୍ୟ କିଭଳି ସୁରକ୍ଷା ଦେବି। ସେତେବେଳେ ଅକ୍ରୁର ସାତ୍ତ୍ୱିକୀ ମନା କରୁଛନ୍ତି, ସାତ୍ତ୍ୱିକୀ କହୁଛନ୍ତି କାରଣ ବଳରାମ କହୁଛନ୍ତି କୃଷ୍ଣ ସମସ୍ତେ ତ ଦୁର୍ଯ୍ୟୋଧନକୁ ବୁଝି ବୁଝି ହାରିଗଲେଣି, ତୁମେ ଥରେ ଯାଅ, କାରଣ ତୁମେ ଜଗତର କର୍ତ୍ତା। ଏଭଳି କହୁନାହାନ୍ତି, ଇଣ୍ଡାଇରେକ୍ଟଲି କହୁଛନ୍ତି ତୁମର ଇଚ୍ଛା ତ ସବୁବେଳେ କାର୍ଯ୍ୟକାରୀ ହେଉଛି। ଆଉ ଦ୍ୱିତୀୟ କଥା, ତୁମେ ବାଚସ୍ପତି, ତୁମର ବହୁତ ସୁନ୍ଦର କଥା, ତୁମର କଥା କହିବାର ଶୈଳୀ ଏତେ ସୁନ୍ଦର, ତୁମେ ଯାହା ପାରେ ତାହାକୁ ପରାସ୍ତ କରିଦେଇ ଆସିବ। ଆଉ ତୁମେ ଗଲେ ନିଶ୍ଚିତ ମୁଁ ଭାବୁଛି ଏଇ ମହାଭାରତ ଯୁଦ୍ଧ ବନ୍ଦ ହେଇଯିବ। କାରଣ ବଳରାମ ଜାଣନ୍ତି ଦୁର୍ଯ୍ୟୋଧନ ପାପ କରୁଛି ଏବଂ ତାର ମୃତ୍ୟୁବରଣ ହବ। କିନ୍ତୁ ଯେହେତୁ ଶିକ୍ଷା ଦେଇଛନ୍ତି, ଗଦା ଯୁଦ୍ଧର ଶିକ୍ଷା ନା, ତାଙ୍କର ପୁରା ଆସକ୍ତ। ସାତ୍ୱିକୀ ବଳରାମଙ୍କୁ ଚ୍ୟାଲେଞ୍ଜ କରି କହୁଛନ୍ତି, ପ୍ରଭୁ ମୁଁ କହୁଛି ସେ ଆପଣଙ୍କର ଶିଷ୍ୟ ହେଇପାରେ, କିନ୍ତୁ ପ୍ରଭୁ ଶ୍ରୀକୃଷ୍ଣ ଜଗତର କର୍ତ୍ତା ଗଲେ ବି ଇଏ ଦୁର୍ଯ୍ୟୋଧନ ପଳି ଅନ୍ଧ ପ୍ରଭୁଙ୍କର କଥାକୁ ମାନିପାରିବ ନା, କେବେ ମାନିବ ନା, ପରୀକ୍ଷା କରି ଆପଣ ଦେଖନ୍ତୁ। କିନ୍ତୁ ବଳରାମ କହୁଛନ୍ତି କାନା ତୁମେ ଥରେ ଚେଷ୍ଟା କର, ତୁମେ ଥରେ ଚେଷ୍ଟା କର। ଭଗବାନ ଚିନ୍ତା କରୁଛନ୍ତି, ସେ ତ ତାଙ୍କର ମାୟା ସେ ନିଜେ ଜାଣନ୍ତି, ସେ ଜାଣନ୍ତି ଦୁର୍ଯ୍ୟୋଧନ କେବେ ମୋ କଥା ମାନିବ ନା। ଆଉ ମୁଁ ତ ପ୍ଲାନ୍ କରିସାରିଛି ଦୁର୍ଯ୍ୟୋଧନକୁ ମାରିବା ପାଇଁ। କିନ୍ତୁ ଭାଇ ଯେତେବେଳେ କହୁଛନ୍ତି, ଭଗବାନ କହୁଛନ୍ତି ଠିକ ଅଛି ମୁଁ ଯିବି, କିନ୍ତୁ ଭଗବାନ ଆସିଲେ ଦୁର୍ଯ୍ୟୋଧନକୁ ବୁଝେଇ ପାରିଲେ ନା, ପାରିଲେ ପ୍ରଥମ ଥର ଗଲା। ଯୁଦ୍ଧ ଯେତେବେଳେ ଆରମ୍ଭ ହେଇଗଲା, ବଳରାମ ତୀର୍ଥକୁ ବାହାରି ଚାଲିଗଲେ। ବଳରାମ କହିଲେ ନାହିଁ ମୁଁ ତୀର୍ଥଯାତ୍ରା କରିବି, ମୋର ଦୁଇ ସାଇଡ୍ରେ ମୋର ସମ୍ବନ୍ଧ ଅଛି, ମୁଁ ଯୁଦ୍ଧରେ ଭାଗ ନେବିନି। କିନ୍ତୁ ବଳରାମ ତୀର୍ଥଯାତ୍ରା କରି ଯେତେବେଳେ ଫେରିଛନ୍ତି, ଦେଖନ୍ତୁ ଭଗବାନ କୃଷ୍ଣଙ୍କର ମାୟା। ବଳରାମ ଯେଉଁଦିନ କୁରୁକ୍ଷେତ୍ରକୁ ଆସିଛନ୍ତି, ସେଇଦିନ ଭୀମସେନ ଆଉ ଦୁର୍ଯ୍ୟୋଧନଙ୍କର କଥା ଯୁଦ୍ଧ ଚାଲିଛି। ମୁଁ ଏଇ ପଏଣ୍ଟରେ କହୁଛି, କୃଷ୍ଣ ମାୟା ବିମୂଢାତ୍ମା। ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ତାଙ୍କର ମାୟା ଶକ୍ତିକୁ ପ୍ରୟୋଗ କରିବା ପାଇଁ ଚାହିଁବେ, ଜଗତର ସମସ୍ତଙ୍କୁ ମୋହିତ କରିବେ। ସେଥିପାଇଁ ତାଙ୍କ ସନ୍ତାନମାନେ ତ ଯାଦବମାନେ ପ୍ରଭାସରେ ଆଜି ମଧୁମୟରେ କହିବା ପାନ କରି ଦୃପ୍ତ ଚିତ ସାମ ଗର୍ବିତ ଚିତ ସାମ। ବଳରାମ ଆସିକି ଦେଖୁଛନ୍ତି, ବଳରାମ ନିଜେ କହି କହିକି ଯିବେ, କେବେ ୟାଙ୍କୁ କେହି ବୁଝେଇ ପାରିବେନି। ଗଦା ପାଣି ଉଭୟ ଦୃଷ୍ଟ୍ୱା ସରନ୍ଧ ବିଜୟୀ କ୍ଷଣେ ମଣ୍ଡଳାନି ବିଚିତ୍ରାଣି ସରନ୍ତି ଦମ ଅବ୍ରବୀତ। ବଳରାମ ଦୂରରୁ ଅଛନ୍ତି, ସେ ଦେଖିଲେ ଭୀମସେନ ଆଉ ଦୁର୍ଯ୍ୟୋଧନ ଦୁଇ ଜଣ ଗଦା ଖେଳୁଛନ୍ତି। କେମିତି ଗଦାରେ ପ୍ରହାର କରୁଛନ୍ତି ପରସ୍ପରକୁ, ମଣ୍ଡଳାନି ବିଚିତ୍ରାଣି, ଘୁରି ଘୁରି ଭିନ୍ନ ଭିନ୍ନ ମଣ୍ଡଳ ଭିତରେ ଦୁଇ ଜଣ ପ୍ରହାର ଲାଗୁଛନ୍ତି। ଦେଖନ୍ତୁ ଏ ଗୁରୁ ଶିଷ୍ୟ ସମ୍ବନ୍ଧ ଗୋଟିଏ ଯେମିତି ନିଜର ପିତାମାତାର ରକ୍ତ ସମ୍ବନ୍ଧ ସେଭଳି ସମ୍ବନ୍ଧ ହେଇଯାଏ। ଆଉ ଦୁର୍ଯ୍ୟୋଧନ ଯେତେବେଳେ ଦେଖିଦେଲେ ମଣ୍ଡଳ ବିଚିତ୍ରାଣି ଚରନ୍ତି, ଦୁଇ ଜଣ ଉଭୟ ଗଦା ଧରିକି ବିଚିତ୍ର ବିଚିତ୍ର ଭାବରେ ମଣ୍ଡଳ କରି ଘୁରୁକି ପ୍ରହାର କରୁଛନ୍ତି, ଇଦମ ଅବ୍ରବୀ ଏଇଭଳି କହିଲେ। ଏ ଭାଗବତ ତୁମର କଥା 79 ଅଧ୍ୟାୟ, ଭଗବାନ ବଳରାମ କହୁଛନ୍ତି, ଯୁବାମ ତୁଲ୍ୟ ବଲେ ବୀରେ। ହେ ଦୁଇ ଜଣଙ୍କୁ ସମ୍ବୋଧନ କରି କହୁଛନ୍ତି, ଯୁବାମ ତୁମେ ଦୁଇ ଜଣ ତୁଲ୍ୟ ବଲେ, ଦୁଇ ଜଣଙ୍କର ବଳ ସମାନ। ବୀରେ ହେ ରାଜନ ହେ ବୃକଦଳ। ଦେଖନ୍ତୁ ଶିଷ୍ୟ ପ୍ରତି କିଭଳି ସ୍ନେହ। ମୁଁ ପଢିଲା ବେଳେ ବିଚାର କରିଥିଲି, ଭୀମସେନକୁ ଡାକିଲେ ବୃକଧର, କିନ୍ତୁ ଶିଶୁକୁ ଡାକିଲେନି ଦୁର୍ଯ୍ୟୋଧନ ବୋଲି। ଏ ରାଜନ ସେ ରାଜା ହେଇନି, କିଏ ରାଜା ହବ ନିଶ୍ଚିତ ହେଇନି, କିନ୍ତୁ ବଳରାମ ଡାକିଛନ୍ତି ହେ ରାଜନ। ଆଉ ଦ୍ୱିତୀୟ କଥା, ଇଏ ତ ଦୁଷ୍ଟ ଚେତନାର ଲୋକ ନା, ତାଙ୍କୁ ଟିକେ ଭଲ ପ୍ରେଷ୍ଟିଜ ଦେଇ କଥା କହିବା ଦରକାର। ବଳରାମ ବି ଜାଣନ୍ତି, ସେ ଡାକୁଛନ୍ତି ଯୁବା ତୁଲ୍ୟେ ବଲୋ ବୀରେ ହେ ରାଜନ ହେ ବୃକଧର, ଏକଂ ପ୍ରାଣାଧିକମ ମନ୍ୟେ ଉତ୍ଏବଂ ଶିକ୍ଷାଧିକ। ତୁମେ ଦୁଇଜଣଙ୍କ ତୁମ ଦୁଇଜଣଙ୍କର ସମାନ ବଳ। ଦୁର୍ଯ୍ୟୋଧନ କହୁଛି ମୋ ସାଙ୍ଗରେ ଭୀମ ସମାନ କଦାପି ନୁହେଁ, ଏବଂ ଭୀମସେନ କହୁଛି ମୋ ସାଙ୍ଗରେ ଦୁର୍ଯ୍ୟୋଧନ ସମାନ, ଏଟା କଦାପି ନୁହେଁ, କଦାପି ସମ୍ଭବ ନାହିଁ। କାହିଁକି ଏଠି ସେ କହୁଛନ୍ତି, ବଳରାମ କହୁଛନ୍ତି ନାଇଁ 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 ଏକ ପ୍ରାଣାଧିକେ ମାନ୍ୟ ଉତ୍ ଏକମ୍ ଶିକ୍ଷାଧିକମ୍। ସ୍ୱାମୀ ଚକ୍ରବର୍ତ୍ତୀ ଲେଖୁଛନ୍ତି ଦିଟା କଥା କହିଦେଲେ, ଜଣେ ବଳରେ ଅଧିକ ଏବଂ ଦ୍ୱିତୀୟରେ କହୁଛନ୍ତି ଜଣେ ଶିକ୍ଷାରେ ଅଧିକ। ଦୁଇ ଜଣ ଦୁଇ ଜଣ ଦୁଇ ଜଣ ଚାହୁଁଛନ୍ତି, ଭୀମସେନ ଚାହୁଁଛନ୍ତି ଦୁର୍ଯ୍ୟୋଧନକୁ, ଦୁର୍ଯ୍ୟୋଧନ ଭୀମସେନ, କଣ ଦୁଇ ଜଣଙ୍କୁ ଅଧିକ ଅଧିକ ବୋଲି କହିଲେଣି, କିଏ କେଉଁଥିରେ ଅଧିକ? ଏଠି କହୁଛନ୍ତି ଏକମ୍ ଭୀମମ୍ ବଳାଧିକ ମାନ୍ୟ। ବଳରାମ ନିଜେ କହୁଛନ୍ତି ସନ୍ଦେହ କରେନି ଦୁଇ ଜଣ, ତୁମେ ଦୁଇ ଜଣ ଯୁଦ୍ଧ ଲାଗେନି। ଏଠି ସେ କହୁଛନ୍ତି ଏକମ୍ ଭୀମମ୍ ବଳାଧିକ ମାନ୍ୟ, ଏଇ ଭୀମଙ୍କୁ ମୁଁ ଦୁର୍ଯ୍ୟୋଧନ କହୁଛନ୍ତି, ଦୁର୍ଯ୍ୟୋଧନ ଏଇ ଭୀମଙ୍କୁ ମୁଁ ବଳରେ ଅଧିକ ବୋଲି ମନେ କରୁଛି। କିଏ କହୁଛନ୍ତି? ବଳରାମ କହୁଛନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କର ଭାଇ କହୁଛନ୍ତି। ଦେଖନ୍ତୁ ଭଗବାନ ଯାହାଙ୍କୁ ସାର୍ଟିଫିକେଟ ଦଉଛନ୍ତି ବଳରାମ, ବଳରାମଙ୍କର କଥାକୁ ବି ଶୁଣିଲେ ନା, କୃଷ୍ଣ ମାୟା ବିମୁଡ଼ାତ୍ମା, ଦୁଇ ଜଣ ଯାଙ୍କ କେହି ଶୁଣିଲେ, କାରଣ ଦୁଇ ଜଣ ଯାଙ୍କ କାହିଁକି ଶୁଣୁନାହାନ୍ତି ନା, ଭଗବାନ ଶ୍ରୀକୃଷ୍ଣ ସେଣୁ ବୁଦ୍ଧିକୁ ହରଣ କରି ନେଇ ପଡ଼ିଛି। ବଳରାମ ଆସିକି ପ୍ରିଚିଂ କରନ୍ତୁ, କାମ ତ କରିବେନି କିଛି। ଏଠି ଏକମ୍ ପ୍ରାଣାଧିକେ ମାନ୍ୟେ ଉତ୍ ଏକମ୍ ଶିକ୍ଷାଧିକମ୍, ଏକ ଭୀମମ୍ ବଳାଧିକେ ମାନ୍ୟେ, ଏ ଭୀମସେନ ବଳରାମ କହୁଛନ୍ତି, ଏ ଭୀମସେନ, ଏ ଦୁର୍ଯ୍ୟୋଧନ ଭୀମସେନ ସାଙ୍ଗରେ ଯୁଦ୍ଧ କରନି, ଏ ଭୀମସେନ ବଳରେ ଅଧିକ ମୁଁ ମନେ କରୁଛି, କାରଣ 10,000 ହସ୍ତିର ବଳ ଭୀମସେନ ଅଛି। କିନ୍ତୁ ଯେତେବେଳେ କହୁଛନ୍ତି ଦୁର୍ଯ୍ୟୋଧନ କଥା, ଭୀମସେନ କହୁଛି ଦୁର୍ଯ୍ୟୋଧନ କଣ ଅଧିକାର କଣ ଅଛି, ଭୀମସେନ କହୁଛନ୍ତି ଭଗବାନ କହୁଛନ୍ତି ବଳରାମ କହୁଛନ୍ତି ଦୁର୍ଯ୍ୟୋଧନ, ଏ ଭୀମସେନ ଦୁର୍ଯ୍ୟୋଧନ କଣ ଜାଣ, ଶିକ୍ଷା ଅଧିକମ୍ ଉତ୍ ଏବଂ ଦୁର୍ଯ୍ୟୋଧନ ଗଦା ଶିକ୍ଷା ଅଧିକମ୍। ଆରେ ଭାଇ ଭୀମସେନର ବଳ ବଳରେ ଅଧିକ, ଦୁର୍ଯ୍ୟୋଧନ ଗଦାରେ ଅଧିକ, ଦୁର୍ଯ୍ୟୋଧନ ଗଦା ବିଦ୍ୟା ଶିକ୍ଷା କରିଛି, ତେଣୁ ବହୁତ ଦୁଇ ଜଣ ବହୁତ ଯୁଦ୍ଧ ଲାଗିଲେ ସୁଦ୍ଧା ବଳରାମ କହୁଛନ୍ତି ନା ଯୁବମ୍ ତୁଲ୍ୟମ୍ ବଳମ୍ ବୀରେ, ଦୁଇ ଜଣ ଜଣ ସମାନ ବୀର ସମାନ ବଳ, ତୁମେ କେହି କାହାକୁ ଜୟ କରିପାରିବନି। ବଳରାମ ଚାହୁଁଛ ତାଙ୍କ ଶିଷ୍ୟକୁ ବଞ୍ଚିବା ପାଇଁ। ଦୁର୍ଯ୍ୟୋଧନ ମଲା ପରେ ବହୁତ ଆଜ୍ଞା ଭଗବାନ ଶ୍ରୀକୃଷ୍ଣ ପ୍ରିଚିଂ କରିକି ବହୁତ ସୁନ୍ଦର ପ୍ରିଚିଂ କରିକି ଶାନ୍ତ କରାଇଛନ୍ତି କୃଷ୍ଣଙ୍କୁ। ବହୁତ ରାଗିଗଲେ ଦୁର୍ଯ୍ୟୋଧନ, କାହିଁକି ମୋ ଶିଷ୍ୟକୁ ଅନ୍ୟାୟ ଭାବରେ ବାହାରିଲା, କଣ ଅନ୍ୟାୟ ନା ଭଗବାନ ଶ୍ରୀକୃଷ୍ଣ ରିମୋଟ କଣ୍ଟ୍ରୋଲ ପଛରୁ ଛାଡ଼ିଲେ, କହିଲେ ତାର ଗୁରୁକୁ ମାର। ତେଣୁ ବଳରାମ ବହୁତ ରାଗିଲେ ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ, ମାନେ ଶ୍ରୀକୃଷ୍ଣଙ୍କ ଉପରେ ନା, ଏମିତି ରୋଷିଲେ ବହୁତ। ତାପରେ ତାଙ୍କୁ ଯୁକ୍ତି ଦ୍ୱାରା ବୁଝାଗଲା ଅନ୍ୟାୟ କରିଛ, ସେ କହିଲେ ବଳରାମ କହିଲେ ଅନ୍ୟାୟ କରିଛ ମୋର ଶିଷ୍ୟ ପ୍ରତି। ଭଗବାନ ଶ୍ରୀକୃଷ୍ଣ କହିଲେ ଦୁର୍ଯ୍ୟୋଧନ ଏଇଟା ନ୍ୟାୟ ଥିଲା, ଭରି ସଭାରେ ଦ୍ରୌପଦୀର କେଶ ଧରିକି ଆଣିବା, ଭାଇକୁ ଅର୍ଡର ଦେବା, ଏଇଟା ନ୍ୟାୟ, ପାଞ୍ଚଟି ଗ୍ରାମ ନ ଦେବାଟା ନ୍ୟାୟ, ଯତୁଗ୍ରହରେ ଅଗ୍ନି ଲଗେଇବାଟା ନ୍ୟାୟ, ଦୁର୍ବାସାଙ୍କୁ ପଠେଇବାଟା ନ୍ୟାୟ। ଆପଣଙ୍କ ଶିଷ୍ୟ ହେଲେ ବୋଲି ଆପଣ ସବୁକିଛି ଅନ୍ଧ ଭାବରେ କଣ କରି ନଉଛନ୍ତି? ଭଗବାନ ଗୋଟି ଗୋଟି କରି କହୁଛନ୍ତି, କୁହ ବଳରାମ, କୁହନ୍ତୁ ଭାଇ, ଇଏ ସବୁ ନ୍ୟାୟ? ଅର୍ଜୁନର ପୁତ୍ରକୁ ଅନ୍ୟାୟ ଭାବରେ ରଥୀ ମାନେ ମାରିଦେଲେ, ଏଟା ନ୍ୟାୟ? ଆପଣ କେଉଁଠି ଥିଲେ? ବଳରାମ ଆଉ କିଛି କହିପାରିଲେ, ସବୁ ଅନ୍ୟାୟର ପରିଣାମକୁ ମୁଁ ଦର୍ଶନ କରୁଛି, ଚକ୍ରଧାରୀ କହୁଛନ୍ତି। ଦୁର୍ଯ୍ୟୋଧନ ଯାହା କରିଛି ସବୁର ଅନ୍ୟାୟର ସାକ୍ଷୀ ମୁଁ, ଭାଇ ମୋତେ ଆପଣ ବିଶ୍ୱାସ କରୁଛନ୍ତି କି ନାହିଁ? ଦ୍ରୌପଦୀର ପାଞ୍ଚ ପୁଅକୁ ମାରିଦେଇଛନ୍ତି ଅସୁସ୍ଥମା, ଏଟା ନ୍ୟାୟ? ଆଉ ବଳରାମ କିଛି କରେନି, ଶାନ୍ତ ହେଲେ। ଭାଇ ଆପଣ ବୁଝନ୍ତୁ ଦୁର୍ଯ୍ୟୋଧନ କେତେ ଅପକାର କରିଛି, ମୁଁ ଏ ବିଷୟରେ କହୁଛି। ବଳରାମ କହୁଛନ୍ତି ଭୀମସେନଙ୍କୁ, ଦୁର୍ଯ୍ୟୋଧନକୁ, ଏ ତୁମେ ଯୁଦ୍ଧ କରାନି, କିନ୍ତୁ ଦୁଇ ଜଣ ମାନୁନାହାନ୍ତି। ବଳରାମ କହିଲେ ଆଚ୍ଛା ଭୀମସେନ ତୁମେ ଯୁଦ୍ଧ କରେନି, କାରଣ ଦୁର୍ଯ୍ୟୋଧନ ଗଦା ବିଦ୍ୟାରେ ଅଧିକ, ଦୁର୍ଯ୍ୟୋଧନ କହୁଛନ୍ତି ଦୁର୍ଯ୍ୟୋଧନ ତୁମେ ଯୁଦ୍ଧ କରେନି, ସେ ବଳରେ ଅଧିକ। ତସ୍ମାତ୍ ଏକ ତରସ ଇହ ଯୁବୟୋ ସମବୀର୍ଯ୍ୟୋ ନ ଲକ୍ଷ୍ୟତେ ଜୟ ଅନ୍ୟ ବା ବୀରମତୁ ଅଫଲାରତା, କାହିଁକି ନିଷ୍ଫଳରେ ଯୁଦ୍ଧ କରୁଛ, ଜଣଙ୍କର ନ ଲକ୍ଷ୍ୟତେ ଜୟ ଅନ୍ୟ, ମୁଁ ଲକ୍ଷ୍ୟ କରୁଛି ବଳରାମ କହୁଛନ୍ତି, ଜଣଙ୍କର ଜୟ ହବନି ବା ଅନ୍ୟ ବା ଜଣଙ୍କର ପରାଜୟ ହବନି, ଦୁଇ ଜଣ ଆମେ ସମାନ ବଳ, ଏଇଟା ମୁଁ କହୁଛି ବଳରାମ କହୁଛନ୍ତି। किंतु न तत वाक्यम जगृहत बद्ध वैरी नृप अर्थ जो दुई जन जाक युद्ध कर दुई जन जाक पूर्व वैरी को स्मरण कर भीमसेन स्मरण अच्छा ए दुर्योधन ना अशोत्थामा को प्रेरण करथिला पांचटी पुत्र को मारिया पई मु द्रौपदी की शपथ करथिला ना मु द्रौपदी आगरे आउ मु आके छाडिला ये पूर्व वरी को स्मरण कर दुर्योधन पूर्व वरी को स्मरण कर दुर्योधन प्रथम दिन रु जाने मत मार भीमसेन मार से प्रथम से कहला भीमसेन को मूलर मारदे विष लड़ देता प्रथम विष लड़ दे किंतु भीमसेन पार्टीटा को केवल बंद कर रही थे कुंतीमा मना करते सदाचारी प्रभुपा सब सुंदर वार्ड दिखती गुरुदेव बहुत सुंदर ट्रांसलेशन जो रही मही असी महिला प्रथम जो विष लड़ू दे दुर्योधन तो किसी क्षति है लाभ है दस हजार हस्तीर हजार हस्तीर बल नहीं जन्म होते नौ हजार हस्तीर बल धरिकी आस कि आसला माँ को कहते माँ भाई दुर्योधन भाई बहुत मत विष लड़ दे मत मार चेष्टा करते कुंती बहुत कांदिले कहले भीमसेन आर्य परिवार दुर्गुण को कहीं आर्य व्यक्ति मुख्य मुखरे कहे ना तुम्हें आज मो पाखे कहल कि जाने जी दैव निर्देश कर भीमसेन ए दुर्योधन तुम शत्रु किंतु केबे भी कहा आगे निज मुखरे प्रकाश कर दुर्योधन तुम शत्रु बोली कारण ये कुरुवंशर कलंक निजर वंशर कथा केवे कहकर कहवा उचित ना तो भीमसेन चापिक रही थे कि वर्तमान चापार समय ना युद्ध समय सब कथा को स्मरण कर उद्गार ये भी उद्गार कर सी भी उद्गार कर दुई जन युद्ध लगे बलराम जिते कौन तुम दुई जन कार जय पराजय हो पारे कहीं मान न तत्वाक्यम जगृहत बद्ध वैरी बलराम कथा को सुनले ना कहीं सुन मुझे प्रसंग एक कह ये जो महामत्तानम ये जो श्लोकटी आमर आततस्मिन महापानम पपुमय रेकयम मधु दिष्ट विभ्रंसित दिया जद्रवे भ्रसते मती भगवान यदि मती को विपरीत करदे से कृष्ण माय बोली कहुए कहार से जगत में कहार माया से कार्य कर देखो बलराम हारीगले तेना भगवान निश्चय कर कुरुवंश दुर्योधन सह समस्त भाई को बद्ध कर अनुमान राम द्वारा अवती चु दु जन को बुझे बुझे शेषु कह दुई जन दिष्ट तत् अनुमान बलराम मन कले इटा कृष्ण इच्छा कारण दुई जन को मु जगतर कर्ता है दुई जन को प्रीचिंग कर कथा सुनना बर पूर्व बैरी अधिका बढ़ी बढ़ी जाऊँ एटी कौन दिष्टम श्री कृष्णन एव उदिष्टम तत् प्रवर्तितम इत्यर्थ कृष्ण एटा प्रवर्तन कर दु जन युद्ध बलराम एटा मन करी तरक सीत चले बलराम इच्छा भी कार्यकारी है ये कह जो श्लोकटी अच्छा द्वितीय श्लोक मुझे महापानम अभिमत्तानम विराणम द्रुप्त चेतसम कृष्ण माया विमूढ़ात्मा भगवान सब जदु माने जदुवंशी माने मधुमेरक पान कले अति मदमत्त हो गले द्रुप्त चेतसम गर्वित हो गले कहीं के समय ले कृष्ण माया विमूढ़ात्मा एटा हूँ मुख्य अर्थ संवाद कौन कृष्णस्य मायाया विमूढ़ानम के वयम किम इदम कर्मम इति अजानंद आमे किए आमे कौन कर्म करुचु बोलिगले एणु स्वामीपाद कहते कृष्ण माया विमूढ़ात्मा इति मुख्य हेतु से भोली स्थान रे निजर भाई भाई संबंध आज्ञा भूलीगले पिता पुत्र संबंध भूलीगले मामू भणजा संबंध भूलीगले समस्ते समस्ते एका सांगरे बसी ये मधुमेह पान कर वर्तमान बाहर लिए मारपीट लगे जुजुधु क्रोध संरब्धा बेलयामातताइनः धनुभि असुभि भिल्लै गदाभि तोमरे रष्टिभि जुजुधु ପରସ୍ପର ଯୁଦ୍ଧ କରିବାକୁ ଆରମ୍ଭ କରିଦେଲେ। ପରସ୍ପର କ୍ରୋଧ ସରବ୍ଧା ବେଲୟମ ଆତତାଇନମ, କ୍ରୋଧ ଏତେ ଉଦ୍ଦୀପ୍ତ ହେଲା ସେମାନଙ୍କର, ପରସ୍ପର ଅସ୍ତ୍ର ଧରି ପରସ୍ପରକୁ ପ୍ରହାର କରି ଲାଗିଲେ ସେମାନେ ଆତତାଇ ଭଳି। କେଉଁ କେଉଁ ଜିନିଷରେ? ଧନୁ ଗଦା ଖଡ଼ଗରେ ପରସ୍ପର ପ୍ରହାର କରିବାକୁ ଲାଗିଲେ। ପିତା ପୁତ୍ର ଭାଇ ଭାଇ ଏ ସମ୍ବନ୍ଧ ସବୁ ଭୁଲିଗଲେ, ଏବଂ ଭୁଲିଗଲେ ଯେତେବେଳେ ସବୁ ସର ସରିଗଲା କଣ କଲେ ନା, ସରେଷୁ ହିୟମାନେଷୁ ଭଜ୍ୟମାନେଷୁ ଧନୁଷୁ ଶସ୍ତ୍ରେଷୁ କ୍ଷୟମାଣେଷୁ ମୁଷ୍ଟିବିଜ୍ରହୁଏ ରକା। ଏତେ ଦ୍ରୁପ୍ତ ଚେତସା, ଏତେ ଗର୍ବିତ ଚେତସା ହେଇଛନ୍ତି, ପରସ୍ପରକୁ ଅସ୍ତ୍ରଶସ୍ତ୍ରରେ ପ୍ରହାର କରି କରି ସବୁ ଅସ୍ତ୍ରଶସ୍ତ୍ର ସରିଗଲା। ସର ଯେତେବେଳେ ସରିଗଲା ଧନୁ ଧନୁ ଭାଙ୍ଗିଗଲା। ଏଠି କହୁଛନ୍ତି ନା ଭଜ୍ୟମାନେଷୁ ଧନୁଷୁ, ଭଜ୍ୟମାନେ ଭଗ୍ନ, ଯାଦବମାନଙ୍କର ସର ସରିଗଲା ଏବଂ ଧନୁ ଭାଙ୍ଗିଗଲା। ତେଣୁ ଯେତେବେଳେ ଅସ୍ତ୍ରଶସ୍ତ୍ର ନାହିଁ ତ ଯୁଦ୍ଧ ବନ୍ଦ ହେଇଯିବା ଦରକାର ନା, କୃଷ୍ଣମାୟା ବି ଗୁଣାତ୍ମା ଏଇଟାକୁ ସବୁଥିରେ ଲଗେଇ ଲଗେଇକି ଯିବେ, ପ୍ରଭୁଙ୍କ ମାୟାରେ ତ ବିମୁଢ ହେଇଛନ୍ତି ନା। ସରେଷୁ ହିୟମାନେଷୁ ଭଜ୍ୟମାନେଷୁ ଧନୁଷୁ ଶସ୍ତ୍ରେଷୁ କ୍ଷୟମାଣେଷୁ, ଯାହା ଯାହା ଶସ୍ତ୍ର ଥିଲା ସବୁ ସରିଗଲା। ମୁଷ୍ଟି ବି ଜ୍ରହୁ ଏ ରକା, ଦେଖନ୍ତୁ କେହି ବି ଆପଣ ଦୁଇଜଣ ମାଡ଼ପିଟ ଲାଗୁଥିବେ, କିଏ ଦୁଇଜଣ ମାଡ଼ପିଟ ଲାଗୁଥିବେ ବାଡ଼ିରେ, ବାଡ଼ିଟା ଭାଙ୍ଗିଗଲା ପରେ ଆପଣ ଘାସ ଉଠେଇ ପିଟାପିଟି ଲାଗୁଛନ୍ତି, ସେଠି ଘାସ ଥିବ ଯେ ଏରକା ଘାସ, ଯେଉଁଠି ବାଡ଼ି ଯେଉଁଠି ସର ସରିଗଲା ଯେଉଁଠି ଧନୁ ଭାଙ୍ଗିଗଲା ସେ ଏରକା ଘାସ କେତେ ମୋଟା ହେଇଥିବ ଯେ, କ'ଣ ଏତେ ଗଛ ଭଳିଆ ହେଇଥିଲା ନା କ'ଣ, ଛୋଟ ଛୋଟ ଘାସ ଗୁଡ଼ାକ ନା ଏରକା, ତାକୁ ଧରି କୃଷ୍ଣମାୟା ବୁଢ଼ାତ୍ମା ସେ ତାକୁ ଧରିଲେ ସମସ୍ତେ। ଜ୍ରହୁ ଏ ରକା ଏ ତୃଣ, ସ୍ୱାମୀପାଦ ସ୍ପଷ୍ଟ ଲେଖିଛନ୍ତି ତୃଣ ଅଲଗା ବୃକ୍ଷ ଅଲଗା, ତୃଣ ମାନେ ସେ ଛୋଟ ଆକୃତିର ଆଉ ସୂକ୍ଷ୍ମ, ଏ ତୃଣ ଶ୍ରେଣୀୟ ଏରକା, ଏରକା ବୃକ୍ଷ ନୁହେଁ କିନ୍ତୁ ତାକୁ ଧରିଲେ। କୃଷ୍ଣମାୟା ବିମୁଢ଼ାତ୍ମା ଏବଂ କୃଷ୍ଣଙ୍କର ତ ଇଚ୍ଛା ଯେତେବେଳେ ଏରକା ଗୁଡ଼ିକୁ ଧରୁଛନ୍ତି, ଏରକା କଣ ହଉଛନ୍ତି ଏଠି କହୁଛନ୍ତି, ତାଂ ବଜ୍ର କଳ୍ପା ହି ଅଭବନ୍ ପରିଘା ମୁଷ୍ଟିନା ଭୃତଃ ଜଗ୍ନୁ ଦିଶତୈ କୃଷ୍ଣେନ ବାଜ୍ୟମାଣ ସୁତଞ୍ଚତେ। ତା ବଜ୍ର କଳ୍ପା ଯେତେବେଳେ ଏରକା ତୃଣକୁ ଧରୁଛନ୍ତି ସବୁଗୁଡା ବଜ୍ରକଳ୍ପ ହେଇ ବଜ୍ର ଭଳି ଟାଣ ହେଉଛି, କେବଳ ବଜ୍ର ଭଳି ଟାଣ ହଉନି ଏଠି କହୁଛନ୍ତି ଅଭବନ୍ ପରିଘା, ପରିଘା ମାନେ ଲୋଭ ମୁଷଳ ହୁଏ, ସବୁ ଘାସ ଗୁଡିକ ଏତେ ଷ୍ଟ୍ରଙ୍ଗ ହେଇଯାଉଛି, ଲୁହା ଆଇରନ୍ ଛଡ଼ ଯେମିତି ସବୁ ହେଇଯାଉଛି, ପରିଘା ମୁଷଳ ଲୋଭ ମୁଷଳ ସମ୍ବାଦ ଚକ୍ରଧର ରଚନା କରିଛନ୍ତି। ତାଂ ବଜ୍ରକଳ୍ପା ହି ଅଭବନ୍, ତା ସେ ଏରକା ଗୁଡିକ ବଜ୍ରକଳ୍ପା ହି ଅଭବନ୍, ସବୁ ବଜ୍ରକଳ୍ପା ହି ବଜ୍ର ଭଳି ହେଇଯାଉଛି। ଏବଂ ପରିଘା ମୁଷ୍ଟିନା ଭୃତା ଭୀଷଣ, ବହୁ ବହୁ ମୁଷ୍ଟିରେ ବହୁତ ବହୁତ ଆଣୁଛନ୍ତି ଏରକା ସମସ୍ତେ, କଣ କରୁଛନ୍ତି ଜଗ୍ନୁ ଦିଶତ ପରସ୍ପରକୁ ପ୍ରହାର କରିବାକୁ ଲାଗିଲେ, କିଭଳି ଦିଶତ ଇଏ ମୋର ଶତ୍ରୁ, ସେ କହୁଛି ସିଏ ମୋର ଶତ୍ରୁ, ଇଏ କହୁଛି ଇଏ ମୋର ଶତ୍ରୁ, କିନ୍ତୁ ବାଜ୍ୟମାଣସ କୃଷ୍ଣ ତୈ, କୃଷ୍ଣ ବଳରାମ ଦୁଇ ଜଣ ଦୂରଥାଏ ଡାକୁଛନ୍ତି ଏ ତୁମେ ପରସ୍ପର ପ୍ରହାର ଲାଗନି। ଭଗବାନ ଦେଖନ୍ତୁ କେମିତି ରୋଲ କରୁଛନ୍ତି, ସବୁ ମାୟା ଲଗେଇ ଦେଇଛନ୍ତି କିନ୍ତୁ କହୁଛନ୍ତି ଏ କେହି ପରସ୍ପର ଯୁଦ୍ଧ କରନି, ବାଜ୍ୟମାଣସ ତୁ ନାମ ଧରିକି ସମ୍ବ ପ୍ରଦ୍ୟୁମ୍ନ ପ୍ରହାର କରନି, ପ୍ରହାର କରନି, ବାଜ୍ୟମାଣସ୍ତୁ ତଞ୍ଚ ଦେଇ ସେମାନେ ପରସ୍ପରକୁ ପ୍ରହାର କରି ଶେଷରେ ଭଗବାନ ବାର୍ଯ୍ୟମାଣ କରିବାରୁ ଭଗବାନଙ୍କୁ ଶତ୍ରୁ ବୋଲି ଜ୍ଞାନ କଲେ। କଣ କଲେ ନା, ସେଇ ଏରକା ଗୁଡିକୁ ଧରି ଭଗବାନଙ୍କୁ ମାରିବା ପାଇଁ ନାହିଁ, କୃଷ୍ଣମାୟା ଅଭିମୁଢ଼ାତ୍ମା ସମୁଦ୍ର ଲୋକଙ୍କୁ ଏଟାକୁ ଛାଡ଼ିବେନି, ଏଟା ମୁଖ୍ୟତଃ ସମ୍ବାଦ ମୁଖ୍ୟ ହେତୁ
ପ୍ରତ୍ୟାନିକମ୍ ମନ୍ୟମାନ ବଳଭଦ୍ରଞ୍ଚ ମୋହିତା ହନ୍ତୁ କୃତ ଧିଓ ରାଜନ ଆପନ୍ନାତତାଇନଃ।
ଦେଖନ୍ତୁ ମଝିରେ ମଝିରେ ସମ୍ବୋଧନ ଯେଉଁଠି ଗୋଟିଏ ଗମ୍ଭୀର ଲୀଳାରେ ଅଛି ମାନେ ସେଠି ଜାଣିବେ ପରୀକ୍ଷିତକୁ ସୂଚନା ଦେଇଦେଉଛନ୍ତି, ଦେଖିବେ ବ୍ରହ୍ମା ବିମୋହନ ଲୀଳାରେ ଯେକୌଣସି ଲୀଳାରେ ରାଜନ ଡାକି ଦେଉଛନ୍ତି ମାନେ ପରୀକ୍ଷିତକୁ ପୁରା ଏଇ ପଏଣ୍ଟଟା ଇମ୍ପୋର୍ଟାଣ୍ଟ ଯେମିତି ସାର୍ ପାଠ ପଢେଇଲା ବେଳେ ଛୁଆ କହିବେ ପଢଉଥିବେ ପଢଉଥିବେ ଗୋଟେ ପିଲାର ନାଁ, ଯୋଉ ପିଲାକୁ ଭଲ ପଡ଼ିବ ତା ନାଁ ଧରି କହିବେ ଏଇ ବୁଝିନି ତ, ସେ ବୁଝିଲି ତ କହିବା ମାନେ ଏଇ ପଏଣ୍ଟ ହଉଛି ଇମ୍ପୋର୍ଟାଣ୍ଟ। ଠିକ ସେଭଳି ରାଜନ ଡାକି ଦଉଛନ୍ତି, ହେ ରାଜନ ପ୍ରତ୍ୟାନିକମ ମନ୍ୟମାନ, ନିଜ ନିଜକୁ ଶତ୍ରୁ ଭାବିଲେ ଏଟା ବଡ କଥା ନାହିଁ। ପ୍ରତ୍ୟାନିକମ ଶତ୍ରୁ ମନ୍ୟମାନ କଲେ ବଳଭଦ୍ରଞ୍ଚ ମହିତା, ଆଉ କାହା କଥା କହିବା, ବଳଭଦ୍ରକୁ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ଶତ୍ରୁ ବୋଲି ଜ୍ଞାନ କଲେ। ଏବଂ ହନ୍ତୁମ କୃତଧିୟ ରାଜନ ଆପନ୍ନା ଆତତା, ପରସ୍ପର ହତ୍ୟା ଲାଗି ବଳରାମ ଆଉ କୃଷ୍ଣ ଆଡ଼କୁ ଧାଇଁଲେ, ଆତତା ଶସ୍ତ୍ର ଧରିକି ସେଇ ଏରକା ଘାସ ଯୋଉ ବଜ୍ରକଳ୍ପ ପାଇଥିଲା ତାକୁ ଧରିକି ଆସିଲେ ପ୍ରହାର କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ। ଦେଖନ୍ତୁ ବ୍ରହ୍ମସାପ ଯଦି କାମ କରୁଥିଲା ତାହେଲେ ଏମାନେ ସମସ୍ତେ ମରିଯିବା ଦରକାର ଥିଲା, ବ୍ରହ୍ମସାପ ଯଦି କାର୍ଯ୍ୟ କରୁଥିଲା ତାହେଲେ ଘାସରେ ପରସ୍ପର ପ୍ରହାର କରି ମରିଯିବା କଥା, କିନ୍ତୁ ଏମାନେ ମରୁନାହାନ୍ତି, ଏମାନେ ସମସ୍ତେ ଦେବତା ନା। ଭଗବାନ ଜାଣିଛନ୍ତି, ଚକ୍ରଧର ଟୀକାରେ ବହୁତ କଥା କହିଛନ୍ତି, ସେ ଟୀକାଟି ମୁଁ ସ୍ପଷ୍ଟ ବୁଝିପାରୁନି, ସେଥିପାଇଁ କେବଳ ଅଧା ବୁଝି ଏଇଟା ଅଧା କହୁଛି। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ଆରେ ମୁଁ ସିନା ଯେତେ ରୋଲ୍ କରୁଛି ଏଠି, ଏମାନଙ୍କୁ ମାଡ଼ପିଟ ଲଗାଉଛି ଯାହା କରୁଛି, କିନ୍ତୁ ଏମାନେ କେବେ ହେଲେ ମୃତ୍ୟୁବରଣ କରିବେ ନା, କାରଣ ମୋ ଇଚ୍ଛାରେ ଯଦି ବ୍ରହ୍ମସାପଟା ହେଇଛି ମୁଁ ତାକୁ ନ ମାରିବି ଏମାନେ ମରିବେ ନାହିଁ। ଆଉ ମୁଁ ଯେତେ ପର୍ଯ୍ୟନ୍ତ ଦେବତାମାନଙ୍କୁ ଏଠି ପଠେଇଦେବି, କିନ୍ତୁ ମୁଁ ଯେତେ ପର୍ଯ୍ୟନ୍ତ ବୈକୁଣ୍ଠକୁ ନ ଯିବି, ମୁଁ ଯେପର୍ଯ୍ୟନ୍ତ ନ ଯାଇଛି, ମୋ ପାର୍ଷଦ ମାନେ ପ୍ରଦ୍ୟୁମ୍ନ ଆଦି ଯିବେ ନା, କାରଣ ଏଠି ଯେଉଁମାନେ ମାଡ଼ପିଟ ଲାଗୁଛନ୍ତି ପ୍ରଭାସ କ୍ଷେତ୍ରରେ ଇଏ ପ୍ରଦ୍ୟୁମ୍ନ ନୁହନ୍ତି, ସାମ୍ବ ନୁହନ୍ତି, ଏମାନେ ସବୁ ଦେବତାମାନେ ଲାଗୁଛନ୍ତି, କିନ୍ତୁ ସମାନ ରୂପରେ ଅଛନ୍ତି। ତେଣୁ ଭଗବାନ ଏ ବିଚାର କରିକି ବର୍ତ୍ତମାନ କଣ କଲେ, ଯେତେବେଳେ ବଳରାମ ଆଉ କୃଷ୍ଣଙ୍କୁ ଶତ୍ରୁ ବୋଲି ଜ୍ଞାନ କରି ପ୍ରହାର କଲେ, ଅଥ ତୌ କୃଷ୍ଣ ଆଉ ବଳରାମ ଅଥ ତୌ ଅପି ସଂକ୍ରୁଦ୍ଧ ରାମ, ଭଗବାନ ଶ୍ରୀକୃଷ୍ଣ ବଳରାମଙ୍କ କ୍ରୋଧ ଆସିଲା, ଆଚ୍ଛା ଖାଇ ପିଇକି ବଢେଇଥିଲୁ ମୁଁ, ଦେବତାମାନେ ଏତେ ପ୍ରାର୍ଥନା କରିଥିଲ ଧରଣୀ ମାତାଙ୍କର ଭାରକୁ ହରଣ କରିବା ପାଇଁ, ଅସୁର କଂସ ଠିକ ଶାସନ କରୁଥିଲା, ମୁଁ ଆସିକି ତୁମକୁ ସାହାଯ୍ୟ କଲୁ, ମୋତେ ବାଡ଼ିବା ପାଇଁ ଆସିଛ, ଠିକ ଅଛି। ସଂକ୍ରୁଦ୍ଧ ଉଦ୍ୟମ କୁରୁନନ୍ଦନ, ଦେଖନ୍ତୁ ପୁଣି ପୂର୍ବରୁ ରହିଲା ରାଜନ, ଏଠି ପୁଣି ଡାକିଦେଲେ କୁରୁନନ୍ଦନ, କୁରୁନନ୍ଦନ ସମ୍ବନ୍ଧ ପରୀକ୍ଷିତ ଏରକା ମୁଷ୍ଟି ପରି ହଉ, ଭଗବାନ ଆଉ କୋଉ ଅସ୍ତ୍ର ଦ୍ୱାରା ମାରିଲେନି, ଭଗବାନ ଚାହିଁଥିଲେ ଇଚ୍ଛାରେ ମାରିଦେଇଥାନ୍ତେ, ବ୍ରହ୍ମସାପଟାକୁ ଛଡ଼ ରଖିବ ସବୁବେଳେ, ସେ ଏରକାକୁ ଧରିଲେ ଭଗବାନ, ଅସ୍ତ୍ର କିଛି ଧରିଲେନି, କିନ୍ତୁ ସବୁ ଅସ୍ତ୍ର ପ୍ରଭାସରେ ଥିଲେ, ମନେ ରଖିଥିବେ ଜରା ଯେତେବେଳେ ସର ମାରିଛନ୍ତି ସବୁ ଅସ୍ତ୍ର ମୂର୍ତ୍ତିମନ୍ତ ହେଇକି ଥିଲେ, ଚକ୍ର ସେଠି ଚକ୍ର ହିସାବରେ ନଥିଲେ, ଚକ୍ର ସୁଦର୍ଶନ ଚକ୍ର ଗଦା କୌମୁଦିକି ଗଦା ଯାହା ସବୁ ଅଛନ୍ତି ତାଙ୍କର ଜଣେ ପ୍ରତିନିଧି ଦେବତା ଅଛନ୍ତି ଅସ୍ତ୍ର, ଏଠି ଅସ୍ତ୍ର ତାକୁ କଣ କୁହାଯାଏ ଆମର ସଂସ୍କୃତରେ ମୂର୍ତ୍ତିମନ୍ତ ଦେବତା, ସେମାନେ ସମସ୍ତେ ଥିଲେ ପ୍ରଭାସରେ, କିନ୍ତୁ ଭଗବାନ ଏମାନଙ୍କୁ ମାରିବା ପାଇଁ ଏରକା ମୁଷ୍ଟି ପରି ହଉ ଚରନ୍ତୁ ଜଗ୍ନୁତି ଯୁଧି, ଯୁଦ୍ଧ ପ୍ରତିପକ୍ଷକୁ ଯେତେ ଯାଦବ ମାନୁଥିଲେ ସମସ୍ତଙ୍କୁ ଭଗବାନ ମାରିଲେ, କୃଷ୍ଣ ବଳରାମ ଏରକା ଘାସ ଧରି, ଦେଖନ୍ତୁ ପୁଣି କି ଶବ୍ଦ ଲଗାଉଛନ୍ତି, ବ୍ରହ୍ମସାପ ଉପସୃଷ୍ଟାନାମ କୃଷ୍ଣ ମାୟାବୃତାତ୍ମାନାମ ସ୍ପର୍ଦ୍ଧା କୃଧକ୍ଷମ ନିନ୍ୟେ ବାଣେ ବାହୋ ଅଗ୍ନି ଯଥା ବନମ, ବଣରେ ଅଗ୍ନି କିଏ ଲଗାଏ, ବାଉଁଶ ବଣରେ ବାହାରେ କିଏ ଲଗାଏ କି, ଦେଖନ୍ତୁ ଏଇ ବାଉଁଶ ବଣରେ ଅଗ୍ନି ଲାଗିବାର କଥାଟା କେତେ ଥର ଏଇ ପ୍ରସଙ୍ଗରେ କୁହାଗଲାଣି, କାହିଁକି ଏକଥା କୁହାଯାଉଛି, ବ୍ରହ୍ମସାପ ଯେ ଭଗବାନ ଶ୍ରୀକୃଷ୍ଣଙ୍କର ଯଦୁକୁଳକୁ ଧ୍ୱଂସ କଲା ଏଇଟାକୁ ବାରଣ କରିବା ପାଇଁ, ବାଉଁଶ ବଣରେ ବାଉଁଶ ଦୁଇଟା ଘୋଷେଇକି ଅଗ୍ନି ବାହାରେ, ବ୍ରହ୍ମସାପ ଉପସୃଷ୍ଟାନ ବ୍ରହ୍ମସାପରେ ଆକ୍ରାନ୍ତ ହେଇଛନ୍ତି, କିନ୍ତୁ ଏଇଟା ମୁଖ୍ୟ ଜିନିଷ ନାହିଁ, କୃଷ୍ଣ ମାୟା ଆବୃତ ଆତ୍ମା, କୃଷ୍ଣ ମାୟାରେ ଆବୃତ ହେଇଛନ୍ତି, କାରଣ ବ୍ରହ୍ମସାପ ପ୍ରକୃତରେ କୃଷ୍ଣଙ୍କର ଇଚ୍ଛା ହିଁ ହେଉଛି ବ୍ରହ୍ମସାପ, ଭଗବାନ ଜୟରାମ କହିବେ, ଆଉ ସ୍ପର୍ଦ୍ଧା କ୍ରୋଧ କ୍ଷମ ନିନ୍ୟେ ବେଣ ବାହ ଅଗ୍ନି ଯଥାବନ, ଭଗବାନଙ୍କର ଇଚ୍ଛାଟା ଏ ବ୍ରହ୍ମସାପ ରୂପରେ ଆସିଲା, ସେଇ କୂଳରେ ଭଗବାନ ଯଦୁ କୂଳରେ ସେ ନିଜେ ଇଚ୍ଛା କଲେ ସେଟା ବ୍ରହ୍ମସାପ ରୂପରେ ଆସିଲା, ଏବଂ ସେଇ ଯଦୁ ବଂଶକୁ ଧ୍ୱଂସ କଲା, ଏଭଳି ଭାବରେ ଯଦୁକୁଳ ମାନେ, ଯଦୁକୁଳ ମାନେ ବୁଝିବେନି ପ୍ରଦ୍ୟୁମ୍ନ ଅନିରୁଦ୍ଧ ମାନେ ସମସ୍ତେ ପଳେଇଗଲେ ବୋଲି, ଏମାନେ ଯାଇନାହାନ୍ତି, ଏମାନେ ସମସ୍ତେ ଦରକାର ଭଗବାନଙ୍କ ନିତ୍ୟ ପାର୍ଷଦ ମାନେ ଅଛନ୍ତି। ଭଗବାନ ଯେତେବେଳେ ତାଙ୍କର ରଥ ଚାଳକ ଦାରୁକକୁ କହିବେ, ଦାରୁକ ତୁମେ ଫେରିଯାଅ, ଯାଇକି ସମ୍ବାଦ ଦବ, ଯେତେବେଳେ ଭଗବାନ କହିବେ ସେତେବେଳେ ଦ୍ୱାରକାର ନିତ୍ୟ ପାର୍ଷଦ ମାନେ ପ୍ରପଞ୍ଚଭୂତ ଅଗୋଚର ହେବେ। ବର୍ତ୍ତମାନ ଦେବତାମାନେ ସମସ୍ତେ ପରସ୍ପର ପ୍ରହାର ଲାଗି ସ୍ୱର୍ଗ ଲୋକକୁ ଗଲେ। ବର୍ତ୍ତମାନ ବଳରାମ ଚିନ୍ତା କଲେ, ମୋର ସମୟ ଆସିଗଲା। ଦେଖନ୍ତୁ ଯେଉଁମାନେ କୁହନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ତାଙ୍କ ବଂଶକୁ ବ୍ରହ୍ମସାର ଲାଗିଛି, ବଳରାମ କଣ ଯଦୁବଂଶାର ନୁହନ୍ତି କି? ବଳରାମ ଆଉ କେଉଁ ବଂଶ? ବଳରାମ ଯଦୁବଂଶାର, କାରଣ ବଳରାମ ତ ଅଭିଶାପ ଲାଗିବା ଦରକାର। ବଳରାମ କିଏ ସାର ମାରିଛନ୍ତି? ଯେଉଁମାନେ କହିଲେ କୃଷ୍ଣଙ୍କୁ ଜରାସଭର ମାରିଦେଲା, ତାଙ୍କ ଶରୀରକୁ ପୋଡ଼ା ହେଲା, ସେ ଜଗନ୍ନାଥ ହେଲେ, ଆଉ ବଳରାମ କେମିତି ହେଲେ? ସେ ଜଗନ୍ନାଥ ପୋଡ଼ା ହେଲା, ଜଗନ୍ନାଥ ହେଲେ ବଳରାମ କେମିତି ହେଲେ? ବଳରାମ ତ ସରତ୍ୟାଗ କରିନାହାନ୍ତି, ବଳରାମ ସ୍ୱର ତ ପୋଡ଼ା ହେଇଯାଇନି କି ତାଙ୍କୁ କିଏ ସର ମାରିନାହାନ୍ତି, କି ଅଭିଶାପ କାର୍ଯ୍ୟ କରନ୍ତି। ଏଇଠି ଦେଖନ୍ତୁ, ଅଦୃଶ୍ୟେଷୁ ସର୍ବେଷୁ କୁଳେଷୁ ସ୍ୱେଷୁ କେଶବଃ ଅବତାରିତେ ଭୂମିଭାର ଇତିମେନେ ଅବଶେଷିତମ୍। ଏବଂ ନଷ୍ଟେଷୁ ସର୍ବେଷୁ ନଷ୍ଟେ ମାନେ ଏବଂ ଏହି ପ୍ରକାରରେ ଅଦୃଶ୍ୟେଷୁ ସର୍ବେଷୁ କୁଳେଷୁ ସ୍ୱେଷୁ କେଶବ ନିଜ ଦ୍ୱାରା। ଏଗୁଡ଼ିକ ଏବଂ ସମସ୍ତେ ଅନ୍ତର୍ହିତ ହେଇଗଲା ପରେ ଅବତାରିତ ଭୂମି ଭାର ଇତିମେନେ ଅବଶେଷିତମ୍। ଏ ଭୂମିର ଭାର ଅବତରଣ ହେଇଗଲା ବୋଲି ଭଗବାନ ମନେ କଲେ। ଏବଂ ବଳରାମ କଣ କଲେ? ରାମ ସମୁଦ୍ର ବେଲାୟମ୍ ଯୋଗାୟ ଯୋଗମ୍ ଆସ୍ଥାୟ ପୌରୁଷମ୍ ତତ୍ୟାଜ ଲୋକ ମାନୁଷ୍ୟମ୍ ସଂଯୋଜ୍ୟାତ୍ମନ ଆତ୍ମନି। ବଳରାମ ସମୁଦ୍ର ବେଳାରେ, ବଳରାମ ସମୁଦ୍ର ବେଳାୟା ସମୁଦ୍ର ବେଳାଭୂମିରେ ଯଦୁବଂଶମାନେ ସମସ୍ତେ ସ୍ୱର୍ଗକୁ ପରସ୍ପର ପ୍ରହାର ଲାଗି, ଆଚ୍ଛା ଶରୀର ପଡ଼ିଥିଲା କି ନାହିଁ? ଏ ଶରୀର ସମସ୍ତଙ୍କ ଶରୀର ପଡ଼ିଥିଲା, ଦେବଂଶମାନେ ସମସ୍ତେ ପଳେଇଛନ୍ତି, ସେ ଶରୀର ଗୁଡ଼ିକ ସବୁ ମାୟା ଶରୀର। କାରଣ ଆପଣ କହୁଛନ୍ତି ନା, ଓଡ଼ିଆ ଭାଗବତ ଅନୁବାଦ କରାଯାଇଛି ସେଇଟା କୁହାଯାଏ। ମୁଁ ଆଜି ଓଡ଼ିଆ ଭାଗବତ ଖେଳୁଥିଲି ମୂଳ ସଂସ୍କୃତ ଶୋକ ସହିତ। ମୁଖ୍ୟ କଥା ଯେଉଁଟା ଭଗବାନ ଦାରୁକ କହୁଛନ୍ତି ସେଇଟା ଅନୁବାଦ କରାଯାଏ। ଯେଉଁଠି ମରଣ କଥା ଆସିଛି ମୁଁ ଦେଖୁଛି ସେଇ ଠିକ ବଢିଆ ଅନୁବାଦ ହେଇଛି। ଯେଉଁଠି କୃଷ୍ଣ କେମିତି ମରିଲେ କଣ କଲେ ସେଇଟା ଭଲ ଅନୁବାଦ ହେଇଛି, କିନ୍ତୁ ଯେଉଁଠି ମୁଖ୍ୟ ମୁଖ୍ୟ କଥା ଯେତେବେଳେ ଯାଉଛନ୍ତି ଜରା ସେଠି ଅନୁବାଦ ଭୁଲ ହେଇଛି। ଏଠି ବହୁତ ଗୁରୁତ୍ୱ କଥା ସେଠି ଅଛନ୍ତି। ଏଠି କହୁଛନ୍ତି ରାମ ସମୁଦ୍ର ବେଳାୟମ୍ ଯୋଗମ୍ ଆସ୍ଥାୟ ପୌରୁଷମ୍। ରାମ ବଳରାମ ଯୋଗରେ ବସିଲେ, ଯୋଗରେ ବସିଲେ ତତ୍ୟାଜ ଲୋକ ମାନୁଷ୍ୟମ୍, ଏ ମନୁଷ୍ୟ ଲୋକକୁ ତ୍ୟାଗ କଲେ। ମୁଁ ଯେଉଁ ଶରୀର କଥା କହୁଥିଲି ସବୁ ଶରୀର ମାୟା ଶରୀର ପଡ଼ିଥିଲା, ଆପଣ ଶୁଣିବେ, କାରଣ ମୁଁ ଆଗରୁ କହିଦେଉଛି କାହିଁକି ନା ମୁଁ ଭୁଲିଯିବି ଏ ଜିନିଷ। ଏଗୁଡ଼ିକ ଟିକାର ସବୁ ସମ୍ବାଦ କହିଛନ୍ତି, ଚକ୍ରବାଦ କହିଛନ୍ତି, ସଂଯୋଜ୍ୟ ଆତ୍ମନି ଆତ୍ମନ, ନିଜେ ନିଜର ସ୍ୱରୂପକୁ ଚିନ୍ତା କରି ଚାଲିଲା। ଏଠି ଚକ୍ରଦା ଲେଖୁଛନ୍ତି ରାମସ୍ୟ ନିର୍ଜଣମ୍ ସ୍ୱସ୍ୱରୂପେଣ ମହାବୈକୁଣ୍ଠ ପ୍ରତି ଗମନମ୍। ଭଗବାନ ମହାବୈକୁଣ୍ଠକୁ ଗଲେ, ନିତ୍ୟ ଦ୍ୱାରକାକୁ, ଏ ବୈକୁଣ୍ଠକୁ ଗଲେ, ସେ ଆସୁଛନ୍ତି ନା ପ୍ରଭାସକୁ, ପ୍ରଭାସକୁ ଆସିଛନ୍ତି ନା ଶଙ୍କର୍ଷଣ ମହାବୈକୁଣ୍ଠକୁ ଗଲେ। ବଳରାମ କୃଷ୍ଣ ଦ୍ୱାରକା କୃଷ୍ଣ ବଳରାମ ସେ ଦ୍ୱାରକାରେ ଅଛନ୍ତି ତାଙ୍କ ପାର୍ଶ୍ୱଦମାନ ସହିତ ପ୍ରଦ୍ୟୁମ୍ନ ଅନିରୁଦ୍ଧଙ୍କ ସହିତ। ଆଉ ସ୍ୱ ଅଂଶ ରୂପେଣ ପାତାଳାଞ୍ଚ ଗମନ, ନିଜର ଅଂଶ ରୂପରେ ଶେଷ ରୂପରେ ପାତାଳ ଚାଲ ବଳରାମ। ଯେତେବେଳେ ବଳରାମ ପଳେଇଗଲେ ଭଗବାନ ଶ୍ରୀକୃଷ୍ଣ ବର୍ତ୍ତମାନ ବସିଛନ୍ତି, ବର୍ତ୍ତମାନ ଜ୍ୱର ଆସିବେ। ଦେଖନ୍ତୁ ପ୍ରଭୁପାଦ ଜୀ ସବୁବେଳେ ଗୋଟିଏ କଥା କୁହନ୍ତି, ଭଗବାନ ସବୁବେଳେ ଭଗବାନ, ମାତୃ ଗର୍ଭରେ ଥିଲାବେଳେ ବି ଭଗବାନ। ଭଗବାନ ତ ମାତୃ ଗର୍ଭରେ ରୁହନ୍ତିନି, ଭକ୍ତର ହୃଦୟରେ ରୁହନ୍ତି, କିନ୍ତୁ ସବୁବେଳେ ସେ ଭଗବାନ। ଭଗବାନ କେବେ ହେଲେ ମେଡିସିନ ଖାଇକି ମେଡିକାଲରେ ପଡ଼ିକି ବାଡ଼ି ଧରିକି କେମିତି ଚାଲିନାହାନ୍ତି, କେବେ ନାହିଁ। ମୋର ବହୁତ ବଡ଼ ମାନେ ସଂଗ୍ରାମ ଏ ଭଗବାନଙ୍କ ବିରୁଦ୍ଧରେ, ଏ ଭଗବାନ କଳି ଯୁଗରେ ଭଗବାନ ହେଇଛନ୍ତି ଏ ବୁଢ଼ା ବୁଢ଼ୀ ମାନେ, ସେମାନେ ଭାଗବତରୁ ଜାଣିବା ଦରକାର ଭଗବାନ କେସ୍। ଛୋଟ ଛୋଟ ପିଲାମାନେ ଆଜ୍ଞା, ଆମେ ଯାଇଥିଲୁ ଯୋଉ କମର ଦେବ, ଛୋଟ ଛୋଟ ପିଲାମାନେ ତାଙ୍କ ମଥାରେ କଣ ଢୁକୁଛି ଆପଣ ହିସାବ କରିପାରିବେନି। ଆଜ୍ଞା 2012 ତ ପ୍ରଳୟ ହେଇଯିବ। ମୁଁ କହିଲି ବାପା 2012 ପ୍ରଳୟ ହେଲେ ଅସୁବିଧା କଣ ଅଛି, ଆମର ତ ଜଣେ କୃଷ୍ଣ, ତୁମର ତ 25-30 ଭଗବାନ ବାହାରିଲାଣି, ସମସ୍ତେ SMS ଲଗାଅ, ତୁମ ସମସ୍ତ ଭଗବାନଙ୍କ ଟିକେ SMS ଲଗାଅ, 2012 ଡେଞ୍ଜରିୟସ୍ ପିରିୟଡ୍, ପ୍ଲିଜ୍ ସେଭ୍ ଅସ୍, ପ୍ଲିଜ୍ ସେଭ୍ ଅସ୍, ସମସ୍ତେ SMS କର। ଆଉ ଭଗବାନଙ୍କର ବି ଫୋନ ଅଛି, ଲଗାଅ ଫୋନ। ଭାଇ ଭଗବାନ କେସ୍ ଜାଣିବା ଦରକାର। ପ୍ରଭୁଙ୍କ ରୂପ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି, ପ୍ରଭୁ ସେହି ସ୍ୱରୂପରେ ବସିଛନ୍ତି, ଯେଉଁ ସ୍ୱରୂପରେ କଂସର କାରାଗାର ଆବିର୍ଭାବ ହେଇଥିଲେ। ଦେଖନ୍ତୁ ଭଗବାନ ସେହି ସ୍ୱରୂପ, ଯିଏ ଭଗବାନ କହୁଛି ଆଜି 5 ବର୍ଷର ଫଟୋକୁ, 2 ବର୍ଷର ତଳର ଫଟୋକୁ, ଆଜିର ଫଟୋକୁ ଗୋଟେ ଜାଗାରେ ମାରିଦେଲେ ଦେଖିବା। ଦେଖନ୍ତୁ ଭଗବାନଙ୍କର ସେହି ସ୍ୱରୂପ, ସେହି ବସ୍ତ୍ର, ସେଇଭଳି ସବୁ ଜିନିଷ ଯାହା ଦଶମ ସ୍କନ୍ଧ ଆରମ୍ଭରେ ଭଗବାନ ଶ୍ରୀକୃଷ୍ଣ ଆବିର୍ଭାବ ହେଲା ବେଳେ ଯେଭଳି ବର୍ଣ୍ଣନା, ସେଭଳି ବର୍ଣ୍ଣନା ସୁଖଦେବ ଗୋସ୍ୱାମୀ ଦେଉଛନ୍ତି। ରାମ ନିର୍ଜାଣ ମାଲୋକ୍ୟ ଭଗବାନ ଦେବକୀ ସୁତ ନିଶ ସାଧ ଧରା ପେସ୍ତ୍ୟ ତୃଷ୍ଣିମ ଆସାଧ୍ୟ ପିପଲିମ। ଓଡ଼ିଆରେ ଜଣେ ବାବା ତ ବହି ଲେଖିଦେଇଛନ୍ତି, ସେଇ ବହିଟା ଓଡ଼ିଶାରେ ବହୁତ ପ୍ରସିଦ୍ଧ, ସେଇଟା ବେଶୀ ଲୋକଙ୍କ ମୁଣ୍ଡକୁ ପାଗଳା କରିଛି, ବଟ କଦର୍ଯ୍ୟ କଥା ସେ ଲେଖି ଦେଇଛନ୍ତି। ଏମିତି ହେଲା, ସେମିତି ହେଲା, ସେ କେଉଁଠି ଶୋଇଥିଲେ ଓଡ଼ିଶା ଲୋକମାନେ ସବୁ ଜାଣନ୍ତି, କୃଷ୍ଣ ବସିଥିଲେ ଶିଆଳି ଲଟାରେ, ଶିଆଳି ଲଟାରେ ରହିଥିଲେ। ଆପଣ କୁହନ୍ତୁ ଭାଗବତରେ କେତେ ସ୍ପଷ୍ଟ ରଚନା କରାଯାଇଛନ୍ତି, ଭଗବାନ ପିପିଲି, ପିପିଲି ମାନେ ଅସୁସ୍ଥ ବୃକ୍ଷ, ଅସୁସ୍ଥ ବୃକ୍ଷ ମୂଳରେ ଭଗବାନ ବସିଥିଲେ। ଏମାନେ କୃଷ୍ଣଙ୍କୁ ମାରିବା ପାଇଁ ଚାହୁଁଛନ୍ତି ତ, ସେ କହୁଛନ୍ତି ଲଟା ଭିତରେ ରହିଥିଲେ, କେବଳ ପାଦଟା ଦେଖାଯାଉଥିଲା, ମାନେ ଭଗବାନ କ୍ଲିୟର ପୁରା ସ୍ପଷ୍ଟ ଜାଗାରେ ବସିଥିଲେ, ଲତା ପଥା ଏଠି କିଛି ନଥିଲା, ଏସବୁ କଳ୍ପନା କଥା। ଲତା ଭିତରେ ବସିଥିଲେ, ସେ ଛପିକି ମାରିଦେଲା ତୁମକୁ ଯେମିତି ବନ୍ଧୁକ ମାରୁଛନ୍ତି, ତାଙ୍କୁ ଯୋଉ ବାଟେ ହେଲେ ଭଗବାନଙ୍କୁ ମାରିବା କଥା ଶୁଣିଲା ମାନେ ବହୁତ ଆନନ୍ଦ ଲୋକମାନଙ୍କର। ମୋତେ ଶେଷରେ ଲୋକମାନେ ପ୍ରଶ୍ନ ପଚାରିଲେ, ତାର ଜଗନ୍ନାଥ କେମିତି ହେଲେ କୃଷ୍ଣ ନ ମରିଲେ, ମୁଁ କଣ ତୁମେ କୃଷ୍ଣଙ୍କୁ ମାରିକି ଜଗନ୍ନାଥ କରିବ ନା କଣ, କଣ ଜବରଦସ୍ତ ସେ ନ ମରେ ତ ମାରିବ ନା କଣ, ଜବରଦସ୍ତ ତୁମକୁ ଏତେ କଥା ଭାଗବତରେ କୁହ ନା, ଜଗନ୍ନାଥ କେମିତି ହେଲେ, ଆରେ ଜଗନ୍ନାଥ କେମିତି ତୁମେ ଶୁଣିବ, ତୁମ କହିଲେ ସ୍କନ୍ଦ ପ୍ରାଣ ପ୍ରବଚନ କର, ସ୍କନ୍ଦ ପ୍ରାଣର ପ୍ରବଚନ ଶୁଣ, ଜଗନ୍ନାଥ କେମିତି ହେଲେ, ସ୍କନ୍ଦ ପ୍ରାଣ ଲେଖା ଅଛନ୍ତି, ଏଟା ଦେଖିଦେବେ କିଏ, ସ୍କନ୍ଦ ପ୍ରାଣ ପଢ଼ିଛନ୍ତି କଣ, ଜବରଦସ୍ତି କୃଷ୍ଣଙ୍କୁ ତୁମେ ମାରିକି ଜଗନ୍ନାଥ କରିବ ନା କଣ, ଏ କଳ୍ପନା ଜିନିଷ। ଭଗବାନ କେତେ ସୁନ୍ଦର ରୂପରେ ଯାଉଛନ୍ତି ଶୁଣନ୍ତୁ, ଆଉ ରୂପ କିଭଳି, ରାମ ନିର୍ଜାଣ ଆଲୋକ୍ୟ ଭଗବାନ ଦେବକିଶୋତ, ସେଇ ଦେବକିଶୋତ ଯିଏ ଦେବକୀ କାରାଗାରରେ ଆରମ୍ଭ ହେଇଥିଲେ, କେମିତି ଶବ୍ଦ ଦେଖନ୍ତୁ, ସେଇ ଦେବକିଶୋତ, ଦେବକିଶୋତ କହିକି ସୁଖଦେବ ଗୋସ୍ୱାମୀ ସ୍ମରଣ କରୁଛନ୍ତି, ଆରେ ପ୍ରଭୁଙ୍କର ତ ସେଇ ରୂପ, ମୁଁ କାରାଗାର ଯେଉଁ ରୂପ ବର୍ଣ୍ଣନା କରିଥିଲି, ଦେବକିଶୋତ ନିଶ ସାଧ ଧରପସ୍ତି ଧରପସ୍ତି ତୃଷ୍ଣି, ପୁରା ନିରବ ନିଶ୍ଚଳ ହେଇକି ଭଗବାନ ବସିଛନ୍ତି, ନିଶ୍ଚଳ ହେଇକି ପ୍ରଭୁ ବସିଛନ୍ତି। ଆସାଧ୍ୟ ପିପିଲି ବୃକ୍ଷ ନିକଟରେ, ପିପିଲି ଅସୁସ୍ଥ ବୃକ୍ଷ, ପିପିଲି ମୁଁ କହୁଛି ପିପଲି, ଦେଖନ୍ତୁ ଆଜ୍ଞା ମୁଁ ପଣ୍ଡିତ ନୁହେଁ, ସଂସ୍କୃତ ପଣ୍ଡିତ ନୁହେଁ, ମୋର ଉଚ୍ଚାରଣ ବହୁତ ଭୁଲ ଅଛି, କିନ୍ତୁ ମୋର ଭାଗବତ ଉପରେ ମୁଁ ଯେଉଁଦିନ ମହାରାଜ ଯେତେବେଳେ ଭାଗବତ କଥା ଆରମ୍ଭ କଲେ, ମୁଁ କଟକକୁ ଯାଉଥିଲି ସାଇକେଲରେ ଶୁଣିବା ପାଇଁ, ମୁଁ ଯେତେବେଳେ ଏ କଥା ଶୁଣିଲି ମୋତେ ମହାରାଜ କେଉଁଠି ଏ କଥା କହୁଛନ୍ତି, ମୋତେ ବହୁତ ଆନନ୍ଦ ଲାଗୁଛି, କିନ୍ତୁ ମୋର ଗୁରୁଦେବ ଯୋଉ କଥା କୁହନ୍ତି ତାକୁ କହିବା, କାରଣ ମୋ ଗୁରୁଦେବ କଥା, ଗୁରୁଦେବ ଯୋଉ କଥା କୁହନ୍ତି, ଗୁରୁଦେବ ତାଙ୍କ ସ୍ଥିତିରେ ସେ କଥା କୁହନ୍ତି, ଆଉ ଗୁରୁଦେବ ଗୋଟିଏ ଗୋଟିଏ ଶ୍ଳୋକ ଉପରେ ଗୋଟିଏ ଦୁଇ ଘଣ୍ଟା କୁହନ୍ତି, ସେ କଥା ଆମେ ତ ପାରିବୁନୁ, କିନ୍ତୁ ମୋତେ ଯେତେବେଳେ ଏ କଥା ଗୁଡ଼ିକ ଶୁଣେ ମହାରାଜଙ୍କ କଥା, ମୋତେ ବହୁତ ଆନନ୍ଦ ଲାଗେ, ମୁଁ ଖାଲି ଚିନ୍ତା କରେ ମହାରାଜ କେମିତି କହୁଛନ୍ତି, ମୁଁ କେମିତି ଜାଣିବି, ମୋର ବହୁତ ଇଚ୍ଛା, ମୁଁ ଏମିତି ଭଗବାନଙ୍କୁ ପ୍ରାର୍ଥନା କରି ତାର ମାୟାପୁର ଗଲି, ମୁଁ ମୋର ଅନୁଭବ କହୁଛି ସାଧୁଙ୍କର କରୁଣାଟା କେମିତି, ମୁଁ ବହୁତ ଇଚ୍ଛା କେମିତି ଜାଣିବି, କେମିତି ଗୋଟେ କଥା ମହାରାଜ କେଉଁଠୁ ଆଣୁଛନ୍ତି, ମୁଁ ଏହା କଥା ଆଉ କେଉଁଠି ସବୁ ଅଛି ସବୁ ଏ ଜିନିଷ ପ୍ରବଦିନ ଲେଖିନାହାନ୍ତି, ମୁଁ ଖାଲି ଗୋଟେ ଭାବେ ମାୟାପୁରରେ ଗୋଟେ ବର୍ଷ ଦୁଇ ବର୍ଷ ରହିଲି, ବେଙ୍ଗଲୀ କିନ୍ତୁ ଶିଖିଥାଏ, ବେଙ୍ଗଲୀ ଶିଖିଲେ ସେଇଠି ପ୍ରଥମେ ମୁଁ ଟୀକା ପଢ଼ିଲି, ବେଙ୍ଗଲୀ ଟୀକା ସେଇଠି ବେଙ୍ଗଲୀ ଟୀକା ପଢ଼ିଲେ ଆଉ ମହାରାଜଙ୍କୁ ପ୍ରବଚନ ଶୁଣିଥାଏ, ମହାରାଜ ଚକ୍ରପାଦ କଥା ଏଇଠି କହୁଛନ୍ତି, କିନ୍ତୁ ସ୍ୱାମୀପାଦ କଥା ମୁଁ ଜାଣିନଥିଲି। ପୁଣି କହିଲେ କ'ଣ ମହାରାଜ ସ୍ୱାମୀପାଦ କଥା କହୁଛୁ, ସ୍ୱାମୀପାଦ ମହାପ୍ରଭୁ କହୁଛୁ, ସ୍ୱାମୀପାଦଙ୍କ ସିଦ୍ଧାନ୍ତ ପ୍ରଥମେ ଜାଣିବାକୁ ପଡ଼ିବ। ମହାରାଜ ଯେବେ ପ୍ରବଚନ ଦେଉଥିଲେ ମୋର ଇଚ୍ଛା ନାହିଁ ସ୍ୱାମୀପାଦଙ୍କ କଥା କେମିତି ଜାଣିବି, ମୁଁ ଖାଲି ଧାଇଁ ଧାଇଁକି ଯାଏ ଗୌରକୃଷ୍ଣ ପ୍ରଭୁଙ୍କ ପାଖକୁ, ଟିକେ କହିଦେଲେ ପ୍ରଭୁ କ'ଣ ସ୍ୱାମୀପାଦ କ'ଣ ଏମିତି କହିଛନ୍ତି। ଆଉ ମହାରାଜ ଜାଣିଦେଲେ, ମୁଁ ଯେତେବେଳେ ସକାଳେ କ୍ଲାସ୍ ଦେଉଥିଲି, ମହାରାଜ ଏ ମୋ ଗ୍ରନ୍ଥ ଆର ଗ୍ରନ୍ଥ, ମହାରାଜ କହିଲେ ସେ ଗ୍ରନ୍ଥଟା ତାଙ୍କୁ ଦେଇକି ଦିଅ ଯା, ମହାରାଜ ତାଙ୍କର ଭକ୍ତଙ୍କୁ କହିଲେ ସେ ଗ୍ରନ୍ଥଟା ହଳଦୀକୁ ଦେଇକି ଯା, ମହାରାଜ ସେ ଗ୍ରନ୍ଥଟା ଦେଲେ। କିନ୍ତୁ ସଂସ୍କୃତ ତ ସଂସ୍କୃତ, ବେଙ୍ଗଲୀରେ ସିନା ଅନୁବାଦ ଅଛି, ମୁଁ କେମିତି ପଢ଼ିବି। କିନ୍ତୁ ଭାଗବତ ମୋତେ ଏମିତି କୃପା କଲେ, ଯେତେବେଳେ ଭାଗବତ ପଢ଼େ ଭାଗବତ ପ୍ରାର୍ଥନା କରେ, ଯେଉଁ ନ ବୁଝିପାରିବି ଶୁଣେ, କାରଣ ବାସ୍ତବ ମୁଁ ପଣ୍ଡିତ ନୁହେଁ, କେବଳ ଏମିତି ପଢ଼ି ପଢ଼ି ଭାଗବତ କୃପା କରୁଛନ୍ତି, ନ ପଢ଼ିପାରୁଛି ପଚାରୁଛି, ପଚାରିକି ଏମିତି କହୁଛି। ସେଥିପାଇଁ ମୋର ଉଚ୍ଚାରଣ ଯଦି ଭୁଲ ହେଉଥିବ ଆଉ ମୁଁ ଆପଣମାନେ ମୋତେ କ୍ଷମା କରୁଥିବେ, କାରଣ ମୁଁ ସବୁବେଳେ ମୋ ଅନ୍ତର କଥା କହୁଛି, ମୁଁ ମୋର ସ୍ୱଭାବ ଟିକେ କଠୋର, କିନ୍ତୁ ଅନ୍ତର ମୁଁ ସବୁବେଳେ ଚିନ୍ତା କରେ, ଆରେ ମୁଁ ପ୍ରବଚନ ଦେଉଛି, ଯଦି ସାଧୁଗୁରୁ ଗ୍ରହଣ ନକଲେ ମୋ ଜୀବନରେ କ'ଣ ଲାଭ ହେବ, ସାଧୁଗୁରୁ ମୋ କଥାକୁ ଅନୁମୋଦନ କରୁଛନ୍ତି, ଯଦି ଗୁରୁକୃଷ୍ଣ ଖୁସି ନାହାନ୍ତି ଆମେ ପ୍ରବଚନ ଦେଇକି ଲକ୍ଷ ଲୋକ ତାଳି ମାରିଲେ ଆମର କ'ଣ ଜୀବନ ଲାଭ ହେବ, ଯେ ତାଙ୍କ ଚରଣରେ ଆମର ମତି ନ ରହିବ। ମୁଁ ସବୁବେଳେ ଏଇଟା ପ୍ରାର୍ଥନା କରେ, ଯେତେବେଳେ ଭକ୍ତମାନେ କୁହନ୍ତି, ମୁଁ ବି ଇଚ୍ଛା କରେ ଯଦି ଗୁରୁଦେବ ଥାନ୍ତେ, ଯଦି ଗୁରୁଦେବ ଖୁସି ଥାନ୍ତେ ନା, ମୁଁ ଜାଣିଥାନ୍ତି ଗୁରୁଦେବ ମୋ ସେବାଟା ନେଉଛନ୍ତି ବୋଲି, ଏତେ ବାଡ଼େଇ ପିଟି ଏତେ ପରିଶ୍ରମ କରି କରି କ'ଣ ଲାଭ ଅଛି। କିନ୍ତୁ ମହାରାଜ ଯେତେବେଳେ ମୁଁ ବଳିମାମାନଙ୍କ କଥା ନା, ବଳିମାମାନଙ୍କ କଥା କହୁଥାଏ, ମହାରାଜ ମୋତେ ନା ଭୀଷ୍ମଦେବଙ୍କର କଥା, ମହାରାଜ ମୁଁ ସକାଳ ଦେବାର ଥିଲା, ମହାରାଜ ସକାଳ ଦେବାର ଥିଲା, ମହାରାଜ ନାମ ଦେବେ ନା, ସିଏ ଦିଅନ୍ତୁ, ମୁଁ ଖାତାପତ୍ର କିଛି ଆଣି ମହାରାଜ ପଠେଇଲି, ମୁଁ ଆଣିଲି, ମୁଁ ଯେତେବେଳେ କଥା କହିସାରିଲି, ମହାରାଜ ମୋତେ ରୁମ୍କୁ ଡାକିଲେ, ଏବଂ ରୁମ୍କୁ ଡାକିକି ମୋ ଅନ୍ତର ଯେଉଁଟା ସନ୍ଦେହ ଥିଲା, ମହାରାଜ ମୋତେ କହିଲେ, ତୋର ଦେଖ ଦୁଇଟି ଟୀକା ପଡ଼ା, ସ୍ୱାମୀପାଦଙ୍କ ଟୀକା ଆଉ ଚକ୍ରପାଦଙ୍କ ଟୀକା ଯଥେଷ୍ଟ, ଆଉ ହରି କଥା ଭାଗବତ କଥା ପ୍ରଚାର କର, ଭାଗବତ କଥା ପ୍ରଚାର କର, ଆଉ ତୁମର କଥା ଲୋକମାନେ ଶୁଣିବେ। ମହାରାଜ ଯେଉଁ ଦିନ କହିଲେ, ମୁଁ ମନେ କଲି ଯାହା ଗୁରୁଦେବ ପାଖରେ ମୁଁ ଯେଉଁ ପ୍ରାର୍ଥନା କରୁଥିଲି, ମୋ କଥା ପ୍ରକୃତ ସାଧୁଗୁରୁ ଗ୍ରହଣ କରୁଛନ୍ତି କି ନାହିଁ, ଗୁରୁଦେବ ସାଧୁଗୁରୁଙ୍କ ଦ୍ୱାରା ମୋତେ ଜଣେଇଲେ, ତେଣୁ ମୋତେ ତାଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, କେମିତି ମୁଁ ବୁଝିବି, ଏବଂ ଆପଣ ବିଶ୍ୱାସ କରିପାରିବେନି, ତା'ପର ଠାରୁ ମୁଁ ସେଇ ଭାଗବତ ମୁଁ ଯେତେବେଳେ ପଢ଼େ, ଯେଉଁଟା ନ ବୁଝିପାରେ, ଦୁଇଥର ତିନିଥର ପଢ଼ି ପଢ଼ି ମୁଁ ବୁଝିନିଏ, ଏବଂ ପଚାରେ ଯେଉଁ ଡାଉଟ୍ ଆସେ ପଚାରେ, ତା ବି କ୍ଲିଅର ହେଇଯାଏ। ତେଣୁ ମୁଁ ଯେଉଁ ପଢ଼ୁଛି କହୁଛି ବହୁତ ଭୁଲ ରହୁଛି, ବ୍ୟାକରଣ ପଣ୍ଡିତମାନେ ମୋର କାନକୁ ଧରିନେବେ, କିନ୍ତୁ ମୁଁ ଆପଣମାନେ ମୋତେ କ୍ଷମା କରିବେ, ମୁଁ କେବଳ ସାଧୁଗୁରୁଙ୍କ କୃପାକୁ ନେଇକି ଚାଲୁଛି, ମୋର ସମ୍ବଳ କିଛି ନାହିଁ। ଭାଗବତ କହିବା ବହୁତ ଦୁଷ୍କର ଜିନିଷ ଆଜ୍ଞା, ଶବ୍ଦକୁ ମୁଁ ସବୁ ଶବ୍ଦକୁ ଅନ୍ୱୟ କରିକି ଲେଖିକି ଆଣୁଛି, ସନ୍ଧି କରିକି ଲେଖିକି ଆଣୁଛି, କିନ୍ତୁ ଭାଗବତର ଉଚ୍ଚାରଣ ଶୈଳୀ ତା ନୁହେଁ, ଶ୍ଳୋକର ଶୈଳୀ, କାରଣ ଆମେ ପଣ୍ଡିତ ନୁହେଁ, ଆମେ ଉଚ୍ଚାରଣ କଲେ ଭୁଲ ହେବ, ସେଥିପାଇଁ ଭାଙ୍ଗି ଭାଙ୍ଗି ସନ୍ଧି କରିକି ନେଇକି ଆସୁଛୁ। ତେଣୁ କେବଳ ଭାଗବତର ମହାତ୍ମ୍ୟକୁ କହିବା ପାଇଁ ଆମମାନେ କହୁଛୁ, ଆମର ତ ସତ୍ୟ ଥିଲା, ଆପଣମାନେ କ୍ଷମା କରିବେ। ରାମ ନିର୍ଜଣମ ଆଲୋକ୍ୟ ଭଗବାନ ଦେବ କିସୁତ ନିଶ ସାଧ୍ୟ ଧର ବ୍ୟସ୍ତେ ତୃଷ୍ଣିମ ଆସାଧ୍ୟ ପିପିଲେ। ନିରବ ଭାବରେ ଭଗବାନ ବସିଛନ୍ତି କେଉଁଠି, ଅସୁସ୍ଥ ମୂଳରେ। ଏହି ସମୟ ଭିତରେ ଭଗବାନଙ୍କ ରୂପକୁ ବର୍ଣ୍ଣନା କରିଛନ୍ତି ସୁଖଦେବ ଗୋସ୍ୱାମୀ, କେଉଁ ରୂପରେ ବସିଛନ୍ତି, ବିବ୍ରାଜ ଚତୁର୍ଭୁଜ ରୂପମ ଭ୍ରାଜିଷ୍ଣୁ ପ୍ରଭୟାଶୟା ଦିଶ ବିତିମିରା କୁର୍ବନ୍ ବିଧୁମାଇବ ପାବକା। ଯେଉଁମାନେ କହୁଛନ୍ତି ଜରା, ଭାଗବତ ରଚନା ଅଛନ୍ତି, ଜରା କେବଳ ପାଦକୁ ଦେଖିଲା, କଣ ଭଗବାନ କଣ ଟୋଟାଲ ଦେହଟାକୁ ଅନ୍ଧକାର କରିକି ପାଦଟାକୁ ଦେଖିଥିଲେ? ଏ ଯେଉଁ ସମୟରେ କଥା, ଏଟା ସନ୍ଧ୍ୟା ସମୟରେ କଥା, ଆପଣ ମୁଁ ପ୍ରମାଣ ଦେବି, ଚକ୍ରଧର ପ୍ରମାଣ ଦେଇଛନ୍ତି। ଆଚ୍ଛା ସନ୍ଧ୍ୟା ସମୟରେ ଯଦି ଜଣକୁ ଦେଖା ହବନି, କଣ ପାଦଟା ଦେଖା ହବ ମୁହଁଟା ଦେଖା ହବନି କି? ଯଦି ଆପଣଙ୍କ ସନ୍ଧ୍ୟା ସମୟ ହେଇଥିଲା, ସେ ପାଦଟାକୁ କେବଳ ଦେଖିଲା, କଣ ସନ୍ଧ୍ୟା ସମୟରେ କେବଳ ପାଦଟା ଦେଖାଯାଏ? ଆଉ ଦ୍ୱିତୀୟ କଥା ହେଲା, କିଏ ସନ୍ଧ୍ୟା ସମୟ ହେଇଥିଲେ ବି ସେ ସ୍ଥାନ ଆଲୋକ ପ୍ରମାଣ ଏଠି କହୁଛନ୍ତି। ବିବ୍ରତ ଚତୁର୍ଭୁଜ ରୂପମ, ଭଗବାନ ଚତୁର୍ଭୁଜ ରୂପ ଧରିଥିଲେ, ବ୍ରାଜିଷ୍ଣୁ ପ୍ରଭାୟାଶୟା ନିଜ ତେଜରେ ନିଜ ପ୍ରଭାରେ ପ୍ରଭା ବିଚ୍ଛୁରିତ ହଉଥିଲା ଚାରିଦିନ, ଏତେ କିରଣ ପ୍ରଭୁଙ୍କ ନିକଟରୁ ବାହାରୁଥିଲା ଏବଂ ସେ କିରଣର ପ୍ରଭାବ କହୁଛନ୍ତି ଦିଶ ବିତିମିରା ପୂର୍ବନ, ଦଶ ଦିଗର ଅନ୍ଧକାରକୁ ଦୂର କରୁଥିଲା, ଯାକୁ ଦେଦୀପ୍ୟମାନ ହଉଥିଲେ ପ୍ରଭୁଙ୍କର କିରଣ ଦଶ ଦିଗରେ। ବିଧୁମ ଇବ ପାବକ, ତୁଳନା ଦଉଛନ୍ତି ଧୂମ୍ରହୀନ ଅଗ୍ନି ଯେଭଳି କିରଣ ଦିଏ ଭଗବାନଙ୍କର ଚତୁର୍ଦିଗରୁ, ସେ ପିପିଲ ବୃକ୍ଷ ମୂଳରେ ଭଗବାନ ପିପିଲ ବୃକ୍ଷ ମୂଳରେ ଅସୁସ୍ଥ ବୃକ୍ଷ ମୂଳରେ ବସିଛନ୍ତି, ଚତୁର୍ଦିଗରେ କିରଣ ଦଶ ଦିଗର କିରଣ ଯାଉଛି ପ୍ରଭୁଙ୍କ ସ୍ୱରରୁ ସନ୍ଧ୍ୟା ସମୟ, ଏଟା ସନ୍ଧ୍ୟା ସମୟ। ତୃତୀୟ ସୁନ୍ଦର ବର୍ଣ୍ଣନା ଅଛନ୍ତି, ଶ୍ରୀବତ୍ସଙ୍ଗାଘନ ଶ୍ୟାମ ତପ୍ତହାଟକ ବଚସଂ କୌଶେୟ ଅମ୍ବର ଯୁଗ୍ମେନ ପରିବିତମ ସୁମଙ୍ଗଲମ। ସୁଖଦେବ ଗୋସ୍ୱାମୀ କହୁଛନ୍ତି ଶ୍ରୀବତ୍ସଙ୍ଗ ପ୍ରଭୁଙ୍କର ଶ୍ରୀବତ୍ସ ପିନ୍ଧିଛନ୍ତି ଘନଶ୍ୟାମ, ଘନଶ୍ୟାମ ଶରୀର, କିନ୍ତୁ ଶ୍ୟାମ ଘନ ଶରୀର ଭିତରେ ତପ୍ତ ହାଟକ ବଚସମ ଆଉଟା ସୁନା ଭଳି ତପ୍ତ ସ୍ୱର୍ଣ୍ଣ ଭଳି ରଙ୍ଗ ଆସୁଛି ପ୍ରଭୁଙ୍କର ଶରୀରର ବର୍ଣ୍ଣ ଅଦ୍ଭୁତ ବର୍ଣ୍ଣ। ଏ ଜଗତରେ ଉପମା ନାହିଁ ବୋଲି ସବୁଠୁ ଶ୍ରେଷ୍ଠ ବସ୍ତୁ ସହିତ ଉପମା ଦିଆଯାଇଛି, ଏ ଜଗତରେ ପଦ୍ମ ଠାରୁ ଆଉ କିଛି ସୁନ୍ଦର ବସ୍ତୁ ନାହିଁ ବୋଲି ଭଗବାନଙ୍କ ଚକ୍ଷୁଟାକୁ ପଦ୍ମ ସହିତ ତୁଳନା କରାଯାଇଛି, ଆଉ କଣ ଅଛି କୁହନ୍ତୁ, କହିଲେ ଆପଣ ତାଠୁ କଣ ସୁନ୍ଦର ଅଛି ତା ସହିତ ତୁଳନା ଦିଆଯିବ, ଆଉ ତ ନାହିଁ। ବ୍ୟାସାଦି ମୁନିମାନେ ଭଗବାନଙ୍କର ରୂପକୁ ବର୍ଣ୍ଣନା କରିବାକୁ ଯାଇ କିଛି ଉପମା ନ ପାଇକି ଏ ଜଗତର ଶ୍ରେଷ୍ଠ ବସ୍ତୁ ସହିତ ଉପମା କରିଛନ୍ତି, କିନ୍ତୁ ଉପମା ଦ୍ୱାରା ଆମେ ଭାବିବା ଉଚିତ ନୁହେଁ ଭଗବାନଙ୍କ ରୂପଟା ସୀମିତ ସେତିକି ରୂପ ନାହିଁ, ତୁଳନା ନାହିଁ ବୋଲି ଏ ରୂପ ବର୍ଣ୍ଣନା ଦିଆଯାଇଛି। ଶ୍ରୀବତ୍ସଙ୍ଗମ ଘନଶ୍ୟାମ ତପ୍ତ ହାଟକ ବଚସମ ସ୍ୱର୍ଣ୍ଣ ଭଳି, ତପ୍ତ ସ୍ୱର୍ଣ୍ଣ ଉତ୍ତପ୍ତ ସ୍ୱର୍ଣ୍ଣ ଭଳି ବର୍ଣ୍ଣ ବାହାରୁଛି। କୌଶେୟ ଅମ୍ବର ଯୁଗ୍ମେନ ପୀତ ବସ୍ତ୍ର, ଦୁଇଟା ବସ୍ତ୍ର ପିନ୍ଧିଛନ୍ତି, ଗୋଟିଏ ଧୋତି ଗୋଟିଏ ଉତରି, ଏ ପ୍ରଭୁଙ୍କର ସବୁବେଳେ ଏ ଜଗତର ଯିଏ କର୍ତ୍ତା ତାଙ୍କ ବେଡିଂରେ ଦୁଇଟା ଡ୍ରେସ ସବୁବେଳେ, ଗୋଟେ ପିନ୍ଧିଛନ୍ତି ଗୋଟେ ବାସ, ସିମ୍ପୁଲ ଲିଭିଂ ପ୍ରଭୁପାଦଙ୍କର ପିସ୍ ଫର୍ମୁଲା, ସିମ୍ପୁଲ ଲିଭିଂ ହାଇ ଥିଙ୍କିଂ। ଭଗବାନ ମହାରାଜ ସବୁବେଳେ କୁହନ୍ତି ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନ ଥିଲା ବେଳେ ଟିଫିନ ବି ନାହିଁ କି ୱାଟର ବୋଟଲ ବି ନାହିଁ, ଭଗବାନ କେବେ ଟିଫିନ ନେଇକି ତାଙ୍କ ଯାଇନାହାନ୍ତି ଗୋଚରଣକୁ, ୱାଟର ବୋଟଲ ବି ନେଇକି ଯାଇନାହାନ୍ତି, ଟିଫିନ ମାନେ ଗଛର ପତ୍ର ଭାଙ୍ଗିଲେ ସେଇଥିରେ ଖାଇଲେ, ୱାଟର ବୋଟଲ ମାନେ ଯମୁନା ହାତକୁ ପାତ୍ର କରିଲେ ଯମୁନା ଜଳ ପିଇଲେ, ଇଏ ସରଳ ଜୀବନ। ଜୀବନରେ ବହୁ ବସ୍ତୁ ରଖିଲା ମାନେ ତା ପାଇଁ ସମୟ ଦେବାକୁ ପଡିବ, ଭଗବାନ ଶିକ୍ଷା ଦେଉଛନ୍ତି। କୌଶେୟ ଅମ୍ବର ଯୁଗ୍ମେନ ପରିବିତମ ସୁମଙ୍ଗଳମ, ଆଚ୍ଛା ଦେଇଥିଛ ଏଇ ବସ୍ତ୍ର ଦୁଇଟା ସୁମଙ୍ଗଳମ, ଅତି ମଙ୍ଗଳ ମଙ୍ଗଳମୟ ଦୃଶ୍ୟ। ସୁନ୍ଦର ଅସ୍ମିତ ବକ୍ତାବ୍ଜମ ନୀଳକୁନ୍ତଳ ମଣ୍ଡିତମ ପୁଣ୍ଡରିକ ଅଭିରାମାକ୍ଷମ ସ୍ଫୁରନମକର କୁଣ୍ଡଲମ। ଦେଖନ୍ତୁ ସ୍ମିତ ସୁନ୍ଦର ସ୍ମିତ ବକ୍ତାବ୍ଜମ, ମୁଖ ମୁଖମଣ୍ଡଳ ମୁଖ ପଦ୍ମ କିଭଳି ସୁନ୍ଦର ଆଉ ସ୍ମିତ, 56 କୋଟି ଯାଦବ ତାଙ୍କ ସମ୍ମୁଖରେ ଯାହା କୁହନ୍ତି ପରସ୍ପର ଦେବତାମାନେ ସଂହାର ହେଇକି ଯାଇଛନ୍ତି, ଭଗବାନ ତ ତତ୍ତ୍ୱ ଜାଣନ୍ତି ନା, ସେ କାହିଁକି ବିଷାଦ ହେବେ, ପୁରା ଆନନ୍ଦରେ ବସିଛନ୍ତି। ସୁନ୍ଦର ସ୍ମିତ ବକ୍ତାବ୍ଜମ ନୀଳ କୁନ୍ତଳ ମଣ୍ଡିତମ, କୁଞ୍ଚିତ କେଶ ପ୍ରଭୁଙ୍କ, ପୁଣ୍ଡରିକ ଅଭିରାମାକ୍ଷମ ପଦ୍ମପୁଷ୍ପ ଭଳି ଆଖି, ସ୍ଫୁରନ ମକର କୁଣ୍ଡଳ ମକର କୁଣ୍ଡଳ ଛେଛେ କରୁଛି, କଟିସୂତ୍ର ବ୍ରହ୍ମସୂତ୍ର କିରଟି କଟକ ଅଙ୍ଗ ଦେଇ ହାର ନୁପୁର ମୁଦ୍ରାଭି କୌସ୍ତୁବେନ ବିରାଜିତମ। କୌସ୍ତୁବ ବିଭିନ୍ନ ଅଳଙ୍କାର ପିନ୍ଧିଛନ୍ତି, କଟିସୂତ୍ର ପିନ୍ଧିଛନ୍ତି ଆଉ ବ୍ରହ୍ମସୂତ୍ର ଉପବୀତ, ଭଗବାନ ବ୍ରାହ୍ମଣ ହେଇନଥିଲେ ଦ୍ୱାରକାର ମଥୁରାର ବ୍ରାହ୍ମଣ ହେଇକି ଆସିଛନ୍ତି, ସାନ୍ଦିପନୀ ଗୃହକୁ ଗଲେ ବ୍ରାହ୍ମଣ ପିତା ପକେଇକି ଆସିଛନ୍ତି, କଟିସୂତ୍ର ବ୍ରହ୍ମସୂତ୍ର ବ୍ରହ୍ମସୂତ୍ର ସ୍ପର୍ଶ ଦେଖାଉଛନ୍ତି। ସ୍ପଷ୍ଟ ଦେଖାଉଛନ୍ତି। ଆଉ କିରଟ କଟକ କଙ୍କଣ ଅଙ୍ଗଦେ ବାହୁର ଅଳଙ୍କାର ଶୁଣାଇଛନ୍ତି, ହାର ନୁପୁର ଶୁଣାଇଛନ୍ତି। ବସିଛନ୍ତି କିଭଳି, ବନମାଳା ପରିତାଙ୍ଗମ ମୂର୍ତ୍ତି ମଦ୍ଭି ନିଜାୟୁଧେ କୃତ୍ୱା ଉରୁ ଦକ୍ଷିଣ ପାଦମ ଆସିନ ପଙ୍କଜାରୁଣମ। ଯେଉଁମାନେ କହୁଛନ୍ତି ଜରା ସ୍ୱର ମାରିଲା ବେଳେ, ଆଚ୍ଛା ଆପଣ ଗୋଟେ, ଆପଣ ତ କଳିଯୁଗର ଲୋକ, ବୁଦ୍ଧି ବହୁତ ଥିବ, ଆପଣ ବିଚାର କରନ୍ତୁ, ଭଗବାନ ବସିଛନ୍ତି ଏତେ ଆଲୋକ ଦଶ ଦିଗ ଉଦ୍ଭାସିତ ହେଉଛି, ଜରାକୁ କେମିତି କଣ ଦେଖାଗଲା କେବଳ ଚରଣଟା ମୁଖମଣ୍ଡଳ କିନ୍ତୁ ନ ଦେଖାଗଲା, ଚରଣଟା ଯଦି ଦେଖାଯାଉଥିବ କେବଳ ଚରଣଟା ଦେଖାଯିବ କେମିତି, କେମିତି ଆପଣ ବିଚାର କରନ୍ତୁ, ଉପରେ ରହିଲେ ନା ତଳେ ରହିଲେ, ଭଗବାନ ଉପରେ ବସିଥିଲେ ଜରା ତଳେ ଥିଲା, କିମ୍ବା ଜରା ଉପରେ ଥିଲା ଭଗବାନ ତଳେ ଥିଲା, କୌଣସି ହିସାବରେ ଏଇଟା ସମାଧାନ ଆପଣ କରିପାରିବେ। ପ୍ରଭୁ ଇଚ୍ଛା କରିକି ଜରାକୁ ଡାକିଛନ୍ତି, ପ୍ରମାଣ ଦିଆଯିବ ଏବଂ ଜରା କେସ୍ ଆପଣ ଶୁଣିବେ। ଏଠି କହୁଛନ୍ତି ଭଗବାନ ସେ ସମୟରେ ବି ବନମାଳା ପରିତାଙ୍ଗମ, ଏଠି କଳିଯୁଗର ଭଗବାନଙ୍କୁ କିଏ ମାଳା ଦେଲେ ଏୟାରପୋର୍ଟରେ ବେକର ମାଳା, ମାନେ ଖାଲି ବେକର ଆସିଥିଲେ, ଭଗବାନ ତା ଆଣୁନାହାନ୍ତି। ବନମାଳା ପରିତାଙ୍ଗମ, ପରିତାଙ୍ଗର ଅର୍ଥରେ ବେଷ୍ଟନ, ସବୁ ଅଙ୍ଗ ବନମାଳାରେ ଭରପୁର ହେଇଛି ପ୍ରଭୁଙ୍କର। ଆଉ ମୂର୍ତ୍ତି ମଧ୍ୟ ନିଜାୟୁଧ, ଏଇଟା ବହୁତ ଗୁରୁତ୍ୱ, ଆଜ୍ଞା ଜରା ସର ସର ଯେତେବେଳେ ମାରିଲା ସବୁ ଆୟୁଧ ମୂର୍ତ୍ତିମନ୍ତ ହେଇକି ଥିଲେ, ସମସ୍ତ ଆୟୁଧ, ଶଙ୍ଖ ଚକ୍ର ଗଦା ପଦ୍ମ ଧନୁ ସମସ୍ତେ ମୂର୍ତ୍ତିମନ୍ତ, ଦେବତାମାନେ ସବୁ ଚାରିକରରେ ଥିଲେ। କେଉଁ ପର୍ଯ୍ୟନ୍ତ ଥିଲେ, ଯେପର୍ଯ୍ୟନ୍ତ ଦାରୁକୁ ଆସିଛନ୍ତି, ଭଗବାନ ଗୋଟିଏ ପରେ ଗୋଟିଏ ରଥକୁ ପଠାଉଛନ୍ତି, ଅସ୍ତ୍ରକୁ ପଠାଉଛନ୍ତି, ତାପରେ ନିଜେ ଯାଉଛନ୍ତି। ଏଠି କହୁଛନ୍ତି ବନମାଳା ପରିତାଙ୍ଗ ମୂର୍ତ୍ତି ମଧ୍ୟ ନିଜ ଆୟୁଧେ, ମୂର୍ତ୍ତିମନ୍ତ ହେଇକି ନିଜ ଆୟୁଧ ମାନେ ପ୍ରଭୁଙ୍କ ଚାରିକରରେ ବେଷ୍ଟନ କରିଥିଲେ। ଆଉ ଭଗବାନ ବସିଥିଲେ କେମିତି, କୃତ୍ୱା ଉରୁ ଦକ୍ଷିଣ ପାଦମ ଆସିନ ପଙ୍କଜ ଅରୁଣ, ଦକ୍ଷିଣ ଉରୁ ଉପରେ, ଦକ୍ଷିଣ ଜଙ୍ଘ ଓଡ଼ିଆ ଯାହା କୁହାଯାଏ, ପରେ ବାମ ପାଦକୁ ପକେଇଥିଲେ ଭଗବାନ ବସିଛନ୍ତି, ପାଦ କିଭଳି, ପଙ୍କଜ ଅରୁଣ, ଅରୁଣ ପଙ୍କଜ ଲାଲିମା ବର୍ଣ୍ଣ, ଉଦିତ ସୂର୍ଯ୍ୟର ବର୍ଣ୍ଣ। ଏହି ସମୟରେ ଆସିଲେ ଜରା, ଜରା କେଉଁ ଯେଉଁ ଯେଉଁ ମତ୍ସ୍ୟ ପେଟରୁ ଯେଉଁ ବାହାରିଥିଲା କଣ କହିଲେ, ଲୋହର ଅବଶେଷ, ସେଇଟାକୁ ସ୍ୱରରେ ଲଗେଇ ଆଣିଛନ୍ତି। ମୂଷଳ ଅବଶେଷାୟ ଖଣ୍ଡ କୃତେ ସୁଲବ୍ଧକ ଜରା ମୃଗସ୍ୟ ଆକାରମ ତଚରଣମ ବିବ୍ୟାଧ ମୃଗ ସଂକୟା, ମୃଗ ସଂକୟା ନ ତ ମୃଗ, ମୃଗ ଆଶଙ୍କାରେ ମାରିଛି, କାହାକୁ ଦେଖିକି ଭାଗବତରେ ଗଲେ ଖାଇଛନ୍ତି, ମୃଗସ୍ୟ ଆକାରମ ତଚରଣ, ଭଗବାନ ଏମିତି ମାୟା କରୁଛନ୍ତି ସମ୍ପୂର୍ଣ୍ଣ ଶରୀରକୁ ସେ ଦେଖିପାରୁନି, କେବଳ ପାଦଟା ଦେଖାଯାଉଛନ୍ତି, ପାଦଟାକୁ ସେ ମୃଗର ଆକାର ବୋଲି ମନେ କରୁଛନ୍ତି। ଏମିତି ନାହିଁ ଯେ ଯେମିତି ଓଡ଼ିଆ କହୁଛନ୍ତି ଶିଉଳି ଲଟା ଭିତରେ ଥିଲେ କେବଳ ପାଦଟାକୁ ଦେଖାଯାଉଥିଲା, ସେଇଟା ହରିଣ କାନ ହରିକି ମାରିଥିଲା, ନାଇଁ 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 ନାଇଁ, ଭଗବାନ ସ୍ପଷ୍ଟ ବସିଛନ୍ତି, ଦକ୍ଷିଣ ଉରୁ ଉପରେ ବାମ ପାଦକୁ ପକେଇଛନ୍ତି, ଅରୁଣ ପଙ୍କଜ କେବଳ ଭଗବାନଙ୍କ ମାୟାରେ ତାଙ୍କୁ ଦର୍ଶନ ହେଉଛି, କେବଳ ଜରାକୁ କେବଳ ଏଇ ପାଦଟି। ଆଚ୍ଛା ମୂଷଳ ଅବଶେଷ ଆୟ, ଭଗବାନ କଣ କହିଥିଲେ, ସ୍ୱାମୀପାଦ କଣ କହିଥିଲେ ଟିକାରେ, କାହିଁକି ଅଭିଶାପକୁ ଗ୍ରହଣ କଲେ, ଯାଦବ ତ୍ୱା ଅନୁକରଣଞ୍ଚ ତତ୍ମାନ୍ୟମ, ମୁଁ ଯାଦବ, ମୁଁ ଯାଦବଙ୍କୁ ଅନୁକରଣ କରୁଛି, ମୁଁ ବ୍ରହ୍ମ ଅଭିଶାପକୁ ସମ୍ମାନ ଦେବି, କାରଣ ମୋତେ ସମସ୍ତେ ସ୍ୱାର୍ଥପର ବୋଲି କହିବେ। ତେଣୁ ଭଗବାନ ଜରାକୁ ଆହ୍ୱାନ କରିଛନ୍ତି, ପ୍ରମାଣ ଅଛି, ଏଠି କହୁଛନ୍ତି ମୂଷଳ ଅବଶେଷାୟ ଖଣ୍ଡ କୃତେଶୁ ଲୁବ୍ଧକ ଜରା, ଲୁବ୍ଧକ ଏ ବ୍ୟାଧ ଜରା ମୂଷଳ ଅବଶେଷକୁ ଧରିକି ଆସିଛି, ସରକ ଲଗେଇଛି, ଏବଂ ମୃଗସ୍ୟ ଆକାରମ ତଚରଣମ, ଭଗବାନଙ୍କ ଚରଣକୁ ମୃଗର ଆକାର ହବିକି ବିଦ୍ୟାଧ ମୃଗ ସଂକୟା, ମୃଗ ଆଶଙ୍କାରେ ସ୍ୱର ମାରିଛି। ବସ୍ତୁତଃ ଚକ୍ରତା ଟିକା କରୁଛନ୍ତି, ବସ୍ତୁତଃ ତଦୀୟ, ଏଠି ଅଛି विव्याध शब्द अर्थ भेद नुहे स्वामीवाद कह चक्रवाद कह वस्तुत तदीय सरत शरण पस्पर्श मात्र न तो विव्याध सरटा जाए भगवान चरण को स्पर्श कला प्रवेश करेंगे आपड़ी व्याख्या कर मन करते आप सर मराग कौन आप दस राउंड गुड़ चढ़ला बेलू कलिंग मेडिकाल पड़ी आप छाती को अपरेसन करके ट्रेन भाया बची जाऊँगी भगवान स्वर को मारदे मान गोड़ को मारदे मान कौन भगवान सेन्स चलीगला मेडिकल एडमिशन भगवान चलीगले ना कौन पाद को मारदे भगवान चल जी तो छाती लगे दस राउंड गुड़ी मनुष्य बची तुम पाखे मेडिसीन अच्छी भगवान जगत मुनि ऋषि मान बड़ बड़ कहले देखिए आपत डक्टर अच्छा किए जन मनुष्य को बचे भगवान डक्टर शुणे कि असुर मान गुरु शुक्राचार्य संजीवनी मंत्र जानते बलि महाराज को बचेदे दैवासुर संग्राम नारद मुनि कहे इंद्र कौन करु तू मदमत्ता है तु जान क्या तु क्या प्रेसर लगे बलि महाराज को जान से किए से भक्त बहुत भूल कर इंद्र को बहुत भर्सना कर शुक्राचार्य संगे संगे संजीवनी मंत्र बलि महाराज को बचे प्रमाण दिया जीव भगवान केते जगार बंची मृत सर भगवान को किए सर टे मारिदे भगवान से चलीगला सब ब्लड पद पाद बाटे भारी गले ना कौन भगवान चल अरे भगवान ब्लड ना भगवान मनीषर शरीर में भक्त मैंने यही सब पिचिंग करा दरकार कारण कली आप सुनने कली ये बसचे भगवान कफ बात पीत मल मूत्र सप्त धातु शरीर नुहे सच्चिदानंदमय शरीर पा आप भागवत को मानुंट कहतु ना गोवर्धन पूजा बेल भगवान टन टन खाद्य खाई जिलापी खाई पकुड़ी खाई भगवान केतर लाटिन जा कलेज जी भगवान अच्छा दस पंद्रह रसगोला खोई कह पांच दिन झड़ा जा बाथरूम बंद देखा सिक्किम चलो सच्चिदानंदमय शरीर भगवान ए शरीर ये कहते वस्तुत तदीय सरचरण स्पर्श मात्र मात्र न तो विद्याध केवल स्पर्श कला पाद को स्पर्श कला कहीं स्पर्श कला जादवत्व अनुकरण तथा मान्य ब्रह्मसाप को सम्मान देवी ना ना ब्राह्मण महात्मा पढ़े कमी आड़ी पुणी स्थान देवी लोक कह कृष्ण मल बोली चक्र प्रश्न ये दौरान समाधान कहीं प्रवेश कर तत्ंगस्य सचिदानंदमय स्वरूपत्व अंग सचिदानंदमय अंग सचिदानंदमय अंगे जड़ वस्तु प्रवेश करना ये प्रमाण अच्छा द्वितीय प्रमाण दौरान चक्रवाद को आचार्य किए ना विश्व किए अच्छा पंडित डाकिले जन भागवत सिद्धांत सीधा काटिद किए काटिपारे जुक्ति आनी भागवत सब सुंदर सुंदर जुक्ति आनी से व्याकरण पंडित दिव्यता बहुत सी लिखी जदि सरटा पशिचे कह भगवान श्रीकृष्ण पादर जो मैंने कहते कौन अन्यथा जदि सरटा पशिक रही था सरटा किए काढ़ा मुझे प्रवचन दे फुलवाणी सी कहला आज्ञा अर्जुन को बा कृष्ण डाकिले कहे मड़ुआर पड़ी बापा टी आसिक काढ़े ये ओडिशा इतने कल्पना कथा मुझे अर्जुन टोटाल आसी ना भागवत सब प्रसंग बिल्कुल ना महाभारत भी ना सब कल्पना जिन जदि सर स्पर्श करवर्ती श्लोक आसव अन्यथा भीत कपात शिरसा पाद जरा जदि सरटा को मारी भगवान पादर सरटा लगिक रही भगवान तो काढ़ी ना भागवत अच्छा भगवान काढ़ी जरा सर मार सारा पर जरा काढ़ी बोली भागवत अच्छा ना तो सर मारिकी पाखक धाई गले भगवान को देखिले ପ୍ରଣାମ କଲାବେଳେ ପାଦ ଓ ଦୁଇ ପାଦରେ ପ୍ରଣାମ କରିଛନ୍ତି, ପାଦରେ ସ୍ୱରଟା ଲାଗିକି ରହିଛି, ପ୍ରଣାମ କେମିତି କରିବେ? ପୁଣି ଶିରସା ଚକ୍ରଧର କହୁଛନ୍ତି। ଆଚ୍ଛା, ଅନ୍ୟଥା ଇତି ଅତ୍ରତଃ ସ୍ୱରମ ନିଷ୍କମୟାମାସ ଚେତ ଉକ୍ତ ସ୍ୟାତ। ଯଦି ଜରା ସ୍ୱରଟା ମୁଁ କାଢ଼ିଛି ଭିତରେ ପ୍ରବେଶ କରିଥିଲା ତାହେଲେ ଏଇଟା ନିଶ୍ଚିତ ଥାନ୍ତା। ଯଦି ସ୍ୱର ମାରିବାଟା କୁହାଗଲା କାଢ଼ିବାଟା କୁହାଯାଇଥାନ୍ତା ଭାଗରେ ନା। ବାସ୍ତବିକ ଏ ଜରା କିଏସ୍ ଆମେ ଶୁଣିବା ପୂର୍ବରୁ ମୁଁ ବି ଜାଣିଥିଲି, ମୁଁ ବି ବହୁ ଜାଗାରେ କହିଛି ଅଙ୍ଗତ ବୋଲି ଜାଣିଥିଲି। ମୁଁ ବି ବର୍ତ୍ତମାନ ସୁଦ୍ଧା କେଉଁ ଶାସ୍ତ୍ରରେ ପାଉନି ଯେ ଅଙ୍ଗତ ବୋଲି, କିନ୍ତୁ ଆମ ଆଚାର୍ଯ୍ୟମାନଙ୍କ ପରମ୍ପରାରେ ମୁଁ ଏଇ ପ୍ରସ୍ତୁତ ହେଉଥିବା ସମୟରେ ଏଇ ଚରିତ ମୁଁ ପାଇଲି ମାଧବାଚାର୍ଯ୍ୟଙ୍କର। ମାଧବାଚାର୍ଯ୍ୟ ମହାଭାରତର ମୂଷଳ ପର୍ବରେ ଟୀକା କରିଛନ୍ତି, ମାଧବାଚାର୍ଯ୍ୟ ମହାଭାରତକୁ ଟୀକା କରିଛନ୍ତି, ସେ ମୂଷଳ ପର୍ବରେ ଟୀକାର ରଚନା କରୁଛନ୍ତି। ଜରା କିଏ ଥିଲେ ନା ଭୃଗୁ, ସେଥିପାଇଁ ଭୃଗୁଙ୍କ କଥାଟା ମୁଁ ଆରମ୍ଭରୁ କହିଥିଲି। ଭୃଗୁ ଯୋଉ ପଦାଘାତ କଲେନି, ଭୃଗୁ ହେଉଛନ୍ତି ମାଧବାଚାର୍ଯ୍ୟ କହୁଛନ୍ତି ସିଏ ଜରା ହେଇକି ଆସିଥିଲେ। କାହିଁକି ନା ଭଗବାନଙ୍କୁ ପଦାଘାତ କଲା ପରେ ସେ ତ ଜାଣିଦେଲେ ନା ମୁଁ ଯାହାଙ୍କୁ ଉତ୍ତେଜିତ କରିବା ପାଇଁ ଚାହୁଁଛି, ମୁଁ ଯାହାଙ୍କୁ ବାଛିକି କାୟିକ ଅପରାଧ କଲି, କିନ୍ତୁ ସିଏ କ୍ଷମା ମାଗିଲେ। ଏଟା ସତ୍ୟଗୁଣର ବି ଜିନିଷ ନୁହେଁ, ଏଟା ଶୁଦ୍ଧ ସତ୍ୟର ଜିନିଷ, ତେଣୁ ସିଏ ଶ୍ରେଷ୍ଠ ଭଗବାନ। କିନ୍ତୁ ସିଏ କହିଲେ ମୁଁ ମୁନିମାନଙ୍କ ପାଇଁ ଏଇ କାର୍ଯ୍ୟ କଲି, ଭଗବାନଙ୍କୁ ମୁଁ ପଦାଘାତ କଲି, ତେଣୁ ପ୍ରଭୁଙ୍କୁ ପ୍ରାର୍ଥନା କଲେ, ପ୍ରଭୁ ମୁଁ ଚାହୁଁଛି ଏ ଯେଉଁ ପାପ କଲି, ମୁଁ ଯେଉଁ ଅପରାଧ କଲି, ଏ ଅପରାଧର ମୋତେ ଦଣ୍ଡ ସ୍ୱରୂପ ମୁଁ ନିଜେ ଦଣ୍ଡକୁ ସ୍ୱୀକାର କରିବି। ଭଗବାନ କହିଲେ କ'ଣ ତୁମେ ଚାହୁଁଛ? ମୁଁ ଚାହୁଁଛି ବ୍ୟାଧ ନିଚ କୂଳରେ ଜନ୍ମ ହେବେ। ଭଗବାନ କହିଲେ ଠିକ୍ ଅଛି, ମୁଁ ତୁମକୁ ସେ ସୁଯୋଗ ଦେବି। ଭୃଗୁ ଦୁଇଥର କାର୍ଯ୍ୟ କରିଛନ୍ତି, ବିଷ୍ଣୁଙ୍କର ଦୁଇଟି ଲୀଳାରେ ଥରେ ପଦାଘାତ କଲେ ଥରେ ଅଭିଶାପ ଦେଲେ। ଏ ଦୁଇଟା ପରିଣାମକୁ ଏ ଦୁଇଟାକୁ ଏଇଟା ମାଧବାଚାର୍ଯ୍ୟଙ୍କର ସ୍ପଷ୍ଟ ଜିନିଷ। ଆଉ ଥରେ ଭୃଗୁ ଏଇଟା କରିଛନ୍ତି, ଦୁଇଟାର ଅନୁଶୋଚନା ପାଇଁ ସେ ନିଜକୁ ନିଜେ କହିଲେ ନା ମୁଁ ବ୍ୟାଧ କୂଳରେ ଜନ୍ମ ହେଇଗଲି। ଯେମିତି ବ୍ରହ୍ମାଜୀ ଗୋବତ୍ସା ହରଣ କଲା ପରେ ନିଜେ ହରିଦାସ ଠାକୁର ଉପରେ ଆସିଲେ ଜବନ କୂଳରେ, ଠିକ୍ ସେଇଭଳି ଆପଣ ଏହାର ସିଦ୍ଧାନ୍ତ ହେଉଛି ବ୍ରହ୍ମାଜୀ ଆସୁନାହାନ୍ତି ହରିଦାସ ରୂପରେ, ବ୍ରହ୍ମାଜୀଙ୍କର ଅଂଶ ଆସୁଛନ୍ତି, ବ୍ରହ୍ମାଜୀ ନିତ୍ୟ ଅଛନ୍ତି, ସେମାନେ ଯଦି ପୁଷ୍ଟ ଅଛନ୍ତି। ଯଦି ଆପଣ କହିବେ ଭୃଗୁ ଯଦି ଜରା ହେଇଥିଲେ ତାହେଲେ ତ ଏ ଯୋଉ ପାଣ୍ଡୁରିକ ନା ସେ ଯୋଉ କ୍ଷେତ୍ରକୁ କେଉଁ କ୍ଷେତ୍ର ମୁଁ କହୁଥିଲି ସେ ଯୋଉ ପ୍ରଭାସ ପାଖର କ୍ଷେତ୍ରକୁ ଯୋଉଠୁ ଅଭିଶାପ ଦେଲେ ସେଠି ଭୃଗୁ ବି ଆସିଥିଲେ। ଆପଣ ପଢ଼ନ୍ତୁ ଭାଗବତ, ସେଠି ଭୃଗୁ ଋଷିଙ୍କର ନାମ ଅଛି, ଭୃଗୁ ଥିଲେ ସେଠି ଅଭିଶାପ ବେଳେ। ଜୟ ବି ଜୟ ଯେବେଳେ ଚକ୍ରଦାସ ସିଦ୍ଧାନ୍ତ ଦେଉଛନ୍ତି, ଜୀବକୁ ସ୍ୱାମୀ ସିଦ୍ଧାନ୍ତ ଦେଉଛନ୍ତି ହିରଣ୍ୟକଶିପୁ ହିରଣାକ୍ଷ ଜୟ ବି ଜୟ ହିରଣ୍ୟକଶିପୁ ହିରଣାକ୍ଷ ଆସିଲେ, ଜୟ ବି ଯୋଉ ନିତ୍ୟ ବୈକୁଣ୍ଠ ଅଛନ୍ତି ତାଙ୍କର ଅଂଶ ଆସିଲେ ଅସୁରତ ପ୍ରାପ୍ତି। ଏସବୁ ସିଦ୍ଧାନ୍ତ ଜାଣିବାକୁ ପଡିବ, ନହେଲେ ସିଦ୍ଧାନ୍ତ ଜାଣିଲେ ଓଲଟା ହେଇଯିବ କଥା ସବୁ ପ୍ରମାଣ ଦେଇଛନ୍ତି। ଜୟ ବି ଜୟ ପ୍ରସଙ୍ଗରେ ଆପଣ ଶୁଣିବେ, ଏବଂ ଦ୍ୱିତୀୟବାର ମଧ୍ୟ ସେ ଭୁଲ କଲେ ରୋଗ। ଏଇଟା କିଏ କହୁଛନ୍ତି? ଆପଣ ରାମାୟଣରେ ଅଛନ୍ତି, ସୀତାଦେବୀଙ୍କୁ ଯେତେବେଳେ ନିର୍ବାସିତ କରିବା ପାଇଁ ନେଉଛନ୍ତି ସୁମନ୍ତ୍ର ନା, ସୁମନ୍ତ୍ର ଆଉ ଲକ୍ଷ୍ମଣ, ଲକ୍ଷ୍ମଣ ପଚାରୁଛନ୍ତି ସୁମନ୍ତ୍ର, ମୁଁ ଆଶ୍ଚର୍ଯ୍ୟ ହେଉଛି ସୁମନ୍ତ୍ର ନା ତାଙ୍କ ନା, ସୁମନ୍ତ ନୁହେଁ ସୁମନ୍ତ୍ର ବୋଧେ ନା କ'ଣ, ଯାହା ବି ହୁଅନ୍ତୁ ଆପଣ ଠିକ୍ କରିନେବେ। ସିଏ କ'ଣ କଲେ, ସିଏ ପଚାରୁଛନ୍ତି କାହାଙ୍କୁ, ଲକ୍ଷ୍ମଣ ପଚାରୁଛନ୍ତି ସୁମନ୍ତ୍ରକୁ, ସୁମନ୍ତ୍ର ମୁଁ ଆଶ୍ଚର୍ଯ୍ୟ ହେଉଛି ସୀତାଦେବୀ ଯଦି ଏତେ ଦୁଃଖରେ ରହିବେ ରାମଚନ୍ଦ୍ର ତାଠୁ ଆହୁରି ଅଧିକ ଦୁଃଖିତ ହେବେ, କାରଣ ଏଇ ଗର୍ଭବାସ ଅବସ୍ଥାରେ ଆମେ ତାଙ୍କୁ ଛାଡ଼ି ଦେଇକି ଆସିବା, ସୀତାଦେବୀ ତ ବହୁତ ଦୁଃଖିତ ହେବେ, ଆଉ ସୀତାଦେବୀ ଦୁଃଖିତ ହେଲେ ତ ନିଶ୍ଚିତ ଭାବରେ ରାମଚନ୍ଦ୍ର ମହାପ୍ରଭୁ ଦୁଃଖିତ ହେବେ। ସୁମନ୍ତ୍ର କହିଲେ ମୁଁ ଜାଣିଛି ଆଜ୍ଞା ଏଇଟା ହବ, କାରଣ ମୁଁ ଶୁଣିଛି ତୁମ ପିତାଙ୍କୁ ମୁଁ ରଥରେ ନେଇକି ଯାଇଥିଲି ଏକଦା ବଶିଷ୍ଠ ଆଶ୍ରମକୁ, ଏବଂ ବଶିଷ୍ଠଙ୍କ ଆଶ୍ରମରେ ଦୁର୍ବାସର ସେଦିନ କାଳକ୍ରମେ ସୌଭାଗ୍ୟବଶିଷ୍ଠ ଥିଲେ, ଏବଂ ତୁମର ପିତା ଦଶରଥ ପଚାରିଲେ କାହାକୁ, ଦୁର୍ବାସଙ୍କୁ, ମୋର ପୁତ୍ରମାନେ କିଭଳି ତାଙ୍କର ଭବିଷ୍ୟତ କଣ କଣ ହବ ମତେ ଟିକେ କୁହନ୍ତୁ। ସେତେବେଳେ ସେ କହିଥିଲେ, ଦୁର୍ବାସା କହିଥିଲେ, 11,000 ବର୍ଷ ଶାସନ କରିବେ କିନ୍ତୁ ସୀତାଙ୍କ ବିଚ୍ଛେଦ ରହିବେ। ସୁମନ୍ତ କହୁଛନ୍ତି, ଲକ୍ଷ୍ମଣ କହୁଛନ୍ତି କାହିଁକି? ସୁମନ୍ତ କହୁଛନ୍ତି, ମୁଁ ଶୁଣିଛି ଯେତେବେଳେ ଦୁର୍ବାସା ଏଇ କାହାଣୀଟିକୁ କହିଲେ ତୁମର ପିତା ଦଶରଥଙ୍କୁ, ମୁଁ ସେଠି ବସି ଶୁଣିଛି। ଲକ୍ଷ୍ମଣ କହିଲେ, ମତେ ଟିକେ କୁହନ୍ତୁ ନା, ଏଇ ଘଟଣା ହଉଛନ୍ତି ଏକଦା, କାରଣ ଅସୁର ଆଉ ଦେବତାମାନଙ୍କର ସବୁବେଳେ କଳହ ଚାଲିଛି। ଭଗବାନ ସବୁବେଳେ ଦେବତାମାନଙ୍କର ସପୋର୍ଟ ନିଅନ୍ତି, ଅସୁରମାନଙ୍କୁ ବିନାଶ କରନ୍ତି। କିନ୍ତୁ ଗୋଟିଏ ଘଟଣା, ଗୋଟିଏ ଦିନର ଘଟଣା, ଅସୁରମାନେ କଣ କଲେ, ପାଖରେ ଦେଖିଲେ ଭୃଗୁମୁନିଙ୍କର ଆଶ୍ରମ ଅଛି, ସେ ଦେବତାମାନଙ୍କର କ୍ୟାମ୍ପକୁ ଯାଆନ୍ତି, ଆକ୍ରମଣ କରନ୍ତି। କିନ୍ତୁ ଦେବତାମାନେ ଯେତେବେଳେ ଆକ୍ରମଣ କରିବା ପାଇଁ ଆସିବେ, ସେ ଧାଇଁ ଧାଇଁକି ଆସିକି ଭୃଗୁମୁନିଙ୍କ ଆଶ୍ରମ ଭିତରେ ସରେଣ୍ଡର। ଆଶ୍ରମ ଭିତରେ ତ ମାଡ଼ପିଟ ହେଇପାରିବନି, ଆଉ କ'ଣ ଭଲ ଜାଗା। ଆଉ ଅସୁରମାନେ ବହୁତ ସୁନ୍ଦର ବ୍ୟବହାର କରିକି ସେ କ'ଣ କରିଛନ୍ତି ନା, ଭୃଗୁଙ୍କର ପତ୍ନୀଙ୍କୁ ବୁଝେଇ ଦେଇଛନ୍ତି। ତେଣୁ ଭୃଗୁଙ୍କର ପତ୍ନୀ ନାରୀମାନେ ତ ଅବଳା, ସେ କହିଲା ଆଙ୍କୁ ତ ଶରଣ ଦେବା ଆମର କାମ, ଯିଏ ଆସିବେ ସେ ଶରଣ ନବ, ଆଉ ସେଣେ ମାଡ଼ପିଟ କରିବେ, କିନ୍ତୁ ଆଶ୍ରମ ଭିତରକୁ ପଶିଲା ବେଳକୁ ଭଦ୍ର ହେଇକି ଆସିବେ ଭୟରେ। ଅସୁରମାନେ କହିଲେ, ବାହାରେ ଗୋଟେ କାମ କରୁଛନ୍ତି, କିନ୍ତୁ ଭିତରେ ଆଶ୍ରମ ଭିତରେ ଆସି ଗୋଟେ କାମ, କିନ୍ତୁ ଇଏ ଜାଣନ୍ତିନି ଭଗବାନ ବିଷ୍ଣୁ ଦିନେ ଧାଇଁ ଧାଇକି ଆସୁଛନ୍ତି ଅସୁରମାନଙ୍କ ପାଖରେ। ସେ ଯେତେବେଳେ ଅସୁରମାନଙ୍କ ପାଖରେ ଧାଇଁ ଧାଇକି ଆସିଲେ, ଦେଖିଲେ ଇଏ ସବୁ ପଶିଲେ ଆଶ୍ରମ ଭିତରେ। ବାରବାର ଭଗବାନ ବିଷ୍ଣୁ ଜାଣିଲେ, ଇଏ ବାରବାର ତ ଆଶ୍ରମ ଭଲ ବାହାରେ ମର୍ଡର କରୁଛନ୍ତି, ଆସିକି ଆଶ୍ରମ ଭିତରେ ସାଧୁ ହେଇଯାଉଛନ୍ତି, ବଡ ଝଞ୍ଜଳ ଝମାଳ ଝମଳା କାମ କରୁଛନ୍ତି, ତାଙ୍କୁ କଣ କରାଯିବ? ଆଉ ସାଧୁ ସାଧୁଙ୍କ କ୍ୟାମ୍ପ ଭିତରୁ ପଶିକି ଏଠି ମାଡ଼ପିଟ ହେଇପାରିବନି। ଭଗବାନ ବିଷ୍ଣୁ ବି କହୁଛନ୍ତି, ବିଷ୍ଣୁ ଆସିକି କହୁଛନ୍ତି କାହାକୁ, ବୋକା ଭୋକି କଲେଣି କଣ କରିବେ, ତ ବଡ ଅସୁବିଧା, କଳି ଭୋକିଲାଣି। ଆଉ ଠିକ ଅଛି, ଆପଣ ଧୈର୍ଯ୍ୟ, ମୋତେ ତ ବହୁତ ପରିଶ୍ରମ ହବ। ଭଗବାନ ବିଷ୍ଣୁ ଆସିକି କହୁଛନ୍ତି ପ୍ରଭୁଙ୍କର ପତ୍ନୀଙ୍କୁ, ଦେଖ ତୁମେ ନାରୀ ଲୋକ, ତୁମେ ଟିକେ ବୁଦ୍ଧି ରହିବା ଦରକାର, ସେମାନେ କେମିତି ଶରଣ ଦଉଛ? ସେ କହିଲା, ଶରଣ ଦେବା ସବୁ ମୋର ଧର୍ମ, ଆପଣ ତ ଶରଣ ଦେବା କଥା ଜଗତରେ କହିଛନ୍ତି, ବିପଦରେ ଯିଏ ପଡ଼ିବ ତାଙ୍କୁ ଶରଣ ଦେବ। ଆରେ ବିପଦରେ ପଡ଼ିବା ଲୋକକୁ ଶରଣ ଦେବ ନା, ବିପଦରେ ପକେଇ ଦେଇ ଜଣକୁ ଆସିକି ଜଣେ ଆସିକି ଶରଣ ପାଇଁ ତାକୁ ଶରଣ ଦେବ? ଭଗବାନ କହିଲେ, ମୁଁ ଏଇ ନିୟମ କହିଛି ନା, ଜଣକୁ ବିପଦରେ ପକେଇ ଦେଇ ଆସିକି ଆଉ ଜଣଙ୍କ କଥା କହିବେ ମୋତେ ଶରଣ ଦିଅ। ତୁମେ ଋଷିଙ୍କର ପତ୍ନୀ, ତୁମେ ଯେତେ ବୁଝେଇଲେ କହିଲେ, ନାଇଁ ନା ନାଇଁ, ମୁଁ ଶରଣ, ଯିଏ ମୋର ଶରଣ ନେଇଛନ୍ତି ମୋ ଆଶ୍ରମ ଭିତରେ ଅଛି, ତାଙ୍କୁ ବାହାର କରିପାରିବି, ଆଉ ଭୃଗୁ ନାହାନ୍ତି। ସେତେବେଳେ ବିଷ୍ଣୁ କ୍ରୋଧ କରି ଭୃଗୁଙ୍କର ପତ୍ନୀଙ୍କର ମସ୍ତକ କାଟିଲେ। ଭୃଗୁ ସେତେବେଳେ ଆସିଲେ, ଭୃଗୁ ଯେତେବେଳେ ଆସିଲେ ଦେଖିଲେ, ଆରେ ମୋ ପତ୍ନୀଙ୍କୁ ବିଷ୍ଣୁ ମାରିଛନ୍ତି। ସେତେବେଳେ କ୍ରୋଧାନ୍ୱିତ ହେଇକି ଅଭିଶାପ ଦେଲେ, ମୋ ପତ୍ନୀଙ୍କ ବିଚ୍ଛେଦରେ ମୁଁ ଯେଭଳି ବିରହରେ ରହୁଛି, ପ୍ରଭୁ ଆପଣଙ୍କୁ ସେଇଭଳି ରହିବାକୁ ପଡ଼ିବ। ଏ ଅଭିଶାପଟା ମାନେ ଭଗବାନଙ୍କ ଲୀଳାଶକ୍ତି ପ୍ରେରଣା ହେଇଛି, କାହିଁକି ନା ରାମଚନ୍ଦ୍ର ମହାପ୍ରଭୁଙ୍କର ବୀର ରସଟା ଆସ୍ୱାଦନ କରିବେ କେମିତି, ବୀର ରସଟା ଆସ୍ୱାଦନ କରିବେ କେମିତି? ତେଣୁ ଭୃଗୁ ଦୁଇବାର ଏଭଳି ଲୀଳା କରିଦେଲେ, କିନ୍ତୁ ଅନ୍ତରରେ ସବୁବେଳେ ଅନୁଶୋଚନା କଲେ। ଅଭିଶାପର ଅର୍ଥଟା କଣ ଜାଣିଛନ୍ତି କି, ସାଧୁ ଯଦି କାହାକୁ ଅଭିଶାପ ଦିଏ, ତାର ଭଜନର ବଳଟା କ୍ଷୟ ହେଲା, ଆଶୀର୍ବାଦ ବି ଦିଏ, ତାର ଭଜନର ବଳଟା କ୍ଷୟ, ଦୁଇଟା। ତେଣୁ ଯିଏ ବି ଆଶୀର୍ବାଦ ସାଧୁକୁ ଯିଏ ବି ପ୍ରଣାମ କରେ, ସାଧୁ ଗୋଟିଏ କଥା କୁହନ୍ତି, କୃଷ୍ଣେ ମସ୍ତି ଅସ୍ତୁ, କୃଷ୍ଣଙ୍କ ନିକଟରେ ତୋର ମତ, ଏ ଆଶୀର୍ବାଦ, ଏ ସାଧୁଙ୍କର ଆଶୀର୍ବାଦ। ତେଣୁ ଇଏ ଯେତେବେଳେ ସବୁବେଳେ ଜୟ ଜୟ ବିଜୟ ବି ଅଭିଶାପ ଦେଇସାରେ, ସନକ ଚତୁର୍ଷଣଙ୍କ ଜୟ ବିଜୟ ଅଭିଶାପ ଦେଇସାରିଲା ପରେ ବହୁତ ଅନୁତାପ କରିଛନ୍ତି, ତେଣୁ ଭୃଗୁ ଅନୁତାପ କରି କହିଛନ୍ତି, ପ୍ରଭୁ ମୁଁ ନିଜ କୂଳରେ ଜନ୍ମ ହେବି, ସେ ପ୍ରାର୍ଥନା କରିଥିଲେ। ପୁଣି ଦ୍ୱିତୀୟ ଇନ୍ସିଡେଣ୍ଟ ହେଇଗଲା, ସେ ଚିନ୍ତା କଲା, ମୁଁ ନିଜ କୂଳରେ ଜନ୍ମ ହେବି, ବିଷ୍ଣୁ ପ୍ରାର୍ଥନା କଲା। ବିଷ୍ଣୁ କହିଲେ, ଠିକ ଅଛି, ଭଗବାନ ନା ନା, ତୁମେ ନିଜ କୂଳରେ ଜନ୍ମ, ମୋର ତୁମେ ଶ୍ରେଷ୍ଠ ଭକ୍ତ, ମୋତେ ସହାୟ କରିଛେ ଲୀଳାରେ, ନାଇଁ ପ୍ରଭୁ ମୁଁ ଚାହୁଁଛି ନିଜ କୂଳରେ ଜନ୍ମ ହେବି। ଆଉ ନିଜ କୂଳ ମାନେ ବ୍ୟାଧ, ତାର ଡେଲି କାମ ହେଲା ମର୍ଡର। ଆଉ ଭଗବାନ କହିଲେ, ଠିକ ଅଛି, ତୁମେ ଭଜନ କର, ଯେତେବେଳେ ଦ୍ୱାପରରେ ମୁଁ କୃଷ୍ଣ ଲୀଳା କରିବି, ସେତେବେଳେ ମୋ ଲୀଳାରେ ତୁମେ ସହାୟ ହବ, ଆଉ ମୋ ଶରୀରକୁ ତୁମେ ସରନିକ୍ଷେପ କରି ଏତେ ଅନୁତାପ କରିବ, ମାଧ୍ୟାଚାର୍ଯ୍ୟ ଗୁଡ଼ିକ ରଚନା କରିଛନ୍ତି ମୁଁ ଶୈଳ ଲୀଳା ଟୀକାରେ, ତୁମେ ଏତେ ଅନୁତାପ କରିବ, ଅନୁତାପରେ ମୁଁ ତୁମକୁ ବୈକୁଣ୍ଠକୁ ପଠେଇବି। ଜରା ଯଦି ଆଉ ଯିଏ ଯୁକ୍ତି କରିବ ନା, ଏଇଟା ଆପଣ କଳ୍ପନା କରି କହୁଛନ୍ତି, ହେଲା ଆପଣ ଭାଗବତକୁ ମାନୁଛନ୍ତି, ଜରା ସ୍ୱର ମାରିଲା, ଭଗବାନ ଜରା କେଉଁଠିକି ପଠେଇଲେ? ଜରା ଯୋଉ ବିମାନରେ ବସିକି ଯାଉଛନ୍ତି, ବିମାନରେ ବସିକି ଯାଉଛନ୍ତି, ସ୍ୱ ଶରୀରରେ ଯାଉଛନ୍ତି। ଧ୍ରୁବ ଛଅ ମାସ ତପସ୍ୟା କରିକି ସ୍ୱ ଶରୀରରେ ବୈକୁଣ୍ଠକୁ ଗଲେ, ଜରା ସର ମାରିକି ସ୍ୱ ଶରୀରରେ ବୈକୁଣ୍ଠକୁ ଯାଇଛନ୍ତି। ଆପଣ ଶୁଣିବେ ବର୍ତ୍ତମାନ, ଜରା କିଭଳି ବୈକୁଣ୍ଠକୁ ଯିବେ? ଭାଗବତ ସିଦ୍ଧାନ୍ତ କାଟିବାକୁ ଜଣେ କିଏ ନାହାନ୍ତି ଜଗତରେ, କାଟିପାରିବେ? ତୁମେ କଣ ଗୋଟିଏ ମାନେ ଗୋଟିଏ ମାନିବନି, ମାନ ଦୁଇଟା ମାନ। ଭଗବାନ ଜରାକୁ ସ୍ୱର୍ଗକୁ ପଠେଇଲେ ସ୍ୱ ଶରୀରରେ, ଭଗବାନ ଏଠି ମରିଗଲେ? ସେଟା ଓଡ଼ିଆ ଅନୁବାଦ ହେଇଛି ଏଠି କହୁଛନ୍ତି। ସ୍ୱାମୀପାଦ କହିଲେ, ଚକ୍ରତିପାଦ କହିଲେ, ବସ୍ତୁତଃ ତଦୀୟ ସର ଚରଣ ଅସ୍ପର୍ଶ ମାତ୍ର ନ ତୁ ବିବାଦ, ଭେଦ କରେନି, କେବଳ ସ୍ପର୍ଶ କରିଛି ବ୍ରାହ୍ମଣର ଅଭିଶାପକୁ, ବ୍ରହ୍ମ ଅଭିଶାପକୁ ସମ୍ମାନ ଦେବା ପାଇଁ। ଯେତେବେଳେ ସର ମାରି ସାରିଲା ପରେ, ପେଜ ବୋଧେ ମୁଁ ମିସ୍ କରିଦେଇଛି, ଚଉଦ ପେଜଟା, ହଁ ମୁଖ୍ୟ ଜିନିଷଟା ପଛରେ ଭଗବାନ ଲୁଚିକି ରଖି ଦେଉଛନ୍ତି, କୋଳି ବହୁତ ଚାଲାକ। ଏଇଥିରେ ପ୍ରମାଣ ଅଛି, ଭଗବାନ ବହୁତ ସୁନ୍ଦର ପ୍ରମାଣ ଚକ୍ର ପାଇଛନ୍ତି। ସର ମାରିଦେଲା ପରେ ଆସିଛି ପାଖକୁ କିଏ, ଜରା। ଚତୁର୍ଭୁଜଂ ତଂ ପୁରୁଷଂ ଦୃଷ୍ଟ୍ୱା ସକୃତ କିଲ୍ବିଷ ଭୀତ ପପାତ ଶିରସ ପାଦୟ ଅସୁରାଦିଶ। ଭୀତ, ଦେଖନ୍ତୁ, ଭୀତ ପପାତ ଶିରସ ପାଦୟ, ଦୁଇ ପାଦରେ ପ୍ରଣାମ କରିଛି। ସର ମାରିକି ସର କାଢ଼ିବା କଥା ଲେଖା ହେଇଛନ୍ତି, ସର ମାରିଲେ ପାଖକୁ ଆସିବେ। ସର ମାରିଲା ବେଳେ ମୃଗର ଚରଣ ଦେଖାଗଲା, ସର ମାରିଲା ବେଳେ ରୂପ ଦେଖାଗଲା, କିନ୍ତୁ ବର୍ତ୍ତମାନ ଦେଖୁଛନ୍ତି କଣ, ଚତୁର୍ଭୁଜ। ଇଏ ଭଗବାନଙ୍କର ମାୟା, ଭାଗବତ ସାଧାରଣ ଲୋକ କଣ ବୁଝିବେ? ପୂର୍ବ ଶ୍ଳୋକରେ ଲେଖାଗଲା ମୃଗ ଆକାରନ୍ତ ଚରଣମ, ଚରଣଟା ମୃଗ ଆକାର ଦେଖାଗଲା, କିନ୍ତୁ ବିଷ୍ଣୁଙ୍କ ରୂପକୁ ଦେଖିପାରିଲାନି। ସର ମାରି ସାରିଲା ପରେ ଦେଖୁଛନ୍ତି ଚତୁର୍ଭୁଜଂ ତଂ ପୁରୁଷଂ, ଯାହାଙ୍କୁ ସର ମାରିଲା ତମ ଚତୁର୍ଭୁଜ ରୂପରେ ଦେଖିଲେ। ଦୃଷ୍ଟ୍ୱାସ କୃତ କି ବିଷମ, ଆରେ ମୁଁ ତ ଅପରାଧ କରିଦେଲି। ଚକ୍ରବର୍ତ୍ତୀ ବହୁତ ସୁନ୍ଦର ଉପେକ୍ଷା ଲେଖିଛନ୍ତି। ଆଚ୍ଛା, ଯିଏ ଯାହାକୁ ମାରିଦିଅ, ମାରିଦେଇ ସାରିଲା ପରେ ମୋତେ କ୍ଷମା କରନ୍ତୁ ଆଜ୍ଞା, ଜର ଜରା ଏମିତି କଣ ଗୋଟେ କଣ ପଏଜନିୟ ଆଜିକାଲି କଣ ମାରୁନାହାନ୍ତି, ଗୁଳି ଭିତରେ କଣ ଦେଇକି କଣ ସେଟା ଆଜିକାଲି ସବୁ ବନ୍ଧୁକ ମାରୁଛନ୍ତି, ସେ ବନ୍ଧୁକରେ ମାୟାବାଦୀ ମାନେ ସେ ରାଉଣ୍ଡରେ ସେ ଯୋଉ ଗୁଳି ଗୁଡାକରେ ସବୁ ପଏଜନ ରହୁଛି, ସେ ଖାଲି ଦେହରେ ସାଙ୍ଗେ ସାଙ୍ଗେ ମାଡ଼ି ମାଡ଼ିଛି। ହଁ ମନେ କରନ୍ତୁ ସେମିତି ଜରା ମାରିଛି, ମାରିଦେଲା ପରେ ଜରା ଯିଏ ମଣିଷକୁ ମାରିଛି ସେ ମଣିଷକୁ କହିବ ତ ଆଜ୍ଞା କ୍ଷମା କରନ୍ତୁ। ଏସବୁ ସିଦ୍ଧାନ୍ତ କେମିତି ଚକ୍ରପାତ ଦେଉଛନ୍ତି, ଚତୁର୍ଭୁଜଂ ତଂ ପୁରୁଷଂ ଦୃଷ୍ଟ୍ୱା ସକୃତ କିଲ୍ବିଷମ୍, ଏମିତି ଅପରାଧ କରିଦେଲି, ଚତୁର୍ଭୁଜ ପୁରୁଷକୁ ମୁଁ ସରଳିକ୍ଷେପ କରିଦେଲି। ଭୀତ, ଭୟ କରୁଛନ୍ତି, ପପାତ ପ୍ରଣିପାତ କଲେ, ଶିରସା ମସ୍ତକରେ, ପାଦୟ ଦୁଇ ପାଦ, ଏଇଠି ଚକ୍ରଟା ବହୁତ ଗୁରୁତ୍ୱ ଦେଇଛନ୍ତି। ସର ଥିଲା ତାଙ୍କ ଦୁଇ ପାଦରେ କେମିତି ପ୍ରଣାମ କଲେ, ଆଉ ସର କାଢ଼ିଛନ୍ତି କି ଭାଗବତ ରଚନା ନାହାନ୍ତି, ସେତେବେଳେ ପ୍ରଣାମ କରି କଣ କହୁଛନ୍ତି, ଅଜାନତା କୃତମ୍ ଇଦମ୍ ପାପେନ ମଧୁସୂଦନ କ୍ଷନ୍ତୁ ମହର୍ଷି ପାପସ୍ୟ ଉତ୍ତମ ଶୋକମେ ଅନଘ। ପ୍ରଭୁ ମୁଁ ପାପି, ଆପଣ ଉତ୍ତମ ଶ୍ଳୋକ, କ୍ଷନ୍ତୁ ଅହର୍ଷି ମୋ ପାପମ୍, ମୋ ପାପକୁ ଆପଣ କ୍ଷମା କରନ୍ତୁ। ଭଗବାନ କହିବେ ମୁଁ କାହିଁକି କାହିଁ କ୍ଷମା କରିବି ନା, ଉତ୍ତମ ଶ୍ଳୋକ, ଆପଣ ଉତ୍ତମ ଶ୍ଳୋକ, ଆପଣଙ୍କ ଶକ୍ତି ଅଛି, ଆଉ ମୁଁ ତ ପାପ ପାପି ଲୋକ। ଅଜାଣତ କୃତମ୍ ଇଦମ୍, ଦେଖନ୍ତୁ କହୁଛି ମୁଁ ଅଜାଣରେ କାର୍ଯ୍ୟଟା କରିଛି। ଚକ୍ରତିପାଦ ଉଠାଉଛନ୍ତି, ମମ ଅଘମ୍ କ୍ଷନ୍ତୁ ମହର୍ଷି, କିଏ କହୁଛନ୍ତି, ଜରା, ମୋ ପାପକୁ ଆପଣ କ୍ଷମା କରନ୍ତୁ। ଭଗବାନଙ୍କୁ କାହିଁ କ୍ଷମା କରିବେ, ତୁମେ ସର ମାରିଛ ମୋତେ କ୍ଷମା କରିବି, ଯଦି ପ୍ରଶ୍ନ କରିବେ କହୁଛି ନା, ଅଘମ୍ ଅନଘମ୍ ଇତି ଅଘମ୍ କଷ୍ଟ ତମ ନୈବାଭୂତ ଇତି ମମ ଯୋଗ୍ୟତା ଯୋଗ୍ୟତି ଇତି ଭାବ, ମୁଁ ଯେଉଁ ସ୍ୱର ମାରିଛି ମୁଁ ଭଲ ଭାବରେ ଜାଣେ ଆପଣଙ୍କୁ କଷ୍ଟ ହେଇ, ସେଥିପାଇଁ ତ ମୁଁ କ୍ଷମା କରୁଛି, ମୁଁ କ୍ଷମା କରୁଛି କାହିଁକି, ମୁଁ ପାପ କରିଛି କାହିଁକି, ଆପଣ ମୁଁ ଜାଣିଛି ଭଲ ଭାବରେ ଆପଣଙ୍କୁ କଷ୍ଟ ହେଇନି। କାରଣ ଆପଣ ଭାବନ୍ତୁ ନା, ଜରା ଭଗବାନଙ୍କ ତତ୍ତ୍ୱ, ଜରା ଯୋଉ ଫିଲୋସଫି ଦେଇଛି ବ୍ରହ୍ମାଜୀ ଶିବଜୀ, ସେଇ ଫିଲୋସଫି କହିଛନ୍ତି, ସମାନ ଶ୍ଳୋକକୁ ମୁଁ ଆଜି ଖୋଜି ଖୋଜି 2 ଘଣ୍ଟାରେ ବାହାର କରିବି। ଜରା ଏମିତି ଶ୍ଳୋକ କହିଛନ୍ତି, ପ୍ରଭୁ ଆପଣଙ୍କ ମାୟାକୁ କେହି ଜାଣନ୍ତି ନା, ବ୍ରହ୍ମାଜୀ ଶିବଜୀ ଜାଣନ୍ତି ନା। ଆଉ ବ୍ରହ୍ମାଜୀ ଶିବଜୀ କେଉଁଠି କହିଛନ୍ତି ମୁଁ ଆମେ ଭଗବାନଙ୍କ ମାୟାକୁ ଜାଣନ୍ତି ନା, ନିଜେ କହିଛନ୍ତି। ଜରା କଣ ଗୋଟେ ସାଧାରଣ ବ୍ୟାଧ, ରୋଗଙ୍କର ଗୋଟିଏ ଅଂଶ, ଭଗବାନଙ୍କ ଲୀଳାରେ ସହାୟ ହେବେ, କୋଳିକୁ ସ୍ଥାନ ଦେବେ, ଏସବୁ କାର୍ଯ୍ୟ ହବ। ଅଜାଣତମ କୃତମ ଇଦମ ପାପେନ ମଧୁସୂଦନ, ହେ ମଧୁସୂଦନ ମୁଁ ଅଜାଣତରେ ପାପ କରିଛି। ତ ଭଗବାନ କହିବେ ଅଜାଣତରେ କର, ଜାଣତରେ କର ନା, ଆପଣ ମୁଁ କାହିଁକି ତୁ କ୍ଷମା କରିବି ନା, କ୍ଷମା କରିବାର ମୋର ଏଇଟା ଯୋଉ ପ୍ରାର୍ଥନା କରୁଛି ଏଇଟା ମୋର ଯୋଗ୍ୟ କାହିଁକି ନା, ଯାହାକୁ ସିନା କଷ୍ଟ ହେଇଥିବ ସେ କ୍ଷମା କରିବନି, କିନ୍ତୁ ଆପଣଙ୍କୁ ତ କଷ୍ଟ ହେଇନି, ଆପଣ କାହିଁ କ୍ଷମା କରିବେନି ନା, ଆପଣ ଉତ୍ତମ ସ୍ୱ କାହିଁ କରିବେ, ଅଧିକାର ବି କହୁଛି। ଯେତେବେଳେ ଏ କଥା କହିଛନ୍ତି ଏବଂ ଦେଖନ୍ତୁ କିଭଳି ଶ୍ଳୋକ ସିଏ କହୁଛନ୍ତି, ଯସ୍ୟାନଂ ସ୍ମରଣଂ ଋଣଂ ଅଜ୍ଞାନ ଧ୍ୱନ୍ତ ନାଶନଂ ବଦନ୍ତି ତସ୍ୟ ତେ ବିଷ୍ଣୁ ମୟା ସାଧୁଂ କୃତଂ ପ୍ରଭୁ। ହେ ପ୍ରଭୁ ମୁଁ ଅସାଧୁ ଲୋକ, ଆପଣ କିଏ ଜରା କହୁଛନ୍ତି ଶୁଣନ୍ତୁ, ଯସ୍ୟାନଂ ସ୍ମରଣଂ ଋଣଂ, ବ୍ୟକ୍ତି ଯାହାଙ୍କୁ କଥା ଶ୍ରବଣ କଲେ ଅଜ୍ଞାନ ଧ୍ୱନ୍ତ ନାଶନ, ତାର ଅବିଦ୍ୟା ରୂପକ ଅନ୍ଧକାର ନାଶ ହେଇଯାଏ, ଯାହାଙ୍କର କଥାକୁ ସ୍ମରଣ କଲେ ଜରା କହୁଛନ୍ତି। ଆଉ ମୁଁ ଏଇଟା କହୁନି, ବଦନ୍ତି ତସ୍ୟତେ, ବହୁତ ବିଦ୍ୱାନ ମାନେ କୁହନ୍ତି ଏ କଥାକୁ, ମୁଁ ଶୁଣିଛି, ବଦନ୍ତି ତସ୍ୟତେ ବିଷ୍ଣୁ ମୟା ଅସାଧୁ କୃତମ ପ୍ରଭୁ, ମୁଁ କିନ୍ତୁ ଅସାଧୁ ଏ କାର୍ଯ୍ୟ କରିନି। ଭଗବାନ କହୁଛନ୍ତି ଦୈବାତେବ ଚରଣ ବ୍ୟଥା ନ ଅଭୂତ, ଭଗବାନ କହୁଛନ୍ତି ଜରାକୁ, ହେଲା ମୋ ଚରଣରେ ଦୈବାତ ବ୍ୟଥା ନ ହେଇଛି, ମୋତେ ସିନା ବ୍ୟଥା ହେଇନି, ତୁ ୟା ତୁ ହିଂସା ବୁଦ୍ଧି ହେବ ସରନିକ୍ଷିପ୍ତ, ମୋତେ ସିନା ବ୍ୟଥା ହେଇନି, ତୁ ତ ହିଂସା ବୁଦ୍ଧିରେ ମୋତେ ମାରିଛୁ, ମୁଁ ତ କାହିଁ କ୍ଷମା କରିବି। ସେ ଯୁକ୍ତି କରିଛନ୍ତି, ନାଇଁ ପ୍ରଭୁ ଆପଣ କ୍ଷମା କରିବେ, ହଉ ଯଦି ଆପଣ ମୋତେ କ୍ଷମା ନା କରିବେ ଠିକ ଅଛି, ତତମାସୁ ଯାଇ ବୈକୁଣ୍ଠ ପାପାନ ମୃଗଦଲୋଧକ ଯଥା ପୁନର୍ ଅହନ୍ତୁ ଏବଂ ଅତିକ୍ରମ, ଠିକ ଅଛି ଆପଣ ଯଦି ମୋତେ କ୍ଷମା କରିବେନି। ଆଚ୍ଛା ଭଗବାନ ଶ୍ରୀକୃଷ୍ଣଙ୍କୁ ଜରା ଏମିତି ସର ମାରିକି ଯଦି ମାରିଦେଇଥିଲା, ଇଏ ସବୁ ଡିସ୍କସନ, ପୁଣି ନିଜେ ଜରା କହୁଛି ନା ମୋତେ ଆପଣ ମାରନ୍ତୁ, ଲୋକ ଏଇଟାକୁ ପଢିବେ, ଆଉ ଓଡ଼ିଆ ଭାଗ ତ ଏମିତି ଲେଖା ହେଇଛି, ତାକୁ ପଢିଲା ମାନେ ତ କିଛି ବୁଝିପାରିବେ, ଖାଲି ନବାକିର ଛନ୍ଦ ଭଲ ଗାନା ଲାଗୁଛି ବୋଲି ଲୋକମାନେ କରୁଛନ୍ତି। ବାସ୍ତବିକ ସଂସ୍କୃତ ଭାଗକୁ ଧରିବେ, ଓଡ଼ିଆ ଭାଗକୁ ଧରିବେ, ତାହେଲେ ଯାଇ ବୁଝିପାରିବେ, କେବଳ ସଂସ୍କୃତ ଭାଗକୁ ବୁଝିଦେବେ, ଓଡ଼ିଆ ଭାଗକୁ କେବଳ ବୁଝିପାରିବେ, ଏଟା ସତ୍ୟ କଥା। ଏଠି କହୁଛନ୍ତି ଭଗବାନ କହୁଛନ୍ତି ଠିକ ଅଛି, ମୋ ଚରଣକୁ ବ୍ୟଥା ନ ଲାଗୁ, ତୁ ତ ଜରା ହିଂସା ବୁଦ୍ଧିରେ ମୋତେ ମାରିଛୁ ନା, ମୁଁ ତ କାଇଁ କ୍ଷମା କରିବି। ଜରା କହୁଛନ୍ତି ଠିକ ଅଛି, ଆପଣ ଯଦି କ୍ଷମା ନା କରିବେ, ତତ ମା ଆସୁ ଜହି, ମୋତେ ଶୀଘ୍ର ତୁମେ ହତ୍ୟା କର, ଜରା କହୁଛନ୍ତି ଜହି ମୋତେ ହତ୍ୟା କରନ୍ତୁ, ମୋର ପାପ ମୁଁ କରିଛି ମୁଁ ମାନୁଛି, ଜରା କଥା କହୁଛନ୍ତି। ବୈକୁଣ୍ଠ, ହେ ବୈକୁଣ୍ଠ ଆପଣଙ୍କୁ ତ କୁଣ୍ଠା ନାହିଁ, ଏ ପାପୀକୁ ଏ ମୃଗ୍ଧ ଲୁବ୍ଧକୁ ଉଦ୍ଧାର କିନ୍ତୁ ଆପଣ ତ ମାରିଦେଲେ ମୁଁ ଉଦ୍ଧାର ପାଇଁ ପଳେଇବି, ମୁଁ ଚାହୁଁଛି ଯଥା, କାରଣ ମୁଁ ଚାହୁଁଛି ଶୋଧନ ହେବା ପାଇଁ, ଜରା କହୁଛନ୍ତି। ଦେଖନ୍ତୁ ଭୃଗୁ ଅନୁତାପ କିଭଳି କରିଛନ୍ତି, ଅନୁତାପ କେତେ ଗୁଣ, ସେଠି ଗୋଇଠା ମାରିକି ପ୍ରଣାମ ପାଇଥିଲେ, ସେ କହିଲେ ନା ପୁନେ ହିଁ ଲୋକ ମା ଲୋକ ପାଳନ ମଦଗତା, ମୋତେ ପବିତ୍ର କରିଦେଲ, ବର୍ତ୍ତମାନ ଇଏ କଣ କହୁଛନ୍ତି, ସେ ଭୃଗୁ ଆଜି କଣ କହୁଛନ୍ତି, ତତମା ଆସୁ ଜହି ବୈକୁଣ୍ଠ, ହେ ବୈକୁଣ୍ଠ ମୁଁ ତ ଏ ସକୁଣ୍ଠ ଜଗତର ଲୋକ, ପୁଣି ସକୁଣ୍ଠ ଜଗତର ସାଧାରଣ ଲୋକ ନୁହେଁ, ମୁଁ ମହାନ ପାପୀ ମୃଗ୍ଧ ଲୁବ୍ଧକ, ମୃଗଙ୍କୁ ମାରେ ପଶୁକୁ ମାରେ, ଆଉ ମୁଁ ଯେଭଳି ଏଭଳି ଅସତ ସାଧୁର କାର୍ଯ୍ୟକୁ ଅସତ କାର୍ଯ୍ୟ କରିଛି, ଅସତ ସତ ଅତିକ୍ରମ କରିଛି, ସାଧୁ କାର୍ଯ୍ୟ କରିନି, ଯେମିତି ପୁନଃ ମୁଁ ଏ କଥା ନ କରିବ ସେଥିପାଇଁ ମୋତେ ଆପଣ ମାରିଦିଅନ୍ତୁ ଯଦି କ୍ଷମା ନ କରିବେ। ଏଇଠି ଚକ୍ରପାଠ ପ୍ରମାଣ ଦେଉଛନ୍ତି ଏ ଜରା ଯୋଉ ଆସିଛନ୍ତି, ଜରା କେଉଁଥିପାଇଁ ଆସିଛନ୍ତି? ଆମର ଯୋଉ ଆଚାର୍ଯ୍ୟମାନେ ଯୋଉ ଟୀକା ରଚନା କରିଛନ୍ତି, ଏ ଯେଉଁ ନାସ୍ତିକମାନେ ଯେମିତି ବହୁତ ଯୁକ୍ତି କରୁଛନ୍ତି, ତାଙ୍କର କମ୍ପ୍ୟୁଟର ବ୍ରେନ୍, ଆଜିକାଲି ଯୋଉ ଲୋକମାନଙ୍କର ଯୁକ୍ତି କରୁଛନ୍ତି କମ୍ପ୍ୟୁଟର ବ୍ରେନ୍, ସେ ଭାବିଛନ୍ତି ଆମର କମ୍ପ୍ୟୁଟର ବ୍ରେନ୍, ଆମେ ଯୋଉ ବ୍ରେନ୍ଟା ଏଇଟା ଭାରି ଗୀତା ଭାଗବତର ବ୍ରେନ୍ ନାହିଁ, ସେ ଯିଏ କ'ଣ ଲେଖିଥିଲା ଏଇଟା ଗୋଟେ ଅନ୍ଧବିଶ୍ୱାସ ନା, କିନ୍ତୁ ସିଏ ଜାଣନ୍ତି ନା ଗୀତା ଭାଗବତର ଯୋଉ ବିଜ୍ଞାନ ଅଛି ସେମାନେ ଗୋଟିଏ ବିଜ୍ଞାନ ବି ପରାସ୍ତ କରିପାରିବେ। ଦେଖନ୍ତୁ ଚକ୍ରବାତ କିଭଳି ବିଜ୍ଞାନ ଦେଉଛନ୍ତି, ତୃତୀୟ ସ୍କନ୍ଧରୁ ପ୍ରମାଣ ଆଣିବେ। ଆଚ୍ଛା ଶିକାର କରିବାକୁ ଲୋକ ଦିନବେଳେ ଆସନ୍ତି ନା ରାତିରେ ଆସନ୍ତି? ହରିଣ ତ ସନ୍ଧ୍ୟା ବାଜିଲା ମାନେ କାହିଁକି ଶୋଇବ ନା, ହରିଣ ରାତିରେ ଚରେ। ହଉ ରାତିରେ ଯଦି ହରିଣ ଚରେ, ଜରା କ'ଣ ଟର୍ଚ୍ଚ ଧରିକି ଆସିଥିଲା? ହଁ ଆଜିକାଲି ଜରା ବି ଅଛନ୍ତି, ସେ ଟର୍ଚ୍ଚ ଧରିକି ଯାଉଛନ୍ତି, ଟର୍ଚ୍ଚ ଧରିକି ଯାଉଛନ୍ତି, କିନ୍ତୁ ଟର୍ଚ୍ଚ ଧରିକି ବଣକୁ ଯାଉଛନ୍ତି ନା? ଆସି ଜରା ସେଠି କାହିଁକି ଆସିଲା ପ୍ରଭାସ କ୍ଷେତ୍ରକୁ? ଆଉ ପ୍ରଭାସ କ୍ଷେତ୍ର ପରିବେଶଟା କ'ଣ ଥିଲା ଶୁଣନ୍ତୁ, ଚକ୍ରବାତୀ କ'ଣ ଯୁକ୍ତି କରି କାଟୁଛନ୍ତି। ତେଷାମ ମୈରୟ ଦୋଷେନ ବିଷମୀକୃତ ଚେତସାମ ନିମ୍ରଚିତ ରବି ଆସି ବେଣୁନାମ ଇବ ମର୍ଦ୍ଦନମ। ଦେଖିଛନ୍ତି କିଏ? ଉଦ୍ଧବ। ଉଦ୍ଧବ ସାକ୍ଷୀ ଦେଉଛନ୍ତି ନା, ଉଦ୍ଧବ ଏଟା ବିଦୁରକୁ କହୁଛନ୍ତି ତୃତୀୟ ସ୍କନ୍ଧ ଭାଗବତରେ। ଏ ବିଦୁର ମୁଁ କ'ଣ କହିବି ସେ ପ୍ରଭୁଙ୍କର କଥା, ନିମ୍ରଚିତ ତେଷାମ ମୈରୟ ଦୋଷାନାମ, ଏ ମୈରୟ ଦୋଷରେ ବିଷମୀକୃତ ଚେତସାମ, ସମସ୍ତଙ୍କର ଚିତ୍ତଟା ବିଷମୀକୃତ ହେଇଗଲା। ନିମ୍ଳୋଚିତ ରବି ଆସି ବେଣୁଣାମିମର୍ଦ୍ଦନମ, ବାଉଁଶ ବଣରେ ଅଗ୍ନି ଲାଗିଲା ଭଳି ସନ୍ଧ୍ୟା ସମୟ ପରେ ଏମାନେ ସମସ୍ତେ ଏ କାର୍ଯ୍ୟ ହେଇଛି। ଆଚ୍ଛା ଆପଣ ଶୁଣିଲେ ନା, ଯଦୁ ବଂଶର ସମସ୍ତେ ଏ ଯେଉଁ ଦେବବଂଶୀ ମାନେ, ଏମାନେ ପରସ୍ପର ବିନାଶ ପରେ ତ ରାମଚନ୍ଦ୍ର ବଳରାମ ଗଲେ, ତାପରେ ତ କୃଷ୍ଣ ଗଲେ, ତାପରେ ସନ୍ଧ୍ୟାଟା କେତେ ସମୟ ହେଇଥିବ ଚିନ୍ତା କର। ଏଠି କହିଲେ ନା ନିମ୍ଳୋଚିତ ଯଥା ଆରତି, ଚକ୍ରତିପାତ କହୁଛନ୍ତି, ସୂର୍ଯ୍ୟାସ୍ତ ସମୟେ ଯଦୈବ ଯଦୁନାମ ପାରସ୍ପରିକ ସଂଗ୍ରାମିକମ୍ ବଧୋ ଅଭୂତ ଦୈବମ ଭଗବାନ ତଥାସ୍ତଥୈବ ସରସ୍ୱତୀ ତୀରେ ଉପବିବେଶ। ସରସ୍ୱତୀ ତୀରେ ଭଗବାନ ବସିଛନ୍ତି, ତ ଯଦୁମାନେ ପରସ୍ପର ସଂଘର୍ଷ ଲାଗୁଛନ୍ତି। ତତ୍ରୈବ ଲୁବ୍ଧକ ମୃଗ ପଦାର୍ଥମ ଆଗତମ ଇତି ଲଭ୍ୟତେ, ତେଣୁ ଏଇଟା ସ୍ପଷ୍ଟ ଜଣାପଡ଼ୁଛି ଏଇ ଜରା ସିଏ ଆସିଛି କେଉଁଥିପାଇଁ, ମୃଗକୁ ସ୍ୱୀକାର କରିବା ପାଇଁ। ଏଠି ସେ କହୁଛନ୍ତି, ଏତଚ୍ଚ ଉପପଦ୍ୟତେ ଷଟ୍ ପଞ୍ଚାଶତ କୋଟ୍ୟାଧିକାନ ଯଦୁନାନ୍ ସଦ୍ୟ ଏବ ମହାସଂଗ୍ରାମୀକେ ବଧସତି, ସଦ୍ୟ ମରିଛନ୍ତି। ଯଦି ସେଟା ମାନୁଛନ୍ତି, ସେ କହୁଛନ୍ତି ଠିକ ଅଛି, ଯଦି ଏଟା ମାନୁଛ, ଛପନ କୋଟିରୁ ଅଧିକ ଯଦୁବଂଶୀ ମାନେ ସେଠି ନିହତ ହେଇଛନ୍ତି। ଆଉ ମହାଭାରତ ଶୁଣିବେ ବର୍ଣ୍ଣନା କିଭଳି ରକ୍ତ ନଦୀ ଚାଲିଛି ବହିକି, ସେଠି କହୁଛନ୍ତି ସନ୍ଧ୍ୟାର ପରେ ଏତେ ଅଳ୍ପ ସମୟ ଭିତରେ କିଭଳି ଏମାନେ ଛପନ କୋଟି ଯଦୁବଂଶ ନିହତ ହେଲେ ନା, ଭଗବାନଙ୍କର ଯାହା କହନ୍ତି ଅନନ୍ତ ସଂକଳ୍ପ ବଳରେ, ସଂକଳ୍ପ ଶକ୍ତି ବଳରେ ବିନାଶ ହେଇଛନ୍ତି। ସତ୍ୟତ ଏଠି କହୁଛନ୍ତି, ଆଚ୍ଛା ସେଭଳି ଜାଗାକୁ ମୃଗ କାହିଁକି ଆସିବ ବା ଜରା କାହିଁକି ଆସିବ, ଆପଣ ସେ ଯୁକ୍ତି କରୁଛନ୍ତି, ତତ୍ପ୍ରଦେଶେ ରୁଧିର ନଦୀ ପ୍ଲାବିତେ ମହାକୋଳାହଳ ବ୍ୟାପ୍ତେ ଚ ସତୀ ତଦୈବ ଲୁବ୍ଧସ୍ୟ ସହ ମୃଗ ମାରଣାର୍ଥମ ଆଗମନମ କଥମ ସମ୍ଭବେ। କୁହନ୍ତୁ କିଏ ପଣ୍ଡିତ ଅଛନ୍ତି, ଯେଉଁଠି କୋଳାହଳ ଲାଗିକି, କୋଳାହଳ ଲାଗିକି ରହିଛି ବା ସେ ଶବ୍ଦ ଅଛି, ଯଦି କୋଳାହଳର ଶବ୍ଦ ଏଠି ମୃଗ ରହିଥିବ କି? ମୃଗ ନଥିବ, ଏ ପ୍ରଥମ ପଏଣ୍ଟ ହେଲା। ଆଚ୍ଛା ଏଠି କହୁଛନ୍ତି ତତ୍ତ ପ୍ରଦେଶ ରୁଧିର ନଦୀ ପ୍ଲାବିତ, ରୁଧିର ନଦୀ ରକ୍ତ ନଦୀ ସବୁ ବୋହିକି ଯାଇକି ସମୁଦ୍ରରେ ମିଶୁଛି, ସେ ମହାକୋଳ କୋଳାହଳ ବ୍ୟାପ୍ତ ଜାଗାକୁ ବ୍ୟାଧ କ'ଣ ଏତେ ବୋକା, ଜରା କ'ଣ ଏତେ ବୋକା ଥିଲା ରକ୍ତ ନଦୀ ପାଖକୁ ଆସିଛି ସନ୍ଧ୍ୟା ସମୟ, ପୁଣି ସନ୍ଧ୍ୟା ସମୟରେ ମୃଗକୁ ମାରିବା ପାଇଁ। ଏଠି କହୁଛନ୍ତି ଲୁବ୍ଧକସ୍ୟ ମୃଗ ମାରଣାର୍ଥମ ଆଗମନ କଥମ ସମ୍ଭବ ହେଲା, ଆପଣ କେବେ ନା ମୃଗ ବୋଧେ ଜରା ବୋଧେ ଦେଖିଥିବ ମୃଗଟା ଦୌଡ଼ି ଦୌଡ଼ିକି ଆସିଥିବ, ଏସବୁ ସବୁ ଯାହା କହନ୍ତି କମ୍ପ୍ୟୁଟର ବୁଦ୍ଧି ତାଙ୍କର ଅଛି, ସେ ଯୁକ୍ତି କରିପାରନ୍ତି ମୃଗ ଦୌଡ଼ିଥିବ ବୋଧେ ଜରା ଦୌଡ଼ିଥିବେ। ଚକ୍ରବର୍ତ୍ତ ନା ମୃଗ ବି ଆସିବା ସମ୍ଭବ ନାହିଁ ନା, କାହିଁକି କହୁଛନ୍ତି କଥମ ଭୀରୁ ଜାତି ନା ମୃଗାଣ, ପଶୁ ଜାତି ଭିତରେ ସବୁଠୁ ଭୀରୁ ହେଲେ ମୃଗ, କଥମ ଭୀରୁ ଜାତି ନା ମୃଗାଣମ ତତ୍ର ସ୍ଥିତି ସମ୍ଭବେ, କାହିଁକି ନା ମୃଗମାନେ କେବଳ ସବୁଜ ବର୍ଣ୍ଣର ଜିନିଷ ଦେଖିଲେ ସେଠିକି ଯିବେ, ରକ୍ତ ନଦୀ ଯୋଉଠି ବହୁଛି ଅର୍ଣ୍ଣ ସନ୍ଧ୍ୟା ସମୟ ତ, ସନ୍ଧ୍ୟା ସମୟରେ ତ ମୃଗ ଆସିବେନି, ପୁଣି ରକ୍ତ ନଦୀ ବହୁଛି, ସେ କଣ ରକ୍ତ ନଦୀରେ ପହଁରିକି ଆସିଥିଲେ ଘାସ ଖାଇବାନି, ସେ ତ ଅର୍ଣ୍ଣ ଅଲଗା ବର୍ଣ୍ଣ ଦେଖିଲେ ଭୟ କରିବେ। ଚକ୍ରଦାସ ଯୁକ୍ତି ଦେଉଛନ୍ତି, ଯଦୁନାମ ତତ୍କାଳିକ ବୋଧ ମିଥ୍ୟା ଭୂତେ ଓପି, ଭଗବାନ ଦେବତାମାନଙ୍କ ଭିତରେ କଳହ କରି ଦେବତାମାନଙ୍କୁ ନଉଛନ୍ତି ନା, ଭଗବତା ଅର୍ଜୁନ ଆଦି ପ୍ରତି କାହିଁକି ଲୀଳାଟା କଲେ, ଏଠି କହୁଛନ୍ତି ଭଗବତା ଅର୍ଜୁନ ଆଦି ପ୍ରତି ପ୍ରତ୍ୟାୟିତ ଯୁଧିଷ୍ଠିରାଜନାମ ସ୍ୱଭକ୍ତାନାମ କରୁଣରସ ବିବର୍ଦ୍ଧନାର୍ଥମ ବୈରାଗ୍ୟାନ ଚ, ଦୁଇଟା ଉଦ୍ଦେଶ୍ୟ ଏମିତି କରୁଛନ୍ତି। କାରଣ ଭଗବାନ କହୁଛନ୍ତି ମୋର ଯୋଉ ଅର୍ଜୁନ ଆଉ ଯୁଧିଷ୍ଠିର ଅଛନ୍ତି, ଏମାନଙ୍କର କରୁଣରସ ଆଉ ସଂସାର ପ୍ରତି ବୈରାଗ୍ୟ, ଏ ଦୁଇଟାକୁ ଶିକ୍ଷା ଦେବା ପାଇଁ ଜରାସର ମାରିନଥାନ୍ତି ଭଗବାନ, ଆଉ କେଉଁ ବାଟେ ବି ମାନ୍ୟ କରିଦେଇଥାନ୍ତି, କିନ୍ତୁ ଏମାନେ ଏତେ ଆସକ୍ତ ଥିଲେ ଏମାନଙ୍କର ବୈରାଗ୍ୟକୁ ବଢାଇବା ପାଇଁ ଏବଂ କରୁଣରସକୁ ବୃଦ୍ଧି କରିବା ପାଇଁ ଏଭଳି ଲୀଳା କଲେ। ଏଠି କହୁଛନ୍ତି ଅଲଗା ଅର୍ଥ ତତ ଅନ୍ୟ ପ୍ରତି ତୁ ଧର୍ମ ସଙ୍ଗେ ଚ କୁମତ ଉପସ୍ଥାପନାର୍ଥ, ପୂର୍ବରୁ ଯୋଉ କହିଥିଲି କୋଳିକି କେମିତି ସ୍ଥାନ ଦେବି, କୋଳି କେମିତି ପୋଷିବ, ମତେ ଲୋକ କହିବେ ଭାଇ କୃଷ୍ଣ ମାରିଲେ ଜରା ମାରିଦେଲା ମରିଗଲେ, ଏ ଲିଆଟା ନ କଲେ କୋଳି ପୋଷିବ କି, ଏଇଥିପାଇଁ ଲିଆଟା କି, ତେଣୁ ଜରା ଯେତେବେଳେ କହିଛି ପ୍ରଭୁ ମତେ ମାରି ଦିଅନ୍ତୁ, ଭଗବାନ କହୁଛନ୍ତି କାହିଁକି ତୋତେ ମାରିଦେବି, ସ୍ୱାମୀ ପ୍ରଶ୍ନ ଉଠାଉଛନ୍ତି ଆରେ ଜରା ତୁ ଭୟ କରନି, ବ୍ରହ୍ମ ସାପ କୃତମ ଏତ ନବ ଅପରାଧ, ତୁ କାହିଁ ଭୟ କରୁଛୁ, ବ୍ରହ୍ମ ସାପ, ଜରା କହୁଛନ୍ତି ବ୍ରହ୍ମ ସାପ, ଆପଣ ମିଛ କଥା ମତେ କୁହନ୍ତୁ ନା, ଜରା ଭୃଗୁ ନା, ଏଠି କହୁଛନ୍ତି ଯସ୍ୟାତ୍ମ ଯୋଗରଚିତମ ଅବିଧୌ ବିରଞ୍ଚ୍ୟ ରୁଦ୍ରାଦୟସ୍ୟ ତନୟା ପତୟ ଗିରାଞ୍ଚେ ତ୍ୱନ୍ମାୟା ପୀତ ଦୃଷ୍ଟ ଏତତ୍ ଅଞ୍ଜ କିଂ ତସ୍ୟ ତେ ବୟମ୍ ଅସତଗତ ୟୋ ଗୃଣୀମ, ମୁଁ ଅସତଗତ ଆଜ୍ଞା ବ୍ୟାଧ, ଆପଣ କହିଦେଉଛନ୍ତି ଯେ ବ୍ରହ୍ମ ଅଭିଶାପ ଲାଗିଛି ସେଥିପାଇଁ ମୁଁ ସର ମାରିଛି, ନା ଆପଣଙ୍କ ମାୟାକୁ କେହି ଜାଣିପାରିବେନି, ଜରା ଏ କଥା କହୁଛି ଆଜ୍ଞା, ଭଗବାନଙ୍କ ଜରଙ୍କ ଭିତରେ ଏଭଳି ବାର୍ତ୍ତାଳାପ ଚାଲିଛି, ଯସ୍ୟ ଆତ୍ମଯୋଗ ରଚିତ ନବିଦୁ ବି ରହିଛି, ବ୍ରହ୍ମାଜୀ ଆପଣଙ୍କର ଆତ୍ମଯୋଗକୁ ମାୟାକୁ ଜାଣନ୍ତୁ ନା, ଦେଖନ୍ତୁ ବ୍ରହ୍ମାଜୀ କଣ କହୁଛନ୍ତି, ବ୍ରହ୍ମାଜୀ ଯେତେବେଳେ ସ୍ତୁତି କରିଛନ୍ତି ଦଶମ ସ୍କନ୍ଦରେ ଗୋବତ୍ସା ହରଣ ପରେ ତାଙ୍କର ଶେଷ ସ୍ତୁତି ପରେ ଗୋଟିଏ ସ୍ତୁତି ଅଛନ୍ତି, ଜାଣନ୍ତୁ ଏବ ଜାଣନ୍ତୁ କିଂ ବହୁକ୍ତ୍ୟା ମେନ ପ୍ରଭୁ କିଂ ବହୁକ୍ତ୍ୟା ନମେ ପ୍ରଭୁ ମନସ ବପୁଷ ବଚୋ ବୈବାହନ୍ତ ବଗୋଚର, ସମସ୍ତେ କହୁଛନ୍ତି ଆମେ ଭଗବାନଙ୍କୁ ଜାଣୁ ଆମେ ଭଗବାନଙ୍କୁ ଜାଣୁ ଆମେ ଭଗବାନଙ୍କୁ ଜାଣୁ, କିନ୍ତୁ ବ୍ରହ୍ମା କହୁଛନ୍ତି ମୁଁ ଡିକ୍ଲେୟାର କରି କହୁଛି ମୁଁ ମନରେ ବଚନରେ ମନସା ବପୁଷ ମୋ ଶରୀର ଦ୍ୱାରା ବା ଆପଣଙ୍କ ବଚନ ଦ୍ୱାରା ଆପଣଙ୍କୁ ଦର୍ଶନ କରି ଆପଣଙ୍କର ମନୋଭାବକୁ ମୁଁ ଜାଣିନି, ମୁଁ କହୁଛି ଏ କଥା, ଭଗବାନ କହିଲେ କେମିତି ଜାଣିନୁ ମୋତେ ଦେଖୁଛୁ ତୁ ଜାଣିପାରୁନୁ, ନା ପ୍ରଭୁ ମୁଁ ଦେଖିକି ଆପଣ ଜାଣିପାରୁନି, ମୁଁ କଣ ଦେଖିନଥିଲି ଆପଣଙ୍କୁ, ଆପଣଙ୍କ ଗୋବତ୍ସା ଲୀଳା କରୁଥିଲେ ମୁଁ କଣ ଦେଖିନଥିଲି, ମୁଁ ଦେଖିବି ଠକି ଆଠଟା ଆଖି ଥାଉ ଥାଉ ଆଠଟା ଆଖି ଫେଲ ହେଇଗଲା, ସିଏ କହୁଛନ୍ତି ମୁଁ ଦେଖିକି ବି ଆପଣ ଜାଣିପାରୁନି, ଭଗବାନ କହୁଛନ୍ତି ବ୍ରହ୍ମା ମୁଁ ଏତେ କଥା କହୁଛି ତୁମେ କଣ ଶୁଣିପାରୁନି, ନା ମୁଁ ଶୁଣିକି ବି ଆପଣ ମାୟାକୁ ଜାଣିପାରୁ, ଇଏ ସତ୍ୟ କଥା, ବ୍ରହ୍ମାଜୀ କହୁଛନ୍ତି ଜାଣନ୍ତୁ ଏ ବୋଧ ଆଣନ୍ତୁ, ଆରେ ଜ୍ଞାନୀ କର୍ମୀ ଯୋଗୀ ମାନେ କୁହନ୍ତୁ ଆମେ ଭଗବାନଙ୍କୁ ଜାଣୁଛୁ, ସେମାନେ କୁହନ୍ତୁ, ମୁଁ କହୁଛି ମୁଁ ବ୍ରହ୍ମା ମୁଁ ଜାଣିନି ଭଗବାନ, ଭଗବାନ ନିଜେ କଥା କହୁଛନ୍ତି, ଏ ବ୍ରହ୍ମାଜୀ ଏ କଥା କହୁଛନ୍ତି, ଆଉ ଜରା ସେ କଥା କହୁଛି, ଜରା ସେ କଥା କହୁଛି ନା, ଚକ୍ରବର୍ତ୍ତୀ ବହୁତ ସୁନ୍ଦର କଥା ଟିକାର ରଚନା କରିଛନ୍ତି, ସତ୍ୟମ ତହି ମତ୍ ସ୍ୱରୂପତ୍ ମତ୍ ବ୍ରଜବାସୀ ନାମ ମଦୀୟ ଲୀଳା ନାମ ମଦ ଭକ୍ତସ୍ୟତି ସର୍ବମେବ ତତ୍ତ୍ୱ ମଦଗ୍ର ବିଷ ପ୍ରତିଭବେ ବାଚ୍ୟକ୍ଷଣମ ଭବତ ବିଧା ଅସ୍ମିନ୍ କ୍ରିୟନ୍ତେ ବର୍ତ୍ତନ୍ତେ, ଆରେ ତୁମେ ତ ବ୍ରହ୍ମାଙ୍କୁ ଭଗବାନ କୃଷ୍ଣ କହୁଛନ୍ତି, ତୁମେ ମୋର ତତ୍ତ୍ୱ ମୋ ବ୍ରଜବାସୀଙ୍କର ତତ୍ତ୍ୱ ମୋର ଭକ୍ତି ତତ୍ତ୍ୱ ସବୁ କଥା ତ ମୋ ଆଗରେ 50-60 ଶ୍ଳୋକରେ ଗାଇ ଦେଇଗଲେ, ତାହେଲେ ତୁମ ଭଳି ଆଉ କେତେ ଜଣ ପଣ୍ଡିତ ଅଛନ୍ତି ମୋତେ ଟିକେ କହିଲ, ଭଗବାନ ପଚାରୁଛନ୍ତି କାହାକୁ? ବ୍ରହ୍ମାଙ୍କୁ। ବ୍ରହ୍ମା କହିଲେ ମୁଁ ମୋତେ ଆପଣ କହୁଛନ୍ତି, ମୋ ଭଳି କେତେ ପଣ୍ଡିତ ଅଛନ୍ତି? ସେଥିପାଇଁ କହୁଛନ୍ତି ଜାଣନ୍ତୁ ଏବ ଜାଣନ୍ତୁ, ଅଲଗା ପଣ୍ଡିତ ମାନେ ଜାଣନ୍ତୁ, ମୁଁ କିଛି ଜାଣିନି ଆପଣଙ୍କ ବିଷୟରେ। ବ୍ରହ୍ମାଜୀ କଥା କହୁଛନ୍ତି, ଆଉ ଶିବଜୀ କଣ କହିଲେ? ଶିବ ତ ଯାହା ଅଡୁଆର କରିଥିଲେ ଭଗବାନଙ୍କର ମୋହିନୀ ରୂପକୁ ଦେଖି, ମୋହିନୀ ରୂପକୁ ଦେଖି ପାର୍ବତୀ ସତୀ ପାଖରେ ଅଛନ୍ତି, ତାଙ୍କୁ ଛାଡ଼ି ଭଗବାନ ଯେତେବେଳେ ମୋହିନୀ ମୂର୍ତ୍ତି ହେଲେ ଶିବଜୀ ପାର୍ବତୀଙ୍କୁ ଭୁଲିଗଲେ, ନିଜକୁ ହିଁ ଭୁଲିଗଲେ। ଏବଂ ଭଗବାନ ଯେତେବେଳେ ତାଙ୍କ ରୂପକୁ ତିରୋହିତ କରିସାରିଲେ ଶିବଜୀ ପ୍ରବଚନ ଦେଲେ ପାଖରେ ବସିକି ପାର୍ବତୀ, ପାର୍ବତୀ ଦେଖିଲେ ତ ଅବସ୍ଥା କଣ ହେଲା ମୋର, ମୁଁ ଛୋଟିଆ ଜନ୍ତୁ ନୁହେଁ, ମୁଁ ଜଗତର ମାୟାଧୀଶ ପୁରୁଷ, ମୁଁ ବହୁତ ବଡ ଲୋକ। ସେଠି କହୁଛନ୍ତି ଅପି ବ୍ୟପସ ତୁମଜସ୍ୟ ମାୟାମ ପରସ୍ୟ ପୁଂସ ପର ଦେବତାୟା ଅହଂକଲାନ ଋଷଭି ଅପି ମୁହ୍ୟ ଜୟାବସ ଅନ୍ୟ କିମୁତ କିମୁତ କିମିତ ଅସ୍ୱତନ୍ତ୍ରତା। ଅପି ବ୍ୟବସତ୍ତ୍ୱମ ଅଜସ୍ୟ ମାୟା, ପାର୍ବତୀ ସତୀ ଦେଖିଲ ତ ଅଜଙ୍କର ମାୟାକୁ, କାରଣ ସତୀ ତାଙ୍କର ସେ ଟିଭିରେ ଆମେ ଦେଖୁଛେ, ଆଗେ ସିନ୍ ଗୋଟେ ଦେଖାଯିବ ତାପରେ ସେ ସିନ୍ଟା ରଖା ହେଇଗଲା, ଭଗବାନ ମାୟା ରୂପଟା ଧରିଲେ ସତୀ ସେତିକି ଦେଖିଛନ୍ତି, ତାପରେ ଶିବଜୀଙ୍କର କଣ ଅବସ୍ଥା ହେଲା ଦେଖିନାହାନ୍ତି କି? ଦେଖିଥିବେ, ସେ ଦେଖିକି ଯାହା ଅବସ୍ଥା ଦେଖିଛନ୍ତି, ନହେଲେ ଏଠି କେମିତି କହୁଛନ୍ତି ତୁମ ଅପଶ୍ୟତ ବିପଶ୍ୟତ? ଏଠି କହୁଛନ୍ତି ନା ଅପି ବିପଶ୍ୟତ, ମୁଁ ଦେଖିଲେ ତ ମୋର କଣ ଅବସ୍ଥା ହେଲା, ଅଜସ୍ୟ ମାୟା ଭଗବାନ ବିଷ୍ଣୁଙ୍କର ମାୟାରେ ମୁଁ କଣ କିଭଳି ମୋର ଅବସ୍ଥା ହେଲା, କପଡ଼ା ପତ୍ର ବି ମୋର ତ ନଥିଲା ସେ ବି ପଳେଇଗଲା। ଏଠି କହୁଛନ୍ତି ପରସ୍ୟ ପୁଂସ ପରଦେବତାୟା, ଆଉ ସେ ପରସ୍ୟ ପୁଂସ ପରଦେବ ଦେବତାମାନଙ୍କ ଠାରୁ ଶ୍ରେଷ୍ଠ, ତାଙ୍କ ମାୟାରେ ମୋର କଣ ଅବସ୍ଥା ହେଲା ସତୀ ତୁମେ ଦେଖିଲେ ତ? ଆଉ ସତୀ କହିପାରନ୍ତି ଆପଣ ସାଧାରଣ ଲୋକ, ଅସୁବିଧା କଣ ହେଲା, ତାଙ୍କ ମାୟାରେ ତ ସମସ୍ତେ ପଡ଼ନ୍ତି। କହୁଛନ୍ତି ନାଇଁ ନାଇଁ ନାଇଁ, ସେ କହିଛନ୍ତି ମୁଁ ସାଧାରଣ ଲୋକ ନୁହେଁ, ଅହଂ କଲାନାମ ଋଷଭ, ଯେତେ ଭଗବାନଙ୍କର ଅଂଶ ଅଛନ୍ତି ମୁଁ ଶ୍ରେଷ୍ଠ, ଏମିତି ଶିବଜୀ କହୁଛନ୍ତି। ପାର୍ବତୀ କହିଲେ କଣ ସମସ୍ତଙ୍କ ମାୟାରେ ପଡ଼ିଛନ୍ତି, ବ୍ରହ୍ମାଜୀ ପଡ଼ିଥିଲେ ତୁମେ ପଡ଼ିଗଲେ କଣ ବଡ଼ କଥା ନା କଣ? କହୁଛନ୍ତି ନାଇଁ 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 ନାଇଁ, ଅହଂ ଋଷଭାନ ଅହଂ କଲାନାମ ଋଷଭ, ମୁଁ ଭଗବାନଙ୍କ କଳା ଭିତରେ ଅଂଶର ଅଂଶ ଭିତରେ ମୁଁ ଶ୍ରେଷ୍ଠ, ଅପି ମୁହେ ମୁଁ ଶ୍ରେଷ୍ଠ ହେଇକି ବି ମୁଁ ଅମାନ ହେଲି, ଜୟା ବସ ଅନ୍ୟ କି ଉତ ଅସ୍ୱତନ୍ତ୍ରତା, ଯେଉଁମାନଙ୍କର ସ୍ୱତନ୍ତ୍ରତା ନାହିଁ, ମୋର ସ୍ୱତନ୍ତ୍ରତା ଥାଇକି କଳା ଭିତରେ ଶ୍ରେଷ୍ଠ ହେଇକି ମୁଁ ଏ ମାୟାର ପଡ଼ିଗଲି। ଆଉ ଏ ସାଧାରଣ ଯେଉଁ ମଣିଷ କଥା କଣ କହିବ, ଯାହାର ସ୍ୱତନ୍ତ୍ରତା ନାହିଁ ଟୋଟାଲ, ତାଙ୍କ କଥା କଣ କହିବ? ତେଣୁ ବ୍ରହ୍ମା ଯିଏ ଶିବଜୀ ବି ଭଗବାନଙ୍କର ମାୟାରେ ଜାଣନ୍ତି ନା, ତେଣୁ ଜରା ସେ ଜରା ତତ୍ତ୍ୱ ଜାଣନ୍ତି ନା, ସେ ତ ଭ୍ରୁ ନା, ସେ କହୁଛନ୍ତି ସେୟା ପ୍ରଭୁ ଭଗବାନ କହୁଛନ୍ତି ବ୍ରହ୍ମ ସାପ, ଜରା ତୁମେ ଅନୁତାପ କର ନା, ତୁମେ ନିଜକୁ ଦୋଷୀ ବୋଲି ହବ ନା। ସେ କହୁଛି ନାଇଁ 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 ନାଇଁ, ଯଶ୍ୟାତ୍ମ ଯୋଗ ରଚି ତନ୍ନ ବି ଦୋବି ରହିଛି, ଆଉ ରୁଦ୍ରାଦୟ ରୁଦ୍ର ବି ଜାଣନ୍ତି ନା, ଭଗବାନ କହୁଛନ୍ତି ରୁଦ୍ର ଜାଣନ୍ତୁ, ରୁଦ୍ରଙ୍କ ଠାରୁ ଭଲ ମ୍ୟାନେଜମେଣ୍ଟରେ ବୃହସ୍ପତି ମରିଚି ମାନେ ଅଛନ୍ତି, ତାଙ୍କ ଲକ୍ଷ୍ୟ ମାନେ କେହି ଜାଣନ୍ତିନି। କହୁଛନ୍ତି ନା ଅସ୍ୟତନୟା, ବ୍ରହ୍ମାଙ୍କର ତନ୍ୟ ହେଲେ ରୁଦ୍ର, ରୁଦ୍ରଙ୍କ ବ୍ରହ୍ମାଙ୍କର ଆଉ ଯୋଉ ତନ ମାନେ ରହିଲେ, ତନୟା ପତୟ ଗିରାନ ଯେ ବୃହସ୍ପତି ଦେବଦ୍ରଷ୍ଟା, ଯୋଉମାନେ ଦେବଦ୍ରଷ୍ଟା ଋଷି ମାନେ ସେମାନେ ବି ଜାଣନ୍ତି ନା, ତନମାୟା ପିହିତ ଦୃଷ୍ଟ ଏତ ଅଞ୍ଜ, ଆପଣଙ୍କ ମାୟାରେ ସାକ୍ଷାତ ସେମାନେ ଆବୃତ ତତ୍ତ୍ୱ, ଆପଣଙ୍କ ତତ୍ତ୍ୱ ତାଙ୍କର ଆବୃତ ହେଇଯାଇଛି, ସେମାନେ କିଛି ଜାଣିପାରନ୍ତି ନା। ସେମାନେ ଯେତେବେଳେ ଜାଣିପାରନ୍ତି ନା କି ତସ୍ୟତେ ବୟମ, ଆମ ଭଳିଆ ଏ ଅସଦ୍ଗତ ପାପୀ ଜୋନିରେ ଜନ୍ମ ହେଇଥିବା ବ୍ୟକ୍ତି ଆପଣ କିଛି ଜାଣିଦେବ, ଆପଣ କହୁଛନ୍ତି ଏଇଟା ବ୍ରହ୍ମସାପ ବୋଲି, ଏତେ ଅନୁତାପ କରୁଛନ୍ତି ମୋତେ ମାରନ୍ତୁ, ଏହା କହିସାରିଲା ପରେ ବି ସନ୍ତୁଷ୍ଟ ହଉନାହାନ୍ତି। ଭଗବାନ କହୁଛନ୍ତି ତୁମେ ଜରା ତୁମେ ବ୍ୟସ୍ତ ହୁଅନି, ଏଇଟା ବ୍ରହ୍ମ ଅଭିଶାପ, ତଥାପି ଶିବ ଅନୁଶୋଚନା କରି ବୈକୁଣ୍ଠକୁ ଯିବେ ନା, ବହୁତ ଅନୁଶୋଚନା କରୁଛନ୍ତି। ସେତେବେଳେ ଭଗବାନ ଦେଖନ୍ତୁ ପ୍ରମାଣ କଣ, ଜରା ଅନୁଶୋଚନା କରିଥିଲେ ବୋଲି ଏଠି ପ୍ରମାଣ ଦେଉଛନ୍ତି ଶ୍ରୀ ଭଗବାନ ବାଚ, ମା ଭେଇ ଜରେ ତୁମୁତିଷ୍ଟ କାମ ଏସ କୃତ ହିମେ, ଯାଇ ମଦନୁଗ୍ରହାତ ସ୍ୱର୍ଗ ସ୍ୱୀକୃତି ନା ପଦ। ଭଗବାନ କଣ କହୁଛନ୍ତି, ଭଗବାନ ସେ ଅସୁସ୍ଥ ବୃକ୍ଷ ମୂଳରେ ଚତୁର୍ଭୁଜ ରୂପରେ ଜରା ସହିତ କଥାବାର୍ତ୍ତା ହେଉଛନ୍ତି, ମା ଭେଇ, ଭେଇ ଶବ୍ଦ ଅର୍ଥରେ ভয় কর না, সম্পাদ ভেষ, তুমি ভয় কর না, তুম উত্তিষ্ঠ, কারণ জরা পড়ি ভগবান পাত্র পড়ি করে শ্লোক বলছি, তুম উত্তিষ্ঠ, জরা কুছ মো অপরাধী কোণ আজ্ঞা উঠিবি না, না না না, কাম এস কৃত হিমে, এটি চক্রধার লিখুছন্তি, এস মে কাম ব্রহ্মসাপ, মোর এই ইচ্ছা, মোর ইচ্ছাটা মানে ব্রহ্মসাপ, তুমি করেছ কৃত হিমে, মো ইচ্ছাটা ব্রহ্মসাপ, আর ব্রহ্মসাপ তুমি কার্য করেছ, এত অসুবিধা কোণ, আর পুরস্কার কোণ দেলে, যাই মদন গ্রহ স্বর্গ সুকৃতি না পদ, মো অনুগ্রহরে মো কৃপারে স্বর্গ সুকৃতি, সুকৃতিবন্ত পুরুষ মানে যে স্বর্গ কু যাতে, স্বর্গ অর্থ এটি বৈকুণ্ঠ, স্বর্গ অপ্রাকৃত স্বীকৃতি না প্রশস্ত সুকৃতিবন্দা মদ ভক্তানাম পদম বৈকুণ্ঠম যাই, তুমি বৈকুণ্ঠ কু যাও, আজি জরা বৈকুণ্ঠ কু যাবে, কালি ভগবান বৈকুণ্ঠ কু যাবে, জরা ভগবান কু সর মারি কি সোসর বৈকুণ্ঠ কু যাওছেন, ই হচ্ছে পুরস্কার কোন সে ভোগ, ইত্যাদিষ্ট ভগবতা কৃষ্ণেন ইচ্ছা শরীরিণা ত্রিপরিক্রম তন্নত্বা বিমানেন দিবং যজৌ, দেখন্তু এটি ইচ্ছা শরণ লাগিছন্তি, ই ওড়িয়া ভাগবত অনুবাদ কলাই, ভগবান সুচ্ছাময় তনু, তাঙ্ক তনু জড় তনু নাই, মনিষ যেমিতি শরীরটাকে রক্ষিছি তাঙ্ক শরীরটা তাঙ্ক কন্ট্রোলে নাই, বুড়া হলা পরে বি মাংস কোটু কাটি আনি গালর লগেলে বি সে ভিতরক পশিব, আখিরে আউ কা আখি আনি লগেলে বি সে বুড়া ভলি দেখা হবে, যেতে ডুপ্লিকেট কলে বি সে শরীরটা দিন না দিন তা কন্ট্রোল নাই, শরীরটা তাক বাধক হয়েছে, জীব ইচ্ছা শরণ নাই, শরীরটা তার বাধক, শরীর তা ইচ্ছা চালছে, সে কাল আড়ু চালছে, কিন্তু ভগবান ইচ্ছা শরীর না, এটি কৌছেন ইত্যাদিষ্ট, ভগবান কহিলে তুমি স্বর্গ সুকৃতি না পদক যাও, ইত্যাদিষ্ট এইভাবে আদিষ্ট প্রাপ্ত হেলা পরে ভগবতা কৃষ্ণের ইচ্ছা শরীর না, ইচ্ছা শরীরধারী ভগবান শ্রীকৃষ্ণকর আদেশ প্রাপ্ত হেলা পরে ত্রিপরিক্রম্য তিনবার ভগবান চরা পরিক্রমা কলা, নত্বা প্রণাম কলা, বিমানে না দিবম যজ, বিমানরে বৈকুণ্ঠ কলা, তাহলে বিমানের বৈকুণ্ঠ কু গেলে বর্তমান দ্বারুক আসছেন, কারণ ভগবান শ্রীকৃষ্ণ প্রভাসরু দ্বারকার যে প্রভাস কু আসছেন দ্বারুক কু জনাই না, নিজ রথ আনি না, ভগবান কেমতি লীলা করছেন রথ ছাড় দিয়ে আসছেন, ভগবান রথ হি বৈকুণ্ঠ আসছিলা, ভগবান এটি আসি বড়ই লগাই রথ তৈরি করল, জানিবা দরকার, মু সবলে তো তে উদাহরণ দাও ভাল লাগে, নাটক পার্টি পেন্ডল গলা বেলা আজি গালি চেয়ার কি ধরি কি সাঙ্গর যাচ্ছে, চেয়ার লাইট টেন্ড সব ধরি কি যাচ্ছে, আর ভগবান এটি আসলে নাটক করিয়া পাই কোন সি তাঙ্গ রথ কো নেকি আসি না, সে ডবল পেন্ডল করছে ভগবান কি, এটি তিনটা ট্রিপল পেন্ডল, ট্রিপল পেন্ডল মথুরা দ্বারকা আর বৃন্দাবন তিনটা জায়গার নাটক করছে, সব ধরি কি আসছে, কিন্তু রথটা কো প্রভাস দ্বারকার ছাড়ি দিয়ে প্রভাস পড়ে আসছেন, আসলা বেড়ে দ্বারকু জনাই না, কিন্তু দ্বারক খুঁজছেন প্রভু কেউটি বলে মতো ন জনাই, রথ তো এটি অছি প্রভু পাও না, দ্বারকা সারা দ্বারকা সারা করছেন দ্বারক ব্যাকুল হয়ে গেলে, আউ ভগবান খোঁজি দ্বারক কৃষ্ণ পদবীম অনুচ্ছেন অধিগম্যতম বায়ু তুলসিকা মোদম আগ্রায় অভিমুখম যজু, ই হচ্ছেন ভগবান, ই হচ্ছেন ভগবান আজ্ঞা, ভগবান কেউঠিকি যাই ভগবান সেবক জাঁ দেখছেন, কিভাবে প্রভুঙ্ চরণ কমলরু তুলসীর গন্ধক বায়ু বহিকি আনছেন, কৃষ্ণ পদবী কৃষ্ণ অনুচ্ছেনম, কৃষ্ণ কেউ মার্গে যাইছেন এটাকে অনুসন্ধান করি দ্বারু দ্বারুক যাচ্ছেন, দ্বারকা সারা খুঁজ খুঁজ সারা পরে তুলসী গন্ধ আসছে, তুলসী গন্ধ আসছে মানে ভগবান যাচ্ছেন, ভগবান এই দিগরে ভগবান আছেন জানিদেবে, আজিকাল যে ভগবান হয়েছেন তাঁকু কহিলে তাঁর ড্রেস দুই দিন চেঞ্জ করবে সেন্ট লগাইবে, সে ভগবান পাখে বসিপারে, গুরু পাখে শুইপারে, সে ভগবান পাখে শুইপারে, ଗୋରୁ ଆଜ୍ଞା ସେଣ୍ଟ ଲଗଉନି। କେବେ ଗୋରୁ ଗୋରୁ ଗାଈ ଦେଖିଛନ୍ତି? ଯେତେବେଳେ ଯାଆନ୍ତୁ ଆପଣ ତାଙ୍କୁ ଆଲିଙ୍ଗନ କରିବେ, ବାସନ ଜାଣନ୍ତୁ କ'ଣ, ତାଙ୍କୁ ମଣିଷ ସ୍ନାନ କରେଇଲେ ସ୍ନାନ କରିବେ। ମଣିଷର ଏ ଶରୀର କଫ ବାତ ପରି ପଶୁ ସ୍ୱରୂପ ହୀନ। ଆମ ଗୋଷ୍ଠୀ ଟୀକା କଲାବେଳେ ଏହା ଲେଖିଛନ୍ତି, ଆରେ ପଶୁ ମୋଠୁ ବହୁତ ଭଲ, ଦୈନରେ ଲେଖିଛନ୍ତି। ପ୍ରଭୁ ମୋତେ ଘୁଷୁରୀ କାହିଁ କଲେନି? ମୁଁ ଘୁଷୁରୀ ହେଇଥିଲେ ବା ଗୋରୁ ହେଇଥିଲେ ମୋର ଲାଭ ହେଇଥାନ୍ତା, ବଞ୍ଚିଲା ବେଳେ ତ ଜୀବନ ସେବା କରିଥାନ୍ତି, ଆଉ ମଲା ପରି ମୋର ଚମଡ଼ା ଢୋଲ ହେଇଥାନ୍ତି, ପ୍ରଭୁଙ୍କ ମନ୍ଦିରରେ ଥାନ୍ତି, ଆଉ ଘୁଷୁରୀ କରିଥିଲେ ଭଲ ହେଇଥାନ୍ତା। ମଣିଷ ମରିଗଲା ପରେ ମୁଁ ତ କେଉଁ ମଣିଷ ସେବାରେ ଲାଗିପାରେ? ମୁଁ ଘୁଷୁରୀ ହେଇଥିଲେ ମରିଗଲା ପରେ ମୋତେ ଡମ ଖାଇଥାନ୍ତି, ମରିଗଲା ପରେ ମୁଁ ପର କାମରେ ଲାଗିଥାନ୍ତି। ମୁଁ ମଣିଷ ହିଁ ବର୍ତ୍ତମାନ ଆପଣ ବଜାର ଦେଇଥିଲେ ମୋର କ'ଣ ଲାଭ ଅଛି? ଘୁଷୁମାନେ ଏମିତି ମନୋଭାବରେ ରଚନା କରିଛନ୍ତି। ଭଗବାନଙ୍କ ଶରୀରର ଗନ୍ଧ ଦେଖନ୍ତୁ ଆଜ୍ଞା, ତୁଳସୀ ଗନ୍ଧରେ ଭଗବାନ ଜାଣିଦେଉଛନ୍ତି। ଏଠି କହୁଛନ୍ତି ଦାରୁକ କୃଷ୍ଣ ପଦମି ଅନିଚ୍ଛନ ଅଧିଗମ୍ୟତା ପ୍ରାପ୍ତ ହେଇଗଲେ, ଆସିକି ପହଞ୍ଚିଗଲେ ପ୍ରଭାସରେ। କାହିଁ ଦ୍ୱାରକା କାହିଁ ପ୍ରଭାସ, ସମୁଦ୍ରର ବାୟୁ ପ୍ରଭୁଙ୍କର ତୁଳସୀ ଗନ୍ଧକୁ ନେଇ ପହଞ୍ଚଉଛି ଦାରୁକ ନିକଟରେ। ଦାରୁକ ସେ ମାର୍ଗକୁ ଅନୁସରଣ କରି ଆସି ପହଞ୍ଚିଗଲେ। ବାୟୁ ତୁଳସୀକା ମୋ ଦମ, ଆନନ୍ଦିତ ହେଇ ବାୟୁ ତୁଳସୀ ଗନ୍ଧକୁ ସେ ଖୋଜି ଖୋଜି ଆସୁଛନ୍ତି। ଆଗ୍ରାହ୍ୟ ଅଭିମୁଖମ ଯଜୋ ଚାଲିଲେ। କାଲି ଆମେ ଶୁଣିବା, କାଲି ତ କଥା ହେବେନି, ଆପଣଙ୍କୁ ସୂଚନା ଦେବେ, ତାପରେ ଆମେ ଶୁଣିବା କିଭଳି ଭଗବାନ ବୈକୁଣ୍ଠକୁ ଯାଉଛନ୍ତି, ଆଉ କଳି କିଭଳି ପ୍ରବେଶ କରୁଛି। ଏଠି ତ କଳି ଯୁଗର ଭବିଷ୍ୟତବାଣୀ ବି କିଛି କୁହାଯିବେ, କଳି ଯୁଗରେ କ'ଣ କ'ଣ ହବ ଭାଗବତରେ ଅଛନ୍ତି। ଏଠି ମୁଁ କଥାକୁ ବିଶ୍ରାମ ଦେଉଛି।